नमः विष्णुपदाय कृष्णप्रस्थाय भूतले श्रीमते भक्तिवेदांत स्वामिनिति नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्त वृंद हरे कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय प्रहलाद महाराजंकर स्तुति प्रसंग में आम मैंने सुनुले आज सकाल समय भगवान नृसिंहदेव सम्मुखें प्रहलाद महाराज जो प्रार्थना करहलाद महाराज प्रथम कहले प्रभु ये संसार चक्र जो षोड़श अर लगी अर में मुझे निष्पेषित अवस्था रोचे मुझे साधारण संसार को भय करूनी मुझे दुसंग भितर आत्मा परमात्मा तत्व विहीन ए असुर समाज भितर मुझे पड़ी रही दुसंग को मुझे बहुत भय करुच्छी आपण मते कृपा करी आपणकर दास्य जुग को प्रदान करंतु। सेतेबेले भगवान नृसिंहदेव कहले प्रहलाद तुमंकर तुमर पितांकर ए ऐश्वर्य को समस्ते भोग करंदी सब भोग करिया पई इच्छा करुछंदी इंद्रादि देवता माने मध्य इच्छा करुछंदी ऐश्वर्य को भोग करिया पई तुमे काई भोग करनो। प्रहलाद तार उत्तर देले आम मैंने शुणुथिले सकाळ बेला प्रहलाद कहले नाही प्रभु जो स्वर्ग आदि जो ऐश्वर्य को लोक मैंने साधारण लोक मैंने कामना करती बांछना करती से समस्त ऐश्वर्य मो पिता भ्रू भंगी मो पिता भ्रू को संचालन कला मात्र से समस्त ऐश्वर्य मो पिता पादल पड़ी रही था कि देखिए गोटे मुहूर्त भितर आप विनाश करदे परिणामी व्यक्ति मो अनुभवी व्यक्ति ये ऐश्वर्य किभली व्यक्ति को सुख दे पारना मत आपति अबला शिशु भाविक मत आप कहते ना कौन ऐश्वर्य भोग करने से प्रहलाद महाराज को नृसिंहदेव प्रश्न कर विश्राम थे प्रहलाद महाराज जिते कहले मोर ऐश्वर्य दरकार ना आ विरंचात ब्रह्माजी जो ऐश्वर्य को कामना कर ऐश्वर्य दरकार ना ऐश्वर्यर परिमाण धन सम्पत्ति भोग ऐश्वर्यर परिमाण को स्वचक्षुर देखिली मोर पिता सबुठ बड़ ऐश्वर्यवान व्यक्ति थे कि आप गोटे मुहूर्त विनाश कले मोर कौन दरकार ऐश्वर्य से नृसिंहदेव पचार प्रहलाद कही किमिति भोगश्वर्यम सर्वैव लोका बांछति प्रहलाद तुम्हें कह ये जगतर सबू लोक मैंने कहीं भोग ऐश्वर्य को बांछना कर मत तुम यदि ऐश्वर्य को पदाघात करुच तुम पिता भाई ऐश्वर्य को साधारण लोक मैंने मत कहीं अड़ी कर मुंड पिटीए भोग ऐश्वर्य मगुच्च प्रहलाद कहते साधारण लोक मैंने चक्रवाद कहते सर्वेअपी अनभिज्ञ एवं इतिहा समस्त अनभिज्ञ लोक मैंने आपण भोग ऐश्वर्य मगुच्च अभिज्ञ प्रहलाद सत वर्ष बालक सी अभिज्ञ बोले जो प्रतिपादन कर देखिले भोग ऐश्वर्य पिता को शांति दे पारा श्लोक 25 आरंभ होशिष श्रुति मुखा मृगतृष निरूपा कोईदम कलेवरम अची सुरुजा विरह कुत्र आशिषम आप मत आशीष देवाई चाहते आपण भगवान ही मत आप ठकिया चाहते आपण मत ये आशीष देवाई चाहते जोटा मृगतृष्णा रूपम सात वर्ष बाला प्रहलाद महाराज विश्व को सबुठ बड़ अभिज्ञता ପ୍ରଦାନ କରୁଛନ୍ତି ତାଙ୍କର ନିଜ ଅଭିଜ୍ଞତା। ଏ ପ୍ରହ୍ଲାଦ ମହାରାଜ ଅସୁର କୂଳରେ ଜନ୍ମ ହେଇ ବୈଦିକ ଶିକ୍ଷାକୁ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ମାନବ ସମାଜ ପୁରା ବିପରୀତ ଦିଗରେ ଅଛି। ବର୍ତ୍ତମାନ ମାନବ ସମାଜ ସମସ୍ତ ବ୍ୟକ୍ତି ବର୍ତ୍ତମାନ ଭୋଗ ଐଶ୍ୱର୍ଯ୍ୟ ପଛରେ ପାଗଳ, କିନ୍ତୁ ପ୍ରହ୍ଲାଦ ମହାରାଜ ସେ ଭୋଗ ଐଶ୍ୱର୍ଯ୍ୟ ସୁଖକୁ ଯେଉଁମାନେ ଭୋଗ କରନ୍ତି ଅଧିକ ସେ ଆସୁରୀ କୂଳରେ ଜନ୍ମ ହୋଇଥିଲେ, କିନ୍ତୁ ସେ ତାଙ୍କର ଅଭିଜ୍ଞତା କହୁଛନ୍ତି କୁତ୍ର ଆଶିଷ ଶ୍ରୁତି ମୁଖା। ଭଗବାନ ନୃସିଂହଦେବ ଆପଣ ଯେଉଁ ଆଶିଷ କହୁଛନ୍ତି ରାଜ୍ୟାଦି ସୁଖ, ତା ଗୋଟେ ଶ୍ରୁତି ମୁଖା। ଶ୍ରୁତି ମୁଖା ଶବ୍ଦର ସ୍ୱାମୀପାଦ ଅର୍ଥ କରୁଛନ୍ତି ଶ୍ରବଣ ତତ୍ ଏବଂ ସୁଖମ ଯା ସୁତା ଶ୍ରବଣ ପ୍ରିୟା ଆପାତ ରମ୍ୟ। ଶୁଣିବା ପାଇଁ ବହୁତ ଖୁସି ଲାଗେ, ଏ ଜଗତରେ ଯେତେ ବସ୍ତୁ ବିଷୟଟାକୁ ଶୁଣିବା ପାଇଁ ଭଲ ଲାଗୁଛି। ଭୋଗ ଯାହା କରିବେ ଶୁଣିକି, କିନ୍ତୁ ବିଷୟ ସଂସ୍ପର୍ଶ ଆସି ଭୋଗ କରିପାରିବେନି, ଦୁଃଖ ଦେବ। ଯେମିତି ସକାଳେ ଆମେ କହୁଥିଲେ ଜଣେ ବିବାହ ହେବା ପୂର୍ବରୁ ବହୁତ ଖୁସି ଥାଏ, ମ୍ୟାରେଜ ଫେଷ୍ଟିଭାଲ ମ୍ୟାରେଜ ସେରିମନି କେତେ ଇନଭାଇଟେସନ ଲଗାଏ, କିନ୍ତୁ ମ୍ୟାରେଜଟା ଦିନେ ମିରେଜ ହେଇଯିବ, ମିରେଜ ହେଇ ଇରେଜ ହେଇଯିବ ସେ ଜାଣିନି। ଆରେ ମ୍ୟାରେଜଟା ମୃଗ ତୃଷ୍ଣା ବେଳେ ହେଇଯିବ, ତାପରେ ତୁ ନିଜେ ବି ଇରେଜ ହେଇଯିବୁ ବାବା, କିନ୍ତୁ ମ୍ୟାରେଜ ପୂର୍ବରୁ ସେ ବହୁତ ସୁଖୀ ଥିଲା। ମୁଁ ମ୍ୟାରେଜ ହେବି ତ ବିବାହ କରିବି ତ ବହୁତ ସୁଖୀ ରହିବି, ଜଗତରେ ଯେତେ ସୁଖ ଏ ଶ୍ରୁତି ମୁଖା ପ୍ରହ୍ଲାଦ ମହାରାଜ କହୁଛନ୍ତି। ଆପଣ ଦେଖନ୍ତୁ ଗୋଟେ ଛୋଟିଆ ଅଭିଜ୍ଞତା, ଏ ଫ୍ଲାଇଟ୍ ଯାଉଛି, ଯେ ଫ୍ଲାଇଟ୍ରେ ବସିନି, ଫ୍ଲାଇଟ୍ରେ ଯାଉଛନ୍ତି ବାବା, ଫ୍ଲାଇଟ୍ରେ ଯାଉଛନ୍ତି ବହୁତ ପଇସା ଅଛି, ମୁଁ ବି ଫ୍ଲାଇଟ୍ରେ ଗଲେ ଲୋକ ମୋତେ ବଡ଼ ଲୋକ କହିବେ, କିନ୍ତୁ ଫ୍ଲାଇଟ୍ରେ ଯିଏ ବସିଛି ସେ ଜାଣିଛି ଏଟା କେତେ କଷ୍ଟ, ଏୟାର ଟାଇଟ୍ ପୁରା ପବନ ଆସୁନଥିବ, ପୁଣି ବସିବା ପୂର୍ବରୁ ତୁମକୁ କୁହାଯିବ କେତେବେଳେ ତୁମେ ମରିପାର ତା ବି ଠିକ ନାହିଁ। ରିକ୍ସାରେ ବସିବା ବେଳେ ରିକ୍ସାବାଲା ବି ଏହା କହୁନି, ରିକ୍ସାବାଲା କହୁଛି ମୋ ରିକ୍ସା ପଲଟିଯିବ ତୁ ମରିଯିବ କେବେ, କିନ୍ତୁ ଫ୍ଲାଇଟ୍ରେ 5,000 ଟିକେଟ୍ କାଟିକି ଆପଣ ବସିବେ, ସେ ଦେଖିବ ଯେକୌଣସି ସମୟରେ ଫ୍ଲାଇଟ୍ର ଇଞ୍ଜିନ୍ ଯଦି ଖରାପ ହୁଏ ଆପଣ ଏମିତି ଉଡ଼ିକି ତଳକୁ ଗଳିବେ, ତାହେଲେ ପ୍ରଥମେ ବସିବା ପୂର୍ବରୁ ଚିନ୍ତା କରିବେ ମୁଁ ଯେକୌଣସି ସମୟରେ ମୁଁ ମରିପାରେ। ସେଥିପାଇଁ ଉପରେ ଆପଣ ଉଡ଼ିବା ସମୟରେ ସବୁ ଲୋକ ଚିନ୍ତା କରନ୍ତି କେମିତି ଶୀଘ୍ର ତଳକୁ ଓହ୍ଲେଇବୁ, କିନ୍ତୁ ରିକ୍ସାରେ ବସିକି ଯିବେ ଆପଣ ଆରାମ, ପବନ ଟିକେ ପାଇବେ, ରାସ୍ତାଘାଟ ଦେଖିପାରିବେ, ରିକ୍ସା ହି ପଲଟି ଖାଇ କେଉଁଠି ମରିଯିବା ପାଇଁ ରିକ୍ସାବାଲା କହିବେନି, ଆଡଭର୍ଟାଇଜ୍ କରିବେନି। ଜଗତର ଯେତେ ସୁଖ ଅଛି ସବୁ ଶ୍ରୁତି ମୁଖା ଆପାତ ରମ୍ୟା। ପ୍ରହ୍ଲାଦ ମହାରାଜ ବହୁତ ବଡ଼ ଅଭିଜ୍ଞ ବ୍ୟକ୍ତି, ମହାଜନ ଆଜ୍ଞା, ଅସୁରକୂଳରେ ଜନ୍ମ ହେଇଛନ୍ତି, ପ୍ରଭୁ ତାଙ୍କୁ ମହାଜନ କରିଛନ୍ତି, ଦୈତ୍ୟନାମ ପ୍ରହ୍ଲାଦସ୍ମି, ପ୍ରଭୁ ଆପଣ ମୋତେ ଭଣ୍ଡାଉଛନ୍ତି, ଆପଣ କହୁଛନ୍ତି ଆଶିଷ ନେବା ପାଇଁ, ଏ ରାଜ୍ୟ ଆଶିଷ, ଇଏ ସବୁ ଶ୍ରୁତି ମୁଖା ମୃଗ ତୃଷ୍ଣେ ରୂପା, ଏଟା ଆପାତ ରମ୍ୟା, କିଭଳି ରମ୍ୟ ନା ମୃଗ ତୃଷ୍ଣେ ରୂପା, ମୃଗ ତୃଷ୍ଣା ଭଳି ଆଦୌ ସୁଖ ଦବ ନା ସଂସାରରେ କୌଣସି ସୁଖ, ଧନ ହଉ ସ୍ତ୍ରୀ ହଉ ଘର ହଉ, ଘରଟା ପରର ଘର ଦେଖି ବହୁତ ଆନନ୍ଦ ଲାଗେ, ନିଜେ ଗୋଟେ ଘର କରନ୍ତୁ, ଘର କରିବା ବେଳେ ଆପଣ ଏତିକି କଷ୍ଟ ପାଇଥିବେ ବିଚାର କରିବେ କାହିଁକି ଘର କଲି, ଆଉ ଘର ରହିଲା ବେଳେ ବି କଷ୍ଟ ପାଇବେ, କାରଣ ଆପଣ ନିଜେ ଘର କରିଛନ୍ତି ନା, କେଉଁ ଟିକେ କଲର ଛାଡ଼ିଗଲା ତା ପାଇଁ ଚିନ୍ତା କରୁଥିବେ, ମୋ କଲର ଛାଡ଼ିଗଲା, ପାଇପ୍ ଜାମ୍ ହେଇଗଲା, ଫ୍ୟାନ୍ ବନ୍ଦ ହେଇଗଲା, ଏ ବିଷୟ କେବଳ କଷ୍ଟ ଦିଏ ଜଗତରେ। ପ୍ରହ୍ଲାଦ ମହାରାଜ ତାଙ୍କ ଅଭିଜ୍ଞତାରେ କହୁଛନ୍ତି, ଏଠି କହୁଛନ୍ତି ସେ କଥା, କୁତ୍ରାଶିଷ ଶ୍ରୁତି ମୁଖା ମୃଗତୃଷ୍ଣେ ରୂପା। ଯଦି କେହି ପ୍ରଶ୍ନ କରିବ କଣ ସୁଖ କିଛି ନାହିଁ ନା, କେତେ ଲୋକ ତ ସୁଖ କରୁଛନ୍ତି, ପ୍ରହ୍ଲାଦ ମହାରାଜ ଯୁକ୍ତି ଦେଇ କହୁଛନ୍ତି, ଏଠି କହୁଛନ୍ତି ସର୍ବବ୍ୟାପି ଅନଭିଜ୍ଞା ଏବ ଇତିହ ମୃଗତୃଷ୍ଣା ଯଥା ଦୃଷ୍ଟି ସୁଖ ରୂପା, ଦେଖିବା ପାଇଁ କେବଳ ଆନନ୍ଦ ଏ ସଂସାର ସୁଖ, ତଥେବ ଆଶିଷ ରାଜ୍ୟାଦି ଅପି ଶ୍ରୁତ ସୁଖ ମାତ୍ର। କିଏ ବି କେତେ ବଡ଼ ପ୍ରଶ୍ନ ଜଗତରେ ପାଉ କେବଳ ସୁଖଟା ତାର ଶୁଣିଲା ଭଳି ଆନନ୍ଦ ଆପାତ ରମ୍ୟ, ଏ ସତ କଥା, ଯିଏ ବି ସଂସାର କରିଛି, ଯିଏ ବି ଘରେ ରହିଛି, ଯିଏ ବି ଯାହା କରୁଛି, ତାକୁ ପଚାରନ୍ତୁ ଗୋଟିଏ ଦିନ ଯେଉଁ ଦିନ ସେ ବିନା ଟେନସନରେ ତା ଜୀବନରେ କାଟିଛି, ପ୍ରତିଦିନ ଝଗଡ଼ା, ପ୍ରତିଦିନ ଏଭଳି ସମସ୍ୟା, ମାନେ କହିହବ ନା ସୁଖ କଣ ଅଛି। ଆଉ ଯଦି ବି ଜଣେ କହିବେ ନା ଆମର ସୁଖ ଅଛି, ଏଠି କହୁଛନ୍ତି କଣ ରାଜ୍ୟ ମିନିଷ୍ଟର ହେଲେ ସୁଖ ନାହିଁ, କହୁଛନ୍ତି ନା ପ୍ରହଲାଦ କହୁଛନ୍ତି ରାଜ୍ୟାଦି ଅପି ଶ୍ରୁତ ସୁଖମ ରାଜ୍ୟାଦି ଅପି ଶ୍ରୁତ ସୁଖମାତ୍ରମ ରାଜା ଆଦି ହେବା ମଧ୍ୟ କେବଳ ଶୁଣିଲା ଭଳି ଆନନ୍ଦ ସବୁ ଲୋକ ମୁଁ ମିନିଷ୍ଟର ହେଇଯିବି ମୁଁ ଗୋଟେ ବଡ଼ ଅଫିସର ହେଇଯିବି କାହିଁକି ନା ଏଠି କହୁଛନ୍ତି ସ୍ପର୍ଦ୍ଧା ଗର୍ବ ଅଛି ଗର୍ବ କଷ୍ଟ ଦେବ କି ଆପଣଙ୍କୁ ଆପଣ ଗୋଟେ ବଡ଼ ପୋଷ୍ଟର ରହିଛନ୍ତି କି ଆପଣଙ୍କୁ ସମ୍ମାନ ନ ଦେଲା ତ ମରିଲା ଭଳି ଲାଗିବ ରିକ୍ସାବାଲାକୁ ସାଇଡ୍ ଦେଲା ବେଳେ ତାକୁ ଯିଏ ଗାଳି ଦେଉଛି ସେ ସାଇଡ୍ କରି ନେଇଯାଉଛି ଆପଣ କାର ଚଲାଉଥିବେ ଆପଣ କିଏ କ'ଣ କହିଦେବେ ଆପଣ ଶୋଇଯିବେ ଅଭିଜ୍ଞତାର କେତେ ବଡ଼ କଥା କହୁଛନ୍ତି ପ୍ରହଲାଦ ମହାରାଜ ରାଜ୍ୟାଦି ସୁଖରେ ପ୍ରଭୁ ସୁଖ ନାହିଁ ଏଥିରେ ସ୍ପର୍ଦ୍ଧା ଅଛି ଅସୁୟା ଅଛି ମୁଁ ଗୋଟେ ଅଫିସର ସିଏ ଗୋଟେ ଅଫିସର ଆରେ ସିଏ ବଡ ବେଶୀ ବିଷୟ ଭୋଗ କରୁଛି ତାର ତ ପ୍ଲଟ ଏତେଟା ପ୍ଲଟ ଅଛି ମୋର ତ କିଛି ନାହିଁ ତାର ପୁଅ ଏଇଠି ପଢିଲାଣି ମୋ ପୁଅ ତ ଆହୁରି ବଡ ଇଞ୍ଜିନିୟର କଲେଜରେ ପଢିବା ଦରକାର ଅସୁୟା ରାଜ୍ୟାଦି ସୁଖରେ ସୁଖ ନାହିଁ ପ୍ରଭୁ ଆଜି ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି ଏ ଜଗତର ଲୋକମାନେ ବେଶୀ କଷ୍ଟ ପାଉଛନ୍ତି ଏ ଅସୁୟା ଯୋଗୁଁ ସିଏ ଦେଖୁ ତାଙ୍କର ଗାଡି ହେଲା ସେ ସାଇକେଲ ଚଲାଉଥିଲା ତାଙ୍କର ଗାଡି ଚଲାଇନି ମତେ ଗାଡି କରିବାକୁ ପଡିବ ସେ ଖୁଟୁଛି ସେଥିପାଇଁ ଏ ଜଗତରେ ସମସ୍ତେ ପରସ୍ପରକୁ ଦେଖା ଦେଖି ଏ ଅସୁୟାରେ କେବଳ ତା ପରିଶ୍ରମ କରୁଛନ୍ତି ତାର ପରିଣାମ ଆଜି ଗୋଟେ ବିଷୟ ସଭ୍ୟତା ଗଢି ଉଠିଛି ଆମେ ଯେତେ ଲୋକାଲ ଏରିଆକୁ ଯାଉଛୁ ପ୍ରବଚନ କରିବା ପାଇଁ ସେ ଏରିଆରୁ ପିଲାମାନେ ଆସୁଛନ୍ତି ଭୁବନେଶ୍ୱର କଟକକୁ ପାଠ ପଢିବା ପାଇଁ ତାଙ୍କ ପୁଅ ଝିଅମାନେ କେଉଁ କେଉଁ ମାନେ ପୁରା ଯାହା ବସ୍ ବି ଯିବା ଯାଇନି ସେ ଜାଗା କେବଳ ଅସୁୟା ତା ପୁଅ ଇଞ୍ଜିନିୟର ପଢୁଛି ମୁଁ ମୋ ପୁଅ କାହିଁକି ଇଞ୍ଜିନିୟର ନ ପଢିବ ପରସ୍ପରକୁ ଦେଖା ଦେଖି ଆଉ ସୁଖ କ'ଣ ଅଛି ଆଉ ତା ପାଇଁ ପିତାକୁ ବହୁତ କଠିନ ପରିଶ୍ରମ କରିବାକୁ ପଡୁଛି ଗର୍ଭବେଳେ କହୁଛି ପ୍ରହଲାଦ କହୁଛନ୍ତି ପ୍ରଭୁ ରାଜ୍ୟାଦି ସୁଖରେ ମଧ୍ୟ ସୁଖ ନାହିଁ କାରଣ ଏଥିରେ ସ୍ପର୍ଦ୍ଧା ଅସୁୟା ଦ୍ୱେଷ ଉପାୟ ଚିନ୍ତାଦି ବି ବସ୍ତୁତ ସୁଖ ଲେସ ଅପି ଅଭାବ ସୁଖର ଲେସ ମଧ୍ୟ ନାହିଁ ପ୍ରହଲାଦ କହୁଛନ୍ତି ଆପଣ ମୋତେ କ'ଣ ସେ ବର ଯାଚିଛନ୍ତି ମୁଁ ଅଭିଜ୍ଞ ବ୍ୟକ୍ତି ପ୍ରଭୁ ଆପଣ ମୋତେ ସେ ବର ଯାଚୁଥିଲେ ଆମର ରାଜ୍ୟାଦି ବର ଦରକାର ନାହିଁ ଯଦି ଭଗବାନ ନୃସିଂହଦେବ କହିବେ ନା 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 ବହୁତ ଲୋକ ତ ଅଛନ୍ତି ସେ ବିଷୟକୁ ପାଇଛନ୍ତି ତାଙ୍କ ତ ପ୍ରଚୁର ବିଷୟ ଅଛି ସେ କ'ଣ ଭୋଗ କରିପାରୁନାହାନ୍ତି କହୁଛନ୍ତି ନା କୋଦମ କଲେବରମ ସ ଅଶିଷ ରୁଜା ବିରୋହ ବିଷୟ ଥିଲେ ବି ଜଣେ ବିଷୟକୁ ଭୋଗ କରିପାରିବନି କାରଣ ଅଶେଷ ରୁଜା ବିରୋହ ଏ ଶରୀର କୋ ଇଦମ କଲେବରମ ଏଇ କଳେବର ଏ ଶରୀର ରୋଗର ଘର ବହୁତ ବଡ଼ ବଡ଼ ଅଫିସର ବହୁତ ବଡ଼ ବଡ଼ ଲୋକ ଅଛନ୍ତି ଦେଖନ୍ତୁ ଟଙ୍କା ପଇସା ଘର ଦ୍ୱାର ସବୁ ପଡିକି ରହିଛି ଭୋଗ କରିବାକୁ କି ନାହିଁ କି ନିଜେ ବି ଭୋଗ କରିପାରୁନି ଭୋଗ କରିପାରିବାର ଆପଣ ମୋତେ କ'ଣ ସେ ରାଜସିଂହାସନ ଯାଚିଛନ୍ତି ଏଠି କହୁଛନ୍ତି ସ୍ୱାମୀପାଦ ଏ ଚକ୍ରତିପାଦ ଅସ୍ତୁବା ସୁଖମ ତସ୍ୟ ଭୋଗ ଅସାମର୍ଥ୍ୟ ମହତ ଏବ ଦୁଃଖମ ଭୋଗଟା ଆଜ୍ଞା ନଥିବ କିଛି ଅସୁବିଧା ନାହିଁ ଭୋଗଟା ନାହିଁ ତ ଆପଣ ସହିଯିବେ କିନ୍ତୁ ଭୋଗ ଅଛି ଭୋଗ କରିପାରୁନଥିବେ ବଡ଼ କଷ୍ଟ ଟଙ୍କା ପଇସା ଅଛି ଗାଡି ଅଛି ଘୋଡ଼ା ଅଛି ସବୁ ଅଛି କିନ୍ତୁ କିଛି ଭୋଗ କରିପାରୁନଥିବେ ରୋଗ ଆପଣଙ୍କୁ ବେଡ୍ରେ ପକେଇ ଦେଇଥିବ ଏଇଟା ବେଶୀ ଦୁଃଖ ଆଉ କିଛି ନାହିଁ ତ ସୁଖ ପ୍ରହଲାଦ ମହାରାଜ କହୁଛନ୍ତି ଏ ଜଗତରେ ବିଷୟ ଭୋଗର କିଛି ମୂଲ୍ୟ ନାହିଁ ବିଷୟ ଭୋଗ ପ୍ରଚୁର ଥିଲେ ସୁଦ୍ଧା ଏ ଶରୀର ଭୋଗ କରିବାକୁ ଦେବନି ଏ ଶରୀର ହେଉଛି ରୋଗ ନିଦାନ ଏ ଭୌତିକ ସଭ୍ୟତାର ଲୋକମାନେ ପୁରାପୁରି ଜାଣିବା ଦରକାର ଯେତେ ଟଙ୍କା ପଇସା ରଖୁଛନ୍ତି ଯାହା କିଛି କରୁଛନ୍ତି ଭୋଗ ବି କରିପାରିବେନି ଏ ଶରୀର ତାଙ୍କୁ ଭୋଗ କରିବାକୁ ଦେବ ନା 50 ବର୍ଷ ହେଇଗଲା ମାନେ ଡାଇବେଟିସ୍ ନହେଲେ ବ୍ଲଡ୍ ପ୍ରେସର ନହେଲେ ଯାହା ହେଲେ ସୁଗାର ଯାହା ଯାହା ସବୁ ଅଛି ବେମାର ଆଜିକାଲି ବାହାରୁଛି ସବୁ ହବ ସମୟକୁ ଭୋଗ ଐଶ୍ୱର୍ଯ୍ୟ ନଷ୍ଟ କରିବା ଆଦୌ ଉଚିତ ନାହିଁ ପ୍ରହଲାଦ ମହାରାଜ କହୁଛନ୍ତି ଆପଣ ବଡ଼ ଦେଲେ ବି ମୁଁ ନେବି ନା ଭଗବାନ ବିଷ୍ଣୁଦେବ କହୁଛନ୍ତି ମୁଁ ନେବି ନା ମୁଁ ପରିଣାମବାଦୀ ଲୋକ ଆଉ ଗୋଟେ ସୁନ୍ଦର କଥା କହୁଛନ୍ତି ଭଗବାନ ନୃସିଂହଦେବ କହୁଛନ୍ତି ଆଚ୍ଛା ଏତେ ବିଷୟକୁ ଭୋଗ କରିପାରୁନାହାନ୍ତି ବିଷୟକୁ ସଂଗ୍ରହ କରୁଛନ୍ତି ଆଚ୍ଛା ତୃପ୍ତି ତାଙ୍କର ଆସୁନି ନା ତୃପ୍ତି ଆସୁନି ଏଠି କହୁଛନ୍ତି ନିବଦ୍ୟତେ ନତୁ ଜନମ ଯତପି ତ ବିଦ୍ୱାନମ ବହୁତ ସୁନ୍ଦର କଥା କହୁଛନ୍ତି ଆଜ୍ଞା ମୂର୍ଖ କଥା କ'ଣ କହିବା ଚକ୍ରଦେବ କହୁଛନ୍ତି ମୂର୍ଖ ଲୋକଙ୍କ କଥା କ'ଣ କହିବା ଯେଉଁମାନଙ୍କର ଜ୍ଞାନ ନାହିଁ ସଂସାରରେ ଏଠି କହୁଛନ୍ତି କାମାନଳ ମଧୁଲବେ ସମୟ ଦୂରାପେ ଅତି କଷ୍ଟରେ ବିଷୟକୁ ଯୋଗେଇ 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 କାମ ରୂପକ ଅନଳ ଦଗ୍ଧୀଭୂତ ହେଉଛନ୍ତି ତା ଭିତରେ ବିନ୍ଦୁଏ ସୁଖ ମଧୁ ଲବେଇ କିଞ୍ଚିତ ସୁଖ ପ୍ରାପ୍ତି ଟିକିଏ ସୁଖ ପାଉଛନ୍ତି ଆପଣ ଦେଖନ୍ତୁ ବିଷୟକୁ ଯୋଗାଡ଼ କରିବାରେ ସମଗ୍ର ଦିନ ଯାଉଛି କେହି ବି ଦିନେ ଆସି ଘରେ ଶାନ୍ତିରେ ଖାଇଥିବେ ଜଣେ ଟଙ୍କା ରୋଜଗାର କରିଥିବା ଲୋକ, ସେ କେବେ ହାତ ଟେକି କହିପାରିବେନି ମୁଁ ଗୋଟେ ଦିନ ଶାନ୍ତିରେ ଖାଇଛି ଗୋଟେ ଦିନ ଶାନ୍ତିରେ ଶୋଇଛି, ଗୋଟେ ନାହିଁ, କେବେ କହିପାରିବେ? ଆପଣ ବିଚାର କରି ଦେଖନ୍ତୁ, ଯେ ପଇସା ପଛରେ ଥାଇଛି କେବେ ନାହିଁ। କାରଣ ବିଷୟ ଗୋଟେ ଏମିତି ବସ୍ତୁ, ତାକୁ ତା ତୃଷ୍ଣାଟା ସବୁବେଳେ ମଥାରେ ରହିଲା, କେମିତି ଏଟାକୁ ମୁଁ ବଢ଼େଇବି, କେମିତି ଖାଇଲା ବେଳେ ବି ଚିନ୍ତା, ଶୋଇଲା ବେଳେ ବି ଚିନ୍ତା। ଏଠି ସେ ସ୍ପଷ୍ଟ କହୁଛନ୍ତି, ଅସ୍ତୁବା ସୁଖମ ତସ୍ୟ ଭୋଗ ଅସାମର୍ଥ୍ୟ ମହତୈବ ଦୁଃଖମ। ପୂର୍ବ କଥାରେ କହିଲେ ସୁଖ ଥାଉ କିନ୍ତୁ ଆଉ ଭୋଗ କରିପାରିବିନି, ଏଟା ମହତ ଦୁଃଖ। କୋଇଦମିତି ସକଳ ରୋଗ ଉଦ୍ଭବ ସ୍ଥାନମ ଇଦମ ଶରୀରମ, ସବୁ ରୋଗର ଉଦ୍ଭବ ସ୍ଥାନ ହଉଛି ଏ ଶରୀର। ଯତ ବିଦ୍ୱାନ ଅପି ଜନ ଇତି ବିଚାର୍ଯ୍ୟବି ନ ନିବର୍ତ୍ତ୍ୟତେ ତତ ମୂର୍ଖମ କିମୂତ ଇତି ଭାବ। ବିଦ୍ୱାନ ଲୋକମାନେ ଏଇଟାକୁ ବିଚାର କରିକି ବି ସିଏ ଖସିକି ଯାଇପାରୁନାହାନ୍ତି ଏ ବିଷୟ କବଳରୁ, ମୂର୍ଖ କଥା କ'ଣ କହିବି। ପ୍ରହ୍ଲାଦ ମହାରାଜ କହୁଛନ୍ତି, ଏଠି କହୁଛନ୍ତି କିଦୃଶମ ନା କାମରୂପ ଅନଳ ସୁଖଲେଶ ସମୟ ନଇତି ନହି ମଧୁଲବେ ଅନଳ ଶ୍ୟାମତି ପ୍ରତ୍ୟୁତ ଦୀପ୍ୟତେବ। ବହୁ କଷ୍ଟରେ ବିଷୟକୁ ଯୋଗାଡ଼ କରୁଛନ୍ତି, କାମ ଅନଳ ଭଳି ଉଠିଛି ଅନ୍ତର ଭିତରେ, ବିଷୟ ସୁଖ କେତେ ମଧୁଲବ, ଗୋଟିଏ ଠୋପା, ଗୋଟିଏ ଠୋପା ମହୁ ପଡୁଛି ସଂସାର ମଧୁ, କିନ୍ତୁ କାମାନଳ କେତେ ବିଶାଳ କାମାନଳ। କାମ ଅଗ୍ନି ଭିତରେ ଜୀବର ଲକ୍ଷ ଲକ୍ଷ କାମନା, ଅନ୍ତର ଭିତରେ ଲକ୍ଷ ଲକ୍ଷ କାମନା, କିନ୍ତୁ ପୂରଣ ହେଉଛି ଗୋଟେ ବିନ୍ଦୁ। ସେଥିରେ ସେ ମନେ କରୁଛି ଓହ ବହୁତ ସୁଖ, ଜ୍ଞାନୀ ଲୋକମାନେ ବି ବିନ୍ଦୁଏ ସୁଖକୁ ପାଇ ଛାଡ଼ିପାରୁନାହାନ୍ତି। ବିଚାର କରନ୍ତୁ, ସଂସାର ସୁଖଟା ଗୋଟେ ମଧୁ ଲବ, କେହି ବି କଷ୍ଟ ଲାଗିପାରେ କିନ୍ତୁ ସତ୍ୟ ନିରାଟ ସତ୍ୟ, ମହାଜନ କହୁଛନ୍ତି ନିରାଟ ସତ୍ୟ ବସ୍ତୁ। ଯେମିତି ଆମେ ବାହାର ପ୍ରବଚନରେ କହୁ ନା, ଯୁଧିଷ୍ଠିର ଧୃତରାଷ୍ଟ୍ରକୁ ବିଦୁର କହୁଥିଲେ, ବ୍ୟକ୍ତି ଗୋଟିଏ ଅନ୍ଧକୂପରେ ପଡ଼ିଛି ପଥ ନ ପାଇକି, କିନ୍ତୁ ଅନ୍ଧକୂପ ଭିତରେ ଜଳ ନାହିଁ କିନ୍ତୁ କୂପ ଭିତରେ ଲତା ସବୁ ଘେରିକି ରହିଛି, ତଳେ ଦେଖୁଛି ସର୍ପ ଅଛି, କୂପ ଭିତରେ ପଡ଼ିଗଲା ତଳକୁ ତଳକୁ ଓହ୍ଲେଇ ପାରୁନି, ମଝିରେ ସେ ଝୁଲିକି ରହିଛି ଲତା ମଝିରେ, କୂପ ଭିତରେ ପୁରୁଣା ଲତା ଅଛି ତାକୁ ଆଶ୍ରୟ କରି ରହିଗଲା ମଝିରେ, ତଳେ କୁ ପଡ଼ିନି। ମଣିଷ ଠିକ ଏ ଅବସ୍ଥାରେ ଅଛି, ଏତେ ଦୁଃଖ ଭିତରେ ଏ ମଧୁ ଲବ ପାଉଛି, ତଳକୁ ଚାହୁଁଛି ସର୍ପ କାଳ, ଉପରକୁ ଚାହୁଁଛି ହସ୍ତି, ଆଉ କୂପର ସାଇଡ୍ କୁ ଯାଇପାରୁନି, କୂପ ସାଇଡ୍ରେ ଦେଖୁଛି ଛୋଟ ଛୋଟ ସର୍ପ ବୁଲୁଛନ୍ତି। ଏ ଶ୍ଲୋକ ସହିତ ପୁରାଟା ସାମଞ୍ଜସ୍ୟ, ରୋଗ ନିଦାନ ସର୍ପ, ଆଉ ସ୍ଥିର ହେଇକି ରହିପାରୁନି, ଯେଉଁ ଡାଳକୁ ଧରିକି ରହିଛି ତାକୁ ବି ସ୍ଥିର ହେଇକି ରହିପାରୁନି, କାହିଁକି ନା ମହୁମାଛି ଯେତେବେଳେ ପଡ଼ିଲା ମହୁ ବସା ଭାଙ୍ଗିଲା, ମାଛି ମାନେ ଉଡ଼ିକି ତା ମୁହଁକୁ ବିନ୍ଧୁଛନ୍ତି, ଏ ମହୁମାଛି ହଉଛି କାମନା। ଆଉ ଯେଉଁ ଡାଳକୁ ଧରିକି, ଯାହା ଯେଉଁ ଆଶାକୁ ଆଶ୍ରୟ କରିକି ସେ ରହିଛି, ସେ ଡାଳ ଦୁଇଟିକୁ ଦୁଇଟା ମୂଷା କାଟୁଛନ୍ତି ତା ଆଖି ଆଗରେ, ଧଳା ମୂଷା ଆଉ କଳା ମୂଷା, ଦିନ ଆଉ ରାତି ଗୋଟିଏ ଗୋଟିଏ କ୍ଷୀର କାଟୁଛନ୍ତି। ଆଉ ମଣିଷ ଏତେ ବିପଦରେ ଥାଇ ଏ ଅନ୍ଧକୂପରେ, ଗୃହାନ୍ଧକୂପରେ, ସେ ବ୍ୟକ୍ତି ଏଇ ଗୃହ ରୂପକ ଅନ୍ଧକୂପରେ ପଡ଼ିଛି, ତଳେ ସର୍ପ ବା ଉପରୁ ବାହାରି ପାରୁନି, ଉପରେ ହସ୍ତି, କୂଅର ମଝିକୁ ଯାଇପାରୁନି, ମଝିରେ ସର୍ପ ଛୋଟ ଛୋଟ ସର୍ପ ମାନେ ବୁଲୁଛନ୍ତି, ସ୍ଥିର ହେଇକି ରହିପାରୁନି, ମହୁମାଛି ମାନେ ବିନ୍ଧୁଛନ୍ତି, ଏସବୁ କାମନା। କିନ୍ତୁ ଠୋପେ ଠୋପେ ମହୁ ବୋହୁଛି ତା ପାଇଁ ଜୀବ ବୁଲଉଛି, କିନ୍ତୁ ଆଖି ଆଗରେ ଦେଖୁନି ଯେ କଳା ମୂଷା ଧଳା ମୂଷା ତାର ଆଶ୍ରୟକୁ କାଟୁଛନ୍ତି, ମଧୁ ଲୋଭ ପାଇଁ ଜୀବ ବୁଲଉଛି। ଏ ଗୋଟିଏ ପ୍ରବଚନ ଶୁଣିକି ଆଜ୍ଞା ବିଦୁରଙ୍କର ପ୍ରବଚନ, ଧୃତରାଷ୍ଟ୍ର ଘରେ ଛାଡ଼ିକି ପଳେଇଗଲେ, ସାଧୁ ହେଇଗଲେ, ଆସକ୍ତାଙ୍କର କଟିଗଲା। ଏ ସତ୍ୟ ବସ୍ତୁ ବିପଦ, କାମନାରେ ସତ ସତ କାମନାରେ ଜର୍ଜରିତ ବ୍ୟକ୍ତି, ଅଗ୍ନି କାମନାର ଅଗ୍ନି ଜଳୁଛି କିନ୍ତୁ ଟୋପେ ମହୁକୁ ପାଇଁ ସେ ଜୀବ ବୁଲଉଛି। ଜାଣିନି ବିପଦ କେତେ, ମୂଷା ଦିଟା କାଟିଲେଣି ସେ କ୍ଷୀରଟା କେତେବେଳେ ସରିଯିବ ଯେ ଗଳି ପଡ଼ିବ କୁହ ଭିତରେ, ଜାଣିନି। ଏ ଭୟଙ୍କର ଅବସ୍ଥା। ପ୍ରହ୍ଲାଦ ମହାରାଜ କହୁଛନ୍ତି ଆପଣ ମୋର ପ୍ରଭୁ ହେଇକି ଆପଣ ମୋତେ ଏଇ ବିଷୟାନ୍ଧ କୂପକୁ ଠେଲି ଦେଉଛନ୍ତି, ମୁଁ କେବେ ଯିବି ନା, ମୁଁ ପରିଣାମବାଦୀ ଲୋକ, ମୁଁ ଅଭିଜ୍ଞ ଲୋକ, ମୁଁ ଯିବି ନା, ମୋର ପିତା କିଭଳି ଐଶ୍ୱର୍ଯ୍ୟ ଭୋଗ କରି କିଭଳି ଅବସ୍ଥାରେ ପଡ଼ିଥିଲେ ମୁଁ ଦେଖିଛି, ମୁଁ ଯିବି ନା। ଏବଂ ଠିକ ସମାନ ଶ୍ଳୋକ ବ୍ରହ୍ମାଜୀ ପ୍ରାର୍ଥନା କରୁଛନ୍ତି ତୃତୀୟ ସ୍କନ୍ଦରେ, ପ୍ରଭୁ ମୁଁ ବହୁତ ଦୁଃଖ ପାଉଛି ଜୀବର ଅବସ୍ଥାକୁ ଦେଖି। ଏ ସମାନ ଶ୍ଳୋକ, କ୍ଷୁତୃଷ୍ଣା ତ୍ରିଧାତୁ ବି ଇମାମ ମୁହୁ ଅଧ୍ୟମାନ, ମୁହୁ ପ୍ରତି ମୁହୂର୍ତ୍ତରେ କ୍ଷୁଧା ତୃଷ୍ଣାରେ ଏ ଜୀବ କଷ୍ଟ ପାଉଛି, ନିଷ୍ପେଷିତ ହେଉଛି। ଆଉ ଶୀତ ଉଷ୍ଣ ବାତ ବର୍ଷେଇ ଇତର ଇତରା ଅନ୍ୟ ଅନ୍ୟକୁ କଷ୍ଟ ଦଉଛନ୍ତି, ଶୀତ ବାତ ଗ୍ରୀଷ୍ମ ୟାଦ୍ୱାରା କଷ୍ଟ ପାଉଛି ଜୀବ। କାମାଗ୍ନିନା ଅଚ୍ୟୁତ ରୁଷାଚ ସୁଦୂର ଅଭରେଣ, କାମ ରୂପକ ଅଗ୍ନିକୁ ନିର୍ବାପିତ କରିବା ପାଇଁ ବହୁ ପ୍ରଚେଷ୍ଟା ବି ସେ କରୁଛି, ବହୁ ପ୍ରଚେଷ୍ଟା କରୁଛି, କିନ୍ତୁ ସମ୍ପଶ୍ୟତେ ମନରୁ କ୍ରମ ଶୀତ ତିମେ, ଜୀବ ଯୋଉ କଷ୍ଟ ପାଉଛି ତାକୁ ଦେଖିକି ମୋ ମନ ବହୁତ ଦୁଃଖ ହଉଛି। ବ୍ରହ୍ମାଜୀ କହୁଛନ୍ତି, ପ୍ରଭୁ ଆପଣ ଜୀବକୁ ଉଦ୍ଧାର କରନ୍ତୁ। ନୃସିଂହଦେବ ନିକଟରେ ପ୍ରହ୍ଲାଦ ଏହା କହୁଛନ୍ତି, ଆପଣ ମୋର ପ୍ରଭୁ ହେଇକି ଆପଣ କେମିତି ମୋତେ କହୁଛନ୍ତି ମୋ ଏ ଐଶ୍ୱର୍ଯ୍ୟକୁ ଭୋଗ କରିବା ପାଇଁ, ମୁଁ ଭୋଗ କରିବି, ମୁଁ ଭୋଗ କରିବି, ମୁଁ ଦେଖିଲି ଆକି ଆଗରେ ଏ ମୃଗ ତୃଷ୍ଣା ଏ ଶ୍ରୁତି ମାତ୍ର ସୁଖ, ମୋତେ ସୁଖ ନାହିଁ, ମୁଁ କେବେ ଭୋଗ କରିବି ନା। ଆଉ ତୁମର କଣ ଦରକାର? ଯେତେବେଳେ ନୃସିଂହଦେବ କହୁଛନ୍ତି ପ୍ରହ୍ଲାଦ ତହି ତ୍ୱଂ କଥଂ ନିବିର୍ଣ୍ଣସି, ତୁମେ ତ ସବୁକିଛି ମନା କରିଦଉଛ, ତୁମେ କିଭଳି କୃତାର୍ଥ ହବ? ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ମୁଁ କୃତାର୍ଥ ହେଇ ସାରିଛି। ଭକ୍ତ ଭଗବାନ ଭଗବାନଙ୍କୁ ଆଶ୍ରୟ କଲା ମାନେ ସେ କୃତାର୍ଥ ହେଇସାରିଛି। ଭକ୍ତକୁ ଭଗବାନଙ୍କୁ ମାଗିବାକୁ ପଡ଼ିବନି ପ୍ରଭୁ ମୋତେ ବିଷୟ ଦିଅ ବୋଲି। ଭକ୍ତ ଯେତେବେଳେ ଭଗବାନଙ୍କ ଚରଣ ଆଶ୍ରୟ କରି, ଯେତେବେଳେ ମହତର ପାଦାଶ୍ରୟ କରି ଭଗବାନଙ୍କୁ ଭଜନ କରୁଛି, ସେ କୃତାର୍ଥ ହେଇଯାଇଛି। ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ଆପଣ କଣ ମୋତେ ଐଶ୍ୱର୍ଯ୍ୟ ଦେଲେ ମୁଁ କୃତାର୍ଥ ହେବି? ମୁଁ କୃତାର୍ଥ ହେଇଯାଇଛି, କେମିତି ହେଇଛ ତୁମେ କୃତାର୍ଥ? ବର୍ତ୍ତମାନ କହୁଛନ୍ତି, ୱାହଂ ରାଜ ପ୍ରଭ ବୈଶ ତମଧିକସ୍ମିନ୍ ଜାତ ସୁରୈତର କୁଲେ କୋ ତବାନୁକମ୍ପା ନ ବ୍ରହ୍ମଣ ନ ତୁ ହବସ୍ୟ ନ ବୈର ମାୟା ଜନ୍ମେ ଅର୍ପିତ ଶିରସି ପଦକର ପ୍ରସାଦ। ପ୍ରଭୁ ଆପଣଙ୍କର ମୁଁ ବହୁତ ବଡ କୃପା ପାଇଯାଇଛି। ଭଗବାନଙ୍କ ଆଗରେ, ନୃସିଂହଦେବଙ୍କ ଆଗରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ସବୁ ଦେବାଦେବୀ ଦଣ୍ଡାୟମାନ ହେଇଛନ୍ତି, ଆଉ ଜଣ ଜଣଙ୍କୁ ଆଙ୍ଗୁଠି ଦେଖେଇ କହୁଛନ୍ତି ମୋତେ ଆପଣ ଏ ରାଜ୍ୟ ସୁଖ ଦେଇକି କୃତାର୍ଥ କହିବେ। ମୁଁ ସେଇ ସମୟରେ କୃତାର୍ଥ ହେଇଗଲି। ସିଂହ ଯେଭଳି ସିଂହ ଶାବକକୁ ଆଦରରେ କୋଳରେ ବସେଇକି ଲେହନ କରେ, ଆପଣ ଯେତେବେଳେ ଆପଣଙ୍କର ଏ ଅଭୟ କରକମଳକୁ ମୋ ମସ୍ତକ ଉପରେ ରଖିଦେଲେ, ମୁଁ ସେତେବେଳେ କୃତାର୍ଥ ହେଇଗଲି। ମୁଁ କୃତାର୍ଥ ସେ ସମୟରେ ହେଇଯାଇଛି। ଆପଣ ଭାବନ୍ତୁ ନା ଆପଣ ମୋତେ ବିଷୟ ଦେଲେ ମୁଁ କୃତାର୍ଥ ହେବି ନା? ଭକ୍ତ ଭଗବାନଙ୍କ ଚରଣ ଆଶ୍ରୟ କଲା ମାନେ ସେ କୃତାର୍ଥ, ସେ କୃତାର୍ଥ ହେଇଗଲା ତା ଜୀବନ। ଏଠି କହୁଛନ୍ତି ମୋତେ ଆପଣ ନିର୍ବିନ୍ନ ବୋଲି କହୁଛନ୍ତି, ମୋର ବା ମୋର କିଛି ଜଗତରେ ବାକି ଅଛି? ପ୍ରହ୍ଲାଦ କହୁଛନ୍ତି, ମୋର କିଛି ବାକି ନାହିଁ। କଣ କାହିଁକି? କୁହଂ ରାଜ ପ୍ରଭାବ ତମ ଅଧିକ ଅସ୍ମିନ୍, ଆପଣ କେଉଁଠି, ଆପଣଙ୍କ କୃପା କେଉଁଠି? ଆଉ ମୁଁ ରଜ ଗୁଣରେ ଜନ୍ମ, ଏ ଗୋଟିଏ କଥା ମୋତେ ବାର ବାର ମୋ ହୃଦୟକୁ ଲାଗେ। ଏମିତି ଗୋଟିଏ ସ୍ତୁତି, ପ୍ରହ୍ଲାଦଙ୍କ ସ୍ତୁତି, 42ଟା ସ୍ତୁତି ଭିତରେ 25 ଥର ସେ ନିଜକୁ କହିଛନ୍ତି ମୁଁ ଅସୁର ଆଉ ରଜତମ ଗୁଣୀ ଲୋକ। କୁହଂ ରଜ ପ୍ରଭାବ ଇସ ତମ ଅଧିକ ଅସ୍ମିନ୍, ସମୀପାଦ କହୁଛନ୍ତି କିଞ୍ଚ, ଏ ଚକ୍ରପାଦ କହୁଛନ୍ତି, ଯଦ୍ୟପି ମାଦୃଷ ନାସ୍ତିକ ଅପି ଅଧମ ଅପି ତଥାପି ତମ ସର୍ବୋତ୍ତମ ଅକରୋତ୍। ପ୍ରଭୁ ପ୍ରହ୍ଲାଦ ଏମିତି ଭଗବାନଙ୍କ ଆଗରେ କହୁଛନ୍ତି, ମୁଁ ନାସ୍ତିକ, ମୁଁ ନାସ୍ତିକ, ଆଉ ଯଦ୍ୟପି ମାଦୃଷ ନାସ୍ତିକ କୋପି ଅଧମ, ମୁଁ ଅଧମ, ତଥାପି ତ୍ୱାଂ ମାଂ ସର୍ବୋତ୍ତମ ଅକରୋତ୍, ମୁଁ ଅଧମ, ମୁଁ ନାସ୍ତିକ, କିନ୍ତୁ ଆପଣ ଆପଣଙ୍କ କୃପାରେ ମୋତେ ସର୍ବୋତ୍ତମ କରିଦେଲେ, ମୁଁ ମୋ ବଳରେ ସର୍ବୋତ୍ତମ ହେଇନି, ମୁଁ ମୋ ଯୋଗ୍ୟତା ବଳରେ ସର୍ବୋତ୍ତମ ହେଇନି, ମୁଁ ତ ଅସୁରକୂଳ ଜନ୍ମ ହେଇଥିଲି, ଆପଣ ମୋତେ ସର୍ବୋତ୍ତମ କରିଦେଲେ, କେମିତି କଲେ? ନା ଆପଣଙ୍କ କୃପାରେ। ଭଗବାନ ନୃସିଂହଦେବ କହୁଛନ୍ତି, ମୁଁ କେତେବେଳେ କୃପା କଲି? ପ୍ରଭୁ ଆପଣ କେତେବେଳେ କୃପା କଲେ ଆପଣ ଜାଣନ୍ତି ନା? ଏଠି କହୁଛନ୍ତି, ଜାତ ସୁର ଇତର କୋଳେ କୋ ତୋବାନୁକମ୍ପା, କିଏ ଦେବତା ମାନ ଏ ଅସୁର କୂଳରେ ଜନ୍ମ ହେଇକି କିଏ ଆପଣଙ୍କର ଅନୁକମ୍ପା ପାଇଛି? କିନ୍ତୁ ମୁଁ ପାଇଗଲି, ମୁଁ ଅସୁର କୂଳରେ ଜନ୍ମ ହେଇକି ଆପଣଙ୍କର କୃପାକୁ ପାଇଗଲେ ତପ ଅନୁକମ୍ପା। ତାପରେ କହୁଛନ୍ତି ଭଗବାନ ନୃସିଂହ ଦେବୀ କହିବେ କଣ ମୁଁ କେବଳ ତୁମକୁ କୃପା କରେ ଆଉ କାହାକୁ କୃପା କରନ୍ତି ନା, ମୁଁ ଦେବତାମାନଙ୍କୁ କୃପା କରେନି। କହୁଛନ୍ତି ନା ପ୍ରଭୁ, ଆପଣ କାହାକୁ କୃପା କରନ୍ତୁ ନ କରନ୍ତୁ କିନ୍ତୁ ମୁଁ ସମ୍ମୁଖରେ ଦେଖିଲି ଆପଣ ଯୋଉ ମୋ ମସ୍ତକରେ ଆପଣଙ୍କ କରଖମଳକୁ ଦେଲେ ସେଠି କିଏ ଠିଆ ହେଇଥିଲେ, ନ ବ୍ରହ୍ମଣ ନ ତୁ ଭବସ୍ୟ ନ ବେଲ ମାୟା। ଏ ଜଗତରେ ତିନି ଜଣ ଆପଣଙ୍କର ଅତି ପ୍ରିୟ ଲୋକ, ବ୍ରହ୍ମା ଶିବ ଆଉ ଲକ୍ଷ୍ମୀ, କିନ୍ତୁ ତାଙ୍କର ମଥାରେ ଆପଣ କରକମଳ ଦେଲେ ନା, ମୋ ମଥାରେ ଆପଣ କରକମଳ ଦେଇଦେଲେ, ଆଉ ମୋର ଜୀବନରେ ଆଉ କଣ ଦରକାର, ମୁଁ ତ କୃତାର୍ଥ ହେଇଯାଇଛି। ଆପଣ ମୋତେ କାହିଁକି କହୁଛନ୍ତି ଯେ ମୋ ଜୀବନରେ କିଛି ଅଭାବ ଅଛି ବୋଲି। ସମୀପାଦ ଅର୍ଥ କରୁଛନ୍ତି, ରଜସୈବ ଜନ୍ମ ତମ ଅଧିକ ଯସ୍ମିନ୍ ତସ୍ମିନ୍ ଅଶିରାଙ୍କୁଳେ ଜାତ ଅହମ୍, ଅତି ନୀଚ ମୁଁ, ତମ ପ୍ରଭାବ ଅଧିକା ଥିବା ଅସୁର କୂଳରେ ମୋର ଜନ୍ମ, ମୁଁ ଅତି ନୀଚ ଅଧମ ମୁଁ ନାସ୍ତିକ ପ୍ରହ୍ଲାଦ କହୁଛନ୍ତି। ଆଉ ତମ ଅନୁକମ୍ପା ଅତି ଦୁର୍ଲଭା, ଆପଣଙ୍କର ଅନୁକମ୍ପା ଆପଣଙ୍କର ହସ୍ତ ମୋ ଭଳିଆ ନୀଚ ବ୍ୟକ୍ତି ମସ୍ତକରେ ଲାଗିବା ଉଚିତ ନୁହେଁ ପ୍ରଭୁ, କିନ୍ତୁ କେମିତି ଆପଣ କରିଦେଲେ। ମୁଁ ସେଟା ଚିନ୍ତା କରି ବହୁତ ବଡ଼ ସୂଚନାରେ ପଡ଼ିଯାଇଛି, କେମିତି ଆପଣ ଆପଣ କରକ ବଳକୁ ମୋ ମସ୍ତକ ଉପରେ ରଖିଦେଲେ। ଏଠି କହୁଛନ୍ତି ତବ ଅନୁକମ୍ପା ଅତି ଦୁର୍ଲଭା ପ୍ରସାଦ ସୂଚକମ୍, ଆପଣ ଭାବୁଛନ୍ତି ମୋର କୃପାର ବାକି ଅଛି ବୋଲି, ମୁଁ ପ୍ରସାଦ ମୁଁ କୃତାର୍ଥ ହେଲି ବୋଲି ଆପଣ ସୂଚନା ଦେଇସାରିଛନ୍ତି। ଆପଣ କଣ ମୋତେ ପିତାଙ୍କ ରାଜ୍ୟ ସିଂହାସନ ଯାଚୁଛନ୍ତି, ଆପଣ ଆପଣଙ୍କ କୃପାରେ ମୋତେ କୃତାର୍ଥ କରିକି ସୂଚନା ଦେଇସାରିଛନ୍ତି ମୁଁ କୃତାର୍ଥ ହେଇଗଲି। ପ୍ରହ୍ଲାଦ ତୁମେ ହିରଣ୍ୟକଶିପୁର ପୁତ୍ର, ତୁମେ କୃତାର୍ଥ ହେଇଗଲ, ଆପଣ କୃତାର୍ଥ କରିଛନ୍ତି ନା, କେମିତି ମୁଁ କୃତାର୍ଥ କଲି। ଏଠି କହୁଛନ୍ତି ପଦ୍ମବତ୍ ସନ୍ତାପ ଦୂର ଭାରତ ସନ୍ତାପହର ଭବତା ନ୍ୟସ୍ତ ସ, ଆପଣଙ୍କର ପଦ୍ମ ଭଳି ଏ ଯେଉଁ କରକମଳ ସନ୍ତାପକୁ ନାଶ କରେ ସେଇ କରକମଳକୁ ମୋ ମସ୍ତକରେ ଆପଣ ରଖିଦେଲେ। ବ୍ରହ୍ମଣ ଅପି ଶିରସି ନ ଅର୍ପିତ, ଇଏ ତ ଆପଣଙ୍କର ପୁଅ ବ୍ରହ୍ମା ଠିଆ ହେଇଛନ୍ତି, ତା ମସ୍ତକରେ ଆପଣ କେବେ ହାତ ଦେଇଛନ୍ତି, କେବେ ଆପଣ ଦେଇନାହାନ୍ତି, ଏମିତି କହୁଛନ୍ତି। ମହାଦେବ ଶ୍ୟାପି ଶିରସି ନ ଅର୍ପିତ, ମହାଦେବଙ୍କ ଶିରରେ ଆପଣ କେବେ ମସ୍ତକ ଦେଇଛନ୍ତି, ମୋ ମସ୍ତକରେ ଆପଣ ହସ୍ତ ଦେଇଛନ୍ତି। ତବ ଅତିପ୍ରିୟା ଶେଷରେ କହୁଛନ୍ତି, ତବ ଅତିପ୍ରିୟା ଲକ୍ଷ୍ମୀ ଶିରସି ଅପି ନ ଅର୍ପିତ, ତୁମର ଅତିପ୍ରିୟ ଲକ୍ଷ୍ମୀଙ୍କର ମସ୍ତକରେ ମଧ୍ୟ ଆପଣ ହସ୍ତ ଦେଇନାହାନ୍ତି, ମୋ ମସ୍ତକରେ ହସ୍ତ ଦେଇଗଲେ, ଆଉ ମୁଁ ଅତି ନୀଚ ନାସ୍ତିକ ତମ ପ୍ରଧାନ ଅସୁର କୂଳରେ ମୁଁ ଜନ୍ମ ହେଇଛି, ମୋର କଣ କୃତାର୍ଥ ବାକି ଅଛି ପ୍ରଭୁ କୁହନ୍ତୁ। ଆପଣ ଯେଉଁ ମୋତେ କୃତାର୍ଥ କରିସାରିଛନ୍ତି ମୋର କିଛି ବାକି ନାହିଁ, ମୋ ରାଜ୍ୟ ଦରକାର ନାହିଁ। ଏଠି କହୁଛନ୍ତି ଅତ ଅହମ୍ ଅଲଭ୍ୟ ଲାଭେନ ସୁତରାମ ଏବ କୃତାର୍ଥ ଇତି ଭାବ, ଅଲଭ୍ୟ ଲାଭ ଯେଉଁଟା ଲାଭ କରିବାର ମୋର ଆଶା ନଥିଲା, ଯାହାକୁ କେହି ଲାଭ କରିପାରନ୍ତି ନା, ସେଇ ଲାଭକୁ ଆପଣ ମୋତେ ଦେଇକି ମୋତେ କୃତାର୍ଥ କରିସାରିଛନ୍ତି, ମୋତେ କାହିଁକି ଆପଣ ଛୋଟ ପିଲାବେଳେ ଭଣ୍ଡେଇ ମୋତେ ରାଜ୍ୟ ଯାଚୁଛନ୍ତି, ମୋ ଭଳିଆ ନିଚ ଲୋକକୁ ଆପଣ କୃତାର୍ଥ କରିସାରିଛନ୍ତି। ଭଗବାନ ଯେତେବେଳେ ଏଇ ପ୍ରାର୍ଥନା ଶୁଣିଲେ, ପ୍ରହ୍ଲାଦଙ୍କର ପ୍ରାର୍ଥନାକୁ ଭଗବାନ ନୃସିଂହଦେବ ପୁଣି ପ୍ରହ୍ଲାଦ କହୁଛନ୍ତି, ପ୍ରହ୍ଲାଦ ତୁମେ ମୋତେ ଦୋଷ କାହିଁକି ଦଉଛ, ମୋର କୃପାର କଣ ବୈଷମ୍ୟ ଅଛି, ମୁଁ ତୁମକୁ କୃପା କଲି ଆଉ ବ୍ରହ୍ମା ଶିବଜୀ ଲକ୍ଷ୍ମୀକି କୃପା କଲି ବୋଲି ତୁମେ କହିଲ, ତାହେଲେ ମୋ କୃପାର କଣ ବୈଷମ୍ୟ ଅଛି। ପ୍ରହ୍ଲାଦ ନାହିଁ ନାହିଁ ପ୍ରଭୁ, ଆପଣଙ୍କ କୃପାର ବୈଷମ୍ୟ ନାହିଁ, କେତେ ସୁନ୍ଦର ସମାଧାନ ଦଉଛନ୍ତି ଦେଖନ୍ତୁ, କାରଣ ଇଏ କହିଦେଲେ ନା ଆପଣ ଆପଣଙ୍କର ହସ୍ତକୁ ଲକ୍ଷ୍ମୀଙ୍କ ମସ୍ତକରେ ଦେଲେ ନା, ବ୍ରହ୍ମାଙ୍କ ମସ୍ତକରେ ଦେଲେ ନା, ଶିବଜୀଙ୍କ ମସ୍ତକରେ ଦେଲେ ନା, କିନ୍ତୁ ମୁଁ ଅସୁର କୂଳରେ ଜନ୍ମ ହେଇଛି, ମୋତେ କୃତାର୍ଥ ଆପଣ କରିଦେଲେ। ଭଗବାନ ନୃସିଂହଦେବ କହୁଛନ୍ତି, ପ୍ରହ୍ଲାଦ ତୁମେ ଏ କଥାଟା କହିଦେଇକି ମୋତେ ଦୋଷୀ କରିଦେଲ ଯେ ମୁଁ ସମସ୍ତଙ୍କୁ ସମାନ ଭାବରେ କୃପା କରୁନି ବୋଲି। ପ୍ରହ୍ଲାଦ କହୁଛନ୍ତି, ନାଇଁ 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 ପ୍ରଭୁ, ମୁଁ ଆପଣଙ୍କୁ ଦୋଷୀ କରୁନି, ଏଇଟା ଆପଣଙ୍କର ସ୍ୱଭାବ, ଆପଣ କାହାକୁ କୃପା କରନ୍ତି। ଏଠି କହିଛନ୍ତି ନୈଶା ପରାବରମତି ଭବତ ନନୁଷ୍ୟ, ଆପଣଙ୍କର ପରାବରମତି ନାହିଁ, ପର ଆଉ ଅବରମତି ଆପଣଙ୍କର ନାହିଁ, ଜୀବର କେହି ଭଗବାନଙ୍କୁ ଜାଣିବେ ତ ଭାଗବତ ସ୍ତୁତିରେ ଭଗବାନଙ୍କୁ ଜାଣିବେ। ବାପା ଏ ଜଗତରେ ଦେଖନ୍ତୁ ଗୋଟେ ଜାଗତିକ ପିତା ତାର ପୁଅକୁ ଜନ୍ମ ଦେଇଛି, ଦୁଇଟା ପୁତ୍ରକୁ ସମାନ ଭାବରେ ଦେଖିପାରୁନି, ଜଣକୁ ଆଦର କରୁଛି ଜଣକୁ ଘୃଣା କରୁଛି କିନ୍ତୁ ଭଗବାନ ତା ନୁହନ୍ତି ଇଏ ଭଗବାନଙ୍କୁ କୀର୍ତ୍ତିର ପୁଷ୍ପହାର ଦଉଛନ୍ତି ପ୍ରହ୍ଲାଦ ପ୍ରଭୁ ଆପଣ କୀର୍ତ୍ତିମନ୍ତ ପୁରୁଷ ମୁଁ ଅସୁର କୂଳରେ ମୁଁ ଏ କଥା କହୁଛି ଆପଣଙ୍କ ଭିତରେ ବୈଷମ୍ୟ ଭାବ ନାହିଁ କାରଣ ମୁଁ ଶତ୍ରୁ କୂଳରେ ଜନ୍ମ ଆପଣଙ୍କର ଶତ୍ରୁ କୂଳରେ ଜନ୍ମ କିନ୍ତୁ ମୁଁ କହୁଛି ଆପଣଙ୍କର ବୈଷମ୍ୟ ଭାବ ନାହିଁ ମୋ ପିତା କହିପାରେ ମୁଁ କିନ୍ତୁ ଆପଣଙ୍କୁ କହୁଛି ଏକଥା ମୁଁ ପ୍ରମାଣ କରିଦେବି ଆପଣଙ୍କ କୃପାର ବୈଷମ୍ୟ ନାହିଁ ପ୍ରମାଣ କରିଦେଉଛନ୍ତି ପାଞ୍ଚ ବର୍ଷର ବାଳ ଏଠି କହୁଛନ୍ତି ନୈଶା ପରାବରମତୀ ଭବତନନ୍ୟୁଷା ଜନ୍ତୁ ଯଥା ଆତ୍ମ ସୃହୃଦ ଜଗତ ଜଗତ ତଥାପି ଚକ୍ରିତାତ କହୁଛନ୍ତି ନ ଚତ୍ୱାନ୍ ସ୍ୱକୃପୟା ଉତ୍ତମ ଅଧମ ଗଣିଅସି ଇତିହ ହେ ପ୍ରଭୁ ନୃସିଂହଦେବ ଆପଣଙ୍କ କୃପାରେ ପ୍ରଭୁ କୃପା କଲାବେଳେ ଇଏ ଉତ୍ତମ ଇଏ ଅଧମ ଏଇଟା ପ୍ରଭୁଙ୍କର ବିଚାର ନାହିଁ ଯିବା ଆଜି ଭଗବାନଙ୍କୁ କାହିଁକି ଭକ୍ତି କରୁନି ଭଗବାନଙ୍କର କରୁଣା ଗୁଣକୁ ଜାଣିନି ଆଉ ଭାଗବତର ସ୍ତୁତି ହେଉଛି କେବଳ ଭଗବାନଙ୍କର କରୁଣା ଭଗବାନଙ୍କର ଗୁଣ ଭଗବାନଙ୍କର ସ୍ୱଭାବ ବାରବାର ବାରବାର ଏଗାର ଜଣ ମହାଜନ ଏହା କୀର୍ତ୍ତନ କରିଛନ୍ତି ଜଣଙ୍କର ଦୟାର ସୀମା ଜାଣିଲେ ତ ସେ ଯାଇ ତାକୁ ତ ଶରଣ ନବ ଅସୁର କୂଳରେ ଜାତ ପ୍ରହ୍ଲାଦ ସେ ପ୍ରଭୁଙ୍କୁ କହୁଛନ୍ତି ପ୍ରଭୁ ନଚ ତୋ ସ୍ୱକୃପୟା ଉତ୍ତମ ଅଧମ ଗଣିଅସି ଆପଣଙ୍କ କୃପାରେ ଆପଣ କୃପା କଲାବେଳେ କେବେ ବିଚାର କରନ୍ତିନି ଏ ଉତ୍ତମ ବ୍ୟକ୍ତି ଏ ଅଧମ ବ୍ୟକ୍ତି ବୋଲି କାହିଁକି ଏଠି କହୁଛନ୍ତି ଆପଣ ଚକ୍ରଦାସ ବହୁତ ସୁନ୍ଦର ଅର୍ଥ କରୁଛନ୍ତି ଏଚଚ ବ୍ରହ୍ମାଦୟ ଉତ୍ତମ ଏ ବ୍ରହ୍ମାଦି ଉତ୍ତମ ଅୟମ ଅସୁର ନୀଚ ମୁଁ ହଉଛି ଅସୁର ନୀଚ ଏସାମ ପରାବରମତି ଜନ୍ତୁ ପ୍ରାକୃତ ସେ ଯଥା ତଥା ଭବତୁ ନ ଏବ ସାତ ଇଏ ବ୍ରହ୍ମା ଦେବତା କୂଳରେ ଜନ୍ମ ହେଇଛନ୍ତି ଏମାନେ ଶ୍ରେଷ୍ଠ ଏ ପ୍ରହ୍ଲାଦ ଅସୁର କୂଳରେ ଜନ୍ମ ହେଇଛନ୍ତି ଇଏ ହଉଛି ନୀଚ ଇଏ ମଣିଷର ମତି ଇଏ ଜୀବର ମତି କିନ୍ତୁ ଆପଣଙ୍କ ମତି ପ୍ରଭୁ ଏମିତି ନୁହେଁ ଆପଣଙ୍କ ମତି ଯଦି ଏମିତି ହେଇଥାନ୍ତା ତ ଆପଣ କଣ ମୋ ମସ୍ତକରେ ଆପଣ କରକମଳକୁ ଦେଇଥାନ୍ତେ କି ତାହେଲେ ନୃସିଂହଦେବ ବର୍ତ୍ତମାନ ପ୍ରଶ୍ନ ପଚାରିବେ ତାହେଲେ ମୁଁ ଯଦି ତୁମ ମସ୍ତକରେ ଦେଲି ତାଙ୍କ ମସ୍ତକରେ ହସ୍ତ ନ ଦେଲି ତାହେଲେ ମୋର ତ ବୈଷମ୍ୟ ହେଇଗଲା ମତେ କହିବେ ଇଏ ଅସୁରଙ୍କୁ ଭଲ ପାଉଛନ୍ତି ଦେବତାଙ୍କୁ ଭଲ ପାଉନାହାନ୍ତି ବୋଲି ତା ସନ୍ଦେହକୁ କାଟିବେ ପ୍ରହ୍ଲାଦ ମହାରାଜ ସାତ ବର୍ଷର ବାଳା ଭାଗବତ ଧର୍ମର ସମସ୍ତ ସିଦ୍ଧାନ୍ତକୁ ଥୋଇଦେଲେ ପ୍ରଭୁଙ୍କର ରହସ୍ୟ ଖୋଲିକି ଥୋଇଦେଲେ ପ୍ରଭୁ ଏଇଟା ଆପଣଙ୍କର ଦୋଷ ନାହିଁ ଏଠି କହୁଛନ୍ତି ସଂସେବୟା ସୁରତ ତରୁଇବ ତି ପ୍ରସାଦ ସେବାନ ରୂପମ ଉଦୟ ନ ପରାବରତ ଜୀବର ଯେଭଳି ନିଜ ସ୍ୱଭାବ ଅଛି ଇଏ ପର ଇଏ ଅପର ଏ ଶ୍ରେଷ୍ଠ ଇଏ ନିଜ ଆପଣଙ୍କର ସେଟା ନାହିଁ ସଂସେବୟା ସୁରତ ରହିବ କଳ୍ପବୃକ୍ଷକୁ ଯିଏ ସେବା କରୁଛି କାମନା ଭିନ୍ନ ଭିନ୍ନ ହେଇପାରେ କଳ୍ପତରୁ ଫଳ ଦେଲାବେଳେ ଯାହାର ଯେଉଁ କାମନା ଅଛନ୍ତି ତାଙ୍କୁ ସେଇ ଫଳ ପୂର୍ଣ୍ଣ କରୁଛନ୍ତି କଳ୍ପତରୁ ଏତେ ଦୋଷ ନାହିଁ ଜଣେ କଳ୍ପତରୁ ମୂଳରେ ଯାହା ପ୍ରାର୍ଥନା କରୁଛନ୍ତି କଳ୍ପତରୁ ତାହା ଦେଉଛନ୍ତି ଏଥିରେ କଳ୍ପତରୁଙ୍କୁ ଦୋଷାରୋପ କରି ଲାଭ କଣ ଅଛି କିନ୍ତୁ ଭିନ୍ନ ଭିନ୍ନ ବ୍ୟକ୍ତିର କାମନା ଭିନ୍ନ ଭିନ୍ନ ପ୍ରହ୍ଲାଦ କହୁଛନ୍ତି ସଂସେବା ଯିଏ ଆପଣଙ୍କୁ ସମ୍ୟକ ଭାବରେ ସେବା କରୁଛି ତାର ସେବାନ ରୂପ ଏଠି କହୁଛନ୍ତି ନା ସେବାନ ରୂପ ମୁଦୟ ଯିଏ ଆପଣଙ୍କୁ ଯେଭଳି ସେବା କରୁଛି ସେବାନ ରୂପ କୃପା ସିଏ ସେଭଳି ପ୍ରାପ୍ତ ହେଉଛି ଜଣେ ଭଗବାନଙ୍କ କୃପା ଅଧିକ କାହିଁକି ପ୍ରାପ୍ତ ହେଉଛି ତାର ସେବାନ ରୂପ ସିଏ ସେଭଳି କୃପା ପ୍ରାପ୍ତ ହେଉଛି ଭଗବାନଙ୍କ ନିକଟରେ ଆଚ୍ଛା ଜଣେ ବହୁତ ବଡ଼ ସେବକ ହେଲେ ସିଏ ବେଶୀ କୃପା ପାଇବ ଆଉ ଜଣେ ସାନ ସେବକ ହେଲେ ଯିଏ ଝାଡୁ ମାରିବ ସିଏ କମ୍ କୃପା ପାଇବ ଯିଏ ପୂଜାରୀ କାମ କରିବ ବେଶୀ କୃପା ପାଇବ ଏ ମତି ପ୍ରଭୁଙ୍କର ଅଛି କି ନା ପ୍ରଭୁ ତ ବହୁତ ସୁନ୍ଦର ସିଦ୍ଧାନ୍ତ ଗୋଟେ ତାଙ୍କ ପର୍ପଟରେ ଦେଇଛନ୍ତି ଏଠି ନାହାନ୍ତି ଅଲଗା ପର୍ପଟରେ ଦେଇଛନ୍ତି ମୁଁ ପଢ଼ିଥିଲି ଭଗବାନଙ୍କର ଏ ପରାବର ମତି ନାହିଁ ଗୋଟେ ଉଦାହରଣ ଦେଉଛନ୍ତି ଯେଉଁ ବକ୍ଷରେ ଭଗବାନ ଶ୍ରୀକୃଷ୍ଣ ଅତି ପ୍ରିୟା ରାଧାରାଣୀଙ୍କୁ ଆଲିଙ୍ଗନ କରନ୍ତି ସେଇ ବକ୍ଷରେ ଗୋପୀମାନଙ୍କୁ ଆଲିଙ୍ଗନ କରନ୍ତି ସେଇ ବକ୍ଷରେ ସୁଦାମାଙ୍କୁ ଆଲିଙ୍ଗନ କରନ୍ତି ଆଉ ସେଇ ବକ୍ଷରେ ସୁବଳ ସୁଦାମା ଏମାନଙ୍କୁ ଆଲିଙ୍ଗନ କରନ୍ତି ଆଉ ସେଇ ବକ୍ଷରେ ତରୁକୁ ବି ଆଲିଙ୍ଗନ କରନ୍ତି ବୃକ୍ଷକୁ ବି ଆଲିଙ୍ଗନ କରନ୍ତି ଆଉ ସେଇ ବକ୍ଷରେ ମୃଗକୁ ଆଲିଙ୍ଗନ କରନ୍ତି ସେ ତ ଜଣେ ପ୍ରଭୁ ନା ସେଇ ବକ୍ଷରେ ସେ ସମସ୍ତଙ୍କୁ ଆଲିଙ୍ଗନ କରୁଛନ୍ତି ତାଙ୍କର ପରାବରମତି ନାହିଁ ରାମଚନ୍ଦ୍ର ମହାପ୍ରଭୁ हनुमान सीतादेवी को जो बक्ष आलिंगन करती हनुमान बाणर कूल जन्म ही प्रभु से बक्ष आलिंगन कले जांब मान से बक्ष आलिंगन कले प्रभु विभीषण असुर कूल जन्म ही प्रभु विपक्ष प्रभु से कूल आलिंगन कले से बक्ष भगवान भितर परावर स्वर ना ये परावर प्रदृश्य दृश्य मान कहीं भगवान बेसी कृपा कले भगवान आपको कम कृपा कले से बाण रूप जी जो सेवा कर कल्प वृक्ष निकट को जाई जे जहा कामना करना रूप फल कल्प वृक्ष दौंस कि प्रतियमान हूँ कल्प वृक्ष बेसी दे कम दे देखु सक्रिता सिद्धांत होती भवत प्राकृत यथा वैषम्यस्ते प्राकृत व्यक्ति जो वैषम्य अच्छी आपण वैषम्य ना प्रहलाद महाराज कहते आपण जो कहले मु आपण को दोषी करदे कृपा ना 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 प्रभु ये कहते कहीं जगत आत्मन सुहृदश्च आपण जगतर आत्मा आप समस्त सुहृद बंधु परबर आप निकट ना एवं कहते नृसिंह प्रश्न कर जगतर आत्मा मुझे समस्त सामान भाव कृपा करवा दरकार तहि सर्वत्र एव समये मत् प्रसाद हस्तु समस्त प्रति मोर कृपाटा सम भाव पड़ू उदय सेवा तारतम्य कृपया उदया तारतम्य प्रभु को प्रभु कृपार जो तारतम्य कि दृश्यमान हो सेवार तारतम्य प्रभु को जी जो सेवा कर जना पड़ी प्रभु कृपार तारतम्य आसला कि सामान कल्प वृक्ष निकट जी जो कामना करल्प वृक्ष से फल दौर कि बाह्य देखा लोक सी कौन कल्प वृक्ष आपको बेसी दे कम दे प्रहलाद महाराज सुंदर युक्ति देखते आई युक्ति समीपा दे भगवद गीतार भगवान भगवद गीतार कहले अर्जुन कह कृष्ण आप बहुत स्वार्थपर आपण कौन सब कहते आपण भक्त को मुक्ति देवे अभक्त को मुक्ति देवे जमी भगवान कहले जद करोशी जद अश्नासी जद जीवसी जद आशी जद जद तपस्यासी कुंते तत्कुरुष मदर्पण अर्जुन पचार आपण को जहा करे सबकि अर्पण करेंगे दान करेंगे लाभ कौन हम ए आपण को सब दे लाभ कौन हम शुभ अशुभ कर्म फल मुख्य से कर्म बंदन शुभ अशुभ फल से मुक्त हो जीव कर्म मंदिर मुक्त हो जीव सन्यास जोग जुक्तात्मा सन्यास जोग जुक्तात्मा विमुक्त माम उपेश्यसी सन्यास से सम्यक भाव विरक्त हो विषय प्रति आसक्ति हबना विमुक्त माम उपेश्यसी से मुक्त हो मत पाई से समीपात प्रश्न उठाते अर्जुन कहते आप स्वार्थपर है जी आप पूजा करिवो जे आपन को अर्पण करिवो जे कर्मार्पण करिवो ताकू फल देबे तान भक्त को फल देबे अभक्त को देबेनी संपाद कहछंती जदि तू भक्तव्यम एवं मुख्यम ददाति न अभक्तव्य तहि तब अपि किं राग द्वेषादि कृतम वैषम्यम् अस्ति अर्जुन कहछंती आपन कर कोन साधारण लोक भली राग द्वेष वैषम्य अछि कि भगवान कहते नाय 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 समहं सर्वभूतेषु परवर्ती श्लोक मु समस्त प्रति सामान कि जे भजन दी तुम भक्त्या जे मोर भजन करे से मोर भक्त तार उदाहरण दौंती संख्या पर कहीदे तार उदाहरण दौंती अच्छा अग्नि अग्नि निकट को गले जो ताप पार तार शीत दूर हो किंतु अग्नि निकट को न जीवाटा आप अग्नि निकट को जीवे ना कि आप अग्नि को दोष देवे जो भगवान निकट को जीव ना किंतु भगवान मत फल दौना चक्रपाद स्वामीपाद ये कहते यथा अग्ने स्वसेवक सुब तम सीतादि दुखादि अकुर्वत अपि न वैषम्यम अग्नि तो कहना ये व्यक्ति को आलोक देवी ना ये व्यक्ति को शीत दूर करी ना वैषम्य ना जी पाख को जीव ताप दौरान आलोक दौरान दौरान से भगवान कहते अर्जुन को अर्जुन जी मोर सेवा कर मुनी भक्त कथ मोर वैषम्य ना एवं जथा कल्पतरु ये उदाहरण देखते जथा वा कल्पतरु वृक्ष
तथैव भक्त पक्ष प्राप्ति अपि
मम वैष्णवम नास्ति मम वैषम्यम नास्ति
मोर भक्त पक्षपाती नाही
जे मोर आश्रय करिव मु कल्प वृक्ष भळी मु ताकु सेवान रूप फल देबी वैषम्य नाही जेतेबेळे ए कथाटी कहि देले भगवान पुणी पचारछन्ति दृश्यन्ते प्रह्लाद प्रह्लाद ननु मत्संसेवया तुई मम सम्यक प्रसाद इति अत्र सुरतरु दृष्टान्तेन मत वैषम्यम पर्यहासी तुम्हें तो मोर जो कृपार वैषम्य को सुरतरु सहित तुलना करी ए संदेह को दूर करदेल समस्तिंकर किंतु संशेवया काहीकि कहिल संशेवया काहीकि कहिल कल्पतरु सहित मत तुलना करी मोर कृपार वैषम्य को दूर करदेल समस्तिंकर संदेह को दूर करदेल किंतु संशेवया काहीकि कहिल किंतु संशेवया किं कारणं तत ब्रहि काहीकि संशेवया कहिल कह तार उदर उत्तर रे दोछंती एवं जननिपतितं प्रभवाहि कूपे कामाभिकामननुजा प्रपन्ना प्रसंगात् कृत्वात्मसात सुरश्चिना भगवान् गृहीतो सोयं कथन विसृजे तव भृत्य सेवं प्रभु मोत्या मोत्या कृतार्थ करिया कथा कहछन त एडी कहले मु कृतार्थ हे सारिछि मो हस्त मो मस्तक रे आपण हस्त देले ता पूर्वर मध्ये कृतार्थ हे सारिछि द्वितीय उदाहरण दौंती मु संसेवया ये कहली मु आपण सम्यक रूपे सेवा कर सारी कहीं कह जननीपति प्रभवाई कूपे स्वामीपाद कहते चक्रदास कहते उत्कृष्ट निकृष्ट भाव जन सर्वमेव कामाभिमान प्रभव एव अहिजुक्त कूप तत्र निपतित मु गोटे कूपर जब सर्प था विभिन्न कामना हूँ सर्प सदृश मुझे पढ़ी थी जन जन लोक मैंने भी पढ़ी थे बहुत लोग पढ़ी थे कि मत कहते सुरश्चिना एवं अहम सुरश्चिना श्री नारदेन आत्मसात कृत्व आपण वृत्ति आपणकर सेवक नारद मत आत्मसात कल मुझे कृतार्थ से कहे संशेवया मु आपण भक्तर सेवा मु करि सारिछि भक्त को आश्रय करि सारिछि आ सिए मते कृतार्थ करिछन्ति गुरुपादाश्रय ए होचि गुरुपादाश्रय रो सूक्ष्म मर्म को नारद मुनि तो ए प्रह्लाद महाराज कहछन्ति शिष्य गुरुदेव को गुरु बोली ग्रहण करछि किंतु शिष्य केतेबेळे कृतार्थ हुए शिष्य केवल अभिमान करी कोई दले ये मोर गुरुदेव मु कृतार्थ हो गेली एतरे हबा ना गुरुदेव ये तले तुमको शिष्य रूप रे ग्रहण करले से तले प्रकृत साधु संघ वे व्यक्ति रे जीवन कृतार्थ हुए आमे गुरुदेव को गुरु बोली ग्रहण करै छे किंतु गुरुदेव हमको शिष्य बोली ग्रहण करछन कि यो छे प्रह्लाद महाराज एक कथा कहछन मु कृतार्थ प्रभु हे सारी छी कारण मु अही कामना रूपक अही कूपर पड़ी थिली मते के उद्धार कले एठी कहछंती कृतात्म सात सुरसिना भगवान गृहीत हे भगवान कृपा सुरसी नारद मुनि मते कृतार्थ करि देले कृतात्म सातम साधु जहाँ को कृत आत्म सात करिवे ता जीवन कृतार्थ जो कोइ जाउची साधु संग सर्वशास्त्र कहे लबे मात्र साधु संग सर्वसिद्धि होय ଯେଉଁଠି ଗଲେ ଲୋକମାନେ ଏଇ ପ୍ରଶ୍ନ ପଚାରୁଛନ୍ତି ଆରେ କ୍ଷଣ ସାଧୁ ସଂଘରେ ତ ଆମର ଜୀବନ କୃତାର୍ଥ ହେଇଯିବା କଥା ଆମେ ତ ବହୁତ ସାଧୁସଂଘ କରୁଛୁ ଏ ସାଧୁ ସଂଘର ସୂକ୍ଷ୍ମ ମର୍ମ ହେଉଛି ଏଇଟା ସାଧୁ ତାଙ୍କର ସ୍ୱକୃପାରେ କୋଉ ବଦ୍ଧ ଜୀବକୁ ଆତ୍ମସାତ କରିବେ କୃତାତ୍ମସାତ ଅର୍ଥ ଏଇଠି କହୁଛନ୍ତି ଆତ୍ମସାତ କ'ଣ ଅୟମ୍ ଜୀବ ପ୍ରହ୍ଲାଦ ମହାରାଜ ଭଗବାନ ବିଷ୍ଣୁ ଦେବାଗାରେ କହୁଛନ୍ତି अयम जीव ए जीवटी मदीय भवती ए जीव मोर हौ साधु संकल्प कर नारद मुनि संकल्प करते साधुर संकल्प देखु नारद मुनि संकल्प कर प्रह्लाद हिरण्यकशिपुर पुत्र मोर हे प्रभु मुझसे दूर कृतार्थ होती कहते अयम जीव मदीय भवती मई स्वभृत्य आरोप्य गृहित्वा कमी कथा कहते प्रह्लाद महाराज
ମୁଁ ଭୃତ୍ୟ ବୋଲି ସେ ଆରୋପ୍ୟ କଲେ ସେ କହିଲେ ଏଇ ପ୍ରହ୍ଲାଦ ମୋର ଭୃତ୍ୟ ସିଏ ମୋତେ ସେବକ ରୂପରେ ଗ୍ରହଣ କଲେ ଏଠି କହୁଛନ୍ତି ବଳା ବଳାପୂର୍ବକ ସ୍ୱପାଣିନା ଏବ ଗୃହୀତ୍ୱା କାମନା ରୂପକ ଏ ଅହିଶୟ ଏ କାମନା ଅହିରୂପକ କୂପରେ ଯେଉଁ ମୁଁ ବାସ କରୁଥିଲି ବଳପୂର୍ବକ ମୋତେ ନିଜ ଭୃତ୍ୟ ବୋଲି ସ୍ୱୀକାର କରି ମୋର ହସ୍ତ ଧରି କହୁଛନ୍ତି ଗୃହୀତ୍ୱାତ୍ ସ୍ୱପାଣିନା ଏବଂ ଗୃହୀତ୍ୱାତ୍ ସକାଶାତ୍ ସ୍ୱଅନ୍ତିକମ୍ ନତ୍ୱା ନିଜ ନିକଟକୁ ଆଣିଲେ ଆଉ ତତ୍ ମନ୍ତ୍ରରାଜ ମମ୍ ଉପଦେଶ୍ୟ ସୁସେବକୀ କୃତ ମୋତେ ମନ୍ତ୍ରରାଜ ପ୍ରଦାନ କରି ମୋତେ ସେ କୃତାର୍ଥ କରିଛନ୍ତି ମୁଁ ସେଇଦିନ କୃତାର୍ଥ ସେ ମୋତେ ଗ୍ରହଣ କରିଦେଇଛନ୍ତି ଇଏ ଆତ୍ମସାତ୍ ସାଧୁ ଆତ୍ମସାତ୍ କରନ୍ତି ସାଧୁ ନିଜର କରିନିଅନ୍ତି ଆଜ୍ଞା ସାଧୁ କେତେ ବଡ ଦୋଷୀ ଲୋକ ଥାଉ ନିତ୍ୟାନନ୍ଦ ପ୍ରଭୁ ଜଗାଇ ମାଦାଇକି ନିଜର କରିନେଲେ ଆତ୍ମସାତ୍ କରିନେଲେ ମହାପ୍ରଭୁ କହୁଛନ୍ତି ମୁଁ ତାକୁ ବଦ୍ଧ କରିବି କହୁଛି ନାଇଁ ପ୍ରଭୁ ମୋର ଯେତେ ପୁଣ୍ୟ ଅଛି ମୁଁ ଜଗାଇ ମାଧାଇକି ଦେଲି ଏ ମୋର ନିଜର ଲୋକ ଶିଷ୍ୟ ଗୁରୁଦେବଙ୍କୁ ସାଧୁଙ୍କୁ ଗ୍ରହଣ କରିବା ଗୁରୁଙ୍କୁ ଗ୍ରହଣ କରିବା ଆଉ ଗୁରୁଦେବ ଶିଷ୍ୟକୁ ଗ୍ରହଣ କରିବା ଏଇଟା ବହୁତ ବଡ଼ ଜିନିଷ ଯେତେବେଳେ ଜଣେ ସାଧୁ ଗୋଟେ ବଦ୍ଧ ଜୀବକୁ ନିଜର ବୋଲି ଜ୍ଞାନ କରିଦେବେ ସେ କୃତାର୍ଥ ହେଇଗଲା ଏଇଟା ଆତ୍ମସମର୍ପଣ ପ୍ରହ୍ଲାଦ କହୁଛନ୍ତି ମୁଁ କୃତାର୍ଥ ହେଇଯାଇଛି ଗୋଟିଏ କଥା ମୁଁ ଆପଣଙ୍କୁ କହୁଛି ବୃନ୍ଦାବନରେ ଜଣେ ବାବା ଏଇଟା କହୁଥିଲେ ମୋତେ ବହୁତ ଭଲ ଲାଗିଲା ଏ ଭକ୍ତମାଳା ଗ୍ରନ୍ଥରେ ବି ଅଛନ୍ତି ସାଧୁ ଯେତେ ନିଚ ପତିତ ବ୍ୟକ୍ତି ଯଦି ନିଜର ବୋଲି କରିନେବେ ସେ ତା ଜୀବନ କୃତାର୍ଥ ହେଇଯିବ ନିଶ୍ଚିତ ଜଣେ ଚୋର ଥାନ୍ତି ତାଙ୍କର ନାଁ ଘଟମ୍ ଘଟମ୍ ତାର ନାଁ ତାଙ୍କର ରାଜସ୍ଥାନ ବେଶୀ ଦିନର କଥା ନାହିଁ ସାଧୁ କିଭଳି ଆତ୍ମସାତ୍ କରନ୍ତି ପ୍ରହ୍ଲାଦ ସେୟା କହୁଛନ୍ତି ସୁରସିଂହ କୃପାରେ ସୁରସିଂ ମୋତେ ଆତ୍ମସାତ୍ କରିଦେଲେ ସେ କହିଲେ ଏ ଜୀବ ମୋର ସିଏ ମୋ ପ୍ରତି ତାଙ୍କର ପ୍ରଭୁତ୍ୱ ଜାହିର କଲେ ମୋତେ ମୃତ୍ୟୁ ରୂପରେ ସେ ସ୍ୱୀକାର କଲେ ମୁଁ କୃତାର୍ଥ ହେଇଯାଇଛି ପ୍ରଭୁ ସେ ଗୋଟେ ସୁନ୍ଦର କଥା ସେଇ ପ୍ରସଙ୍ଗରେ ମୁଁ କହୁଛି ଜୀବର କେତେ ଦୋଷ ଥାଉ ସାଧୁ ତାକୁ ନିଜର କରିନେବେ ସେ କୃତାର୍ଥ ହେଇଯିବ ଏ ଘଟମ ବହୁତ ବିଖ୍ୟାତ ଚୋର ରାଜସ୍ଥାନର ବିଖ୍ୟାତ ଚୋର ସିଏ ଯେତେବେଳେ ଯେଉଁଠି ଯାହା ଚୋରି ହୁଏ ତାକୁ ଧରାଯାଏ ଏକ ନମ୍ବର ସାଧୁ ହେଲେ କାରଣ ସାଧୁ ତାଙ୍କୁ ନିଜର ବୋଲି କରିନେଲେ କିନ୍ତୁ ତାଙ୍କର ବାପା ଘଟମ୍ଙ୍କୁ କହିଥିଲେ ବାପା ଘଟମ୍ ତୁ ଜୀବନରେ ସବୁ କରିବୁ ସାଧୁ ସଙ୍ଗ କେବେ କରିବୁନି ସାଧୁଙ୍କ ପାଖକୁ କେବେ ଯିବୁନୁ ସାଧୁ ଯେଉଁଠି ଭଗବାନ ଭଗବାନଙ୍କର କଥା କହୁଥିବେ କେବେ ଶୁଣିବୁନୁ ଚୋରି କରିବା ହେଉଛି ଆମର କୌଳିକ ବୃତ୍ତି ଏଥିରେ କିଛି ପାପ ନାହିଁ ତ ଜୀବନ ସାରା ଯେତେ ଚୋରି କର କିଛି ପାପ ନାହିଁ କିନ୍ତୁ ତୁ ଭଗବାନ କଥା ଶୁଣିଲେ ସାଧୁ ସଙ୍ଗ କଲେ ତୋର ସବୁଠୁ ପାପ ହବ ତୁ କେବେ ଜୀବନରେ କଥା କରିବୁନୁ ଘଟମ୍ ତା କରେ ଚୋରି କରେ ଗୋଟିଏ ଦିନର ଘଟଣା ଏଭଳି ଭାଗବତ କଥା ଚାଲିଛି ଘଟମ୍ ଚୋରି କରିବା ପାଇଁ ରାତିରେ ଯାଉଛି କେଉଁଠିକି ଆଲବର ରାଜା ଆଜି ବି ଆଲବର ଜାଗା ଅଛନ୍ତି ଆଲବର ରାଜାଙ୍କର ଦରବାରକୁ ଆଜି ସମସ୍ତା ଗ୍ରୁପକୁ ନେଇକି ଯାଉଛି ଚୋରି କରିବା ପାଇଁ ଦେଖନ୍ତୁ ସାଧୁ କିଭଳି ଆତ୍ମସାତ୍ କୌଣସି ଜୀବକୁ ଯଦି ଆତ୍ମସାତ୍ କରିଦେବେ ନିଜର ବୋଲି କରିଦେବେ ଇଏ ମୋର ନିଜର ସିଏ କୃତାର୍ଥ ହେଇଗଲା ଘଟମ୍ ଯାଉଛନ୍ତି ଚୋରି କରିବା ପାଇଁ ତାର ଚୋରମାନେ ଆଗରେ ଆଗରେ ଯାଉଛନ୍ତି କିନ୍ତୁ ଯେଉଁଠି ଭାଗବତ କଥା ହେଉଛି ସେ କାନ ଦେଇକି ଯାଉଛି ତା ପିତା କହିଛନ୍ତି କେବେ ଭଗବାନ କଥା ଶୁଣିବନି ସେମିତି କାନ ଦେଇକି ଯାଉଛି ମୁଁ ସାଧୁ କଥା ଶୁଣିବିନି ମୋ ବାପା ତ ମନା କରିଛି ବାପା ତ ମୋର ଗୁରୁ କାନ ବନ୍ଦ କରିକି ଯାଉଛି କିନ୍ତୁ ଠିକ ଦେଖନ୍ତୁ ଭଗବାନଙ୍କର କିଭଳି ବ୍ୟବସ୍ଥା ସେ ଯିବା ସମୟରେ ସେ ଭାଗବତ କଥା ପାଖରେ ପହଞ୍ଚି ତା ଗୋଡ଼ରେ କଣ୍ଟା ପଶିଲା ତା ଗୋଡ଼ରେ ଯେତେବେଳେ କଣ୍ଟା ପଶିଛି ବାବା ସେତେବେଳେ ପ୍ରବଚନ ଦେଉଛନ୍ତି ଦେବତାମାନଙ୍କର ଲକ୍ଷଣ ଦେବତାମାନେ ତାଙ୍କର ଆଖି ପତା ପଡ଼େ ନା ତାଙ୍କର ସେମାନେ ଭୂମିକୁ ସ୍ପର୍ଶ କରନ୍ତି ନା ତାଙ୍କ ପାଦ ଭୂମିରେ ଲାଗେ ନା ଦେବତାମାନଙ୍କର ଗୁଣକୁ ବର୍ଣ୍ଣନା କରନ୍ତି ତାଙ୍କ ଶରୀରରେ ମଳ ନାହିଁ ଘଟମ୍ ଚିନ୍ତା କରୁଛି ଆର ତ ଭାଗବତ କଥା ଚାଲିଛି ମୁଁ ତ ମୋ ବାପା କହିଛି କେବେ ଶୁଣିବୁନୁ କିନ୍ତୁ ଗୋଡ଼ରେ କଣ୍ଟା ପଶିଛି ନ ଚାଲିକି ଯାଇପାରିବି ଚୋରମାନେ ପଳେଇବୁନି ଆଗରେ ତେଣୁ ସେ ଯେତେବେଳେ କାନଟାକୁ ଖୋଲିଛି ଗୋଟେ ହାତରେ କାନକୁ ବନ୍ଦ କରିଛି ଗୋଟେ ହାତରେ କଣ୍ଟା ଖୋଲୁଛି ସେ କେବଳ ଏତିକି ଶୁଣିଲା ଦେବତାମାନେ ଆଖି ପକାନ୍ତି ନା ଆଉ ଭୂମିରେ ପାଦ ଦିଅନ୍ତି ନା
ଘଟମୀ ଦୁଇଟି କଥା ଶୁଣିଛି, ତାପରେ କାନକୁ ସାଙ୍ଗେ ସାଙ୍ଗେ ବନ୍ଦ କଲା କଣ୍ଟାକୁ କାଢିକି ଗଲା। ଏବଂ ଆଲବର ରାଜାଙ୍କର ସବୁ ଜିନିଷକୁ ଚୋରି ଚାରି କରିକି ଧରିକି ଆସିଲା, ଧରିକି ଆସିଲା, ଧରିକି ଆସିକି ଚୋରମାନେ ତାଙ୍କ ପଛରେ ପଡ଼ିଛନ୍ତି। ଏ ଚୋର ସହ ଏ ଘଟମ ଆସିଛନ୍ତି, ରାଜାଙ୍କର ସୈନ୍ୟମାନେ ତାଙ୍କ ପଛରେ ପଡ଼ିଛନ୍ତି। କିନ୍ତୁ ଏ ଚୋରମାନେ କଣ କରନ୍ତି, ପ୍ରତିଦିନ ଆସିକି ଜଙ୍ଗଲ ଭିତରେ ସେ ଭାଗ କରନ୍ତି ଗୋଟେ ଜାଗାରେ। ରାଜା ସେ ଖବର ପାଇଯାଇଛନ୍ତି, ଆଲବର ରାଜା। ସିଏ କଣ କରୁଛନ୍ତି, ତାଙ୍କର ଜଣେ ମନ୍ତ୍ରୀକି କହିଛନ୍ତି, ତୁ ଯା ସେଠି ଦେବୀ ହେଇକି ଠିଆ ହେଇଯିବୁ, ନାଚିବ। ତେଣୁ ରାଜାଙ୍କର ମନ୍ତ୍ରୀ କଣ କରିଛନ୍ତି, ସେ ଯେଉଁ ଜାଗାରେ ଘଟମର ଚୋରମାନେ ତା ଦଳ ଲୋକମାନେ ସବୁ ଭାଗ କରନ୍ତି, ସେ ସେଇଠି ଆସିକି ଦେବୀ ହେଇକି ଠିଆ ହେଇଯାଇଛି, ଖାଲି ନାଚୁଛି ଆଉ ଆକ୍ସନ୍ କରିକି। ଆଉ ଇଏ ସମସ୍ତ ଚୋରମାନେ ଟଙ୍କା ପଇସାକୁ ତା ପାଖରେ ପକେଇ ଦେଇକି ଦେବୀ ବୋଲି କହିକି ସବୁ ମୁଣ୍ଡିଆ ମାରୁଛନ୍ତି। କିନ୍ତୁ ଘଟମ ଯେତେବେଳେ ଦେଖିଦେଲା, ତାର ସାଧୁ କଥା ମନେ ପଡ଼ିଲା, କିନ୍ତୁ ସାଧୁ କହିଥିଲା ତ ଦେବୀଙ୍କର ପାଦ ତଳେ ଲାଗେ ନା, ଦେବୀ ତ ଆଖି ବନ୍ଦ କରନ୍ତି ନା, ଇଏ କଣ ନାଚୁଛି ତଳେ, ଇଏ ଇଏ ଦେବୀ ନୁହେଁ। ଘଟମ ପଛେ ପଛେ ଖସିକି ପଳେଇ ଆସିଲା। ତାପର ଦିନ ଖବର ପାଇଲା, ରାଜା ସବୁ ତାର ଚୋରକୁ ନେଇକି ଫାଶି ଦେଇଛନ୍ତି। ଘଟମ ସେଠି ଚିନ୍ତା କଲା, ଆରେ ମୋ ଜୀବନ ସାରା ମୁଁ କଣ କଲି, ମୋ ବାପାର କଥାକୁ ମାନି ମୁଁ ସାଧୁ ସଙ୍ଗ କଲେ ମୋ ଜୀବନକୁ ବର୍ବାଦ କରିଦେବି, ମୁଁ ଆଜି ବଞ୍ଚିଗଲି ସାଧୁର ପଦେ କଥା ଶୁଣିକି କଣ୍ଟା କାଢୁ କାଢୁ, ତାହେଲେ ମୋ ଜୀବନଟା ତ ବେକାର ହେଇଗଲା, ମୁଁ ସେଇ ସାଧୁ ପାଖକୁ ଯିବି। ଦେଖନ୍ତୁ ସାଧୁ ପାଖକୁ ତ ଆସିଲା, ସାଧୁ ଦେଖିଲା, ଆରେ ଘଟମ ତୁମେ ଆସ ଏଠିକି, ତାକୁ ସମସ୍ତେ ଚିହ୍ନନ୍ତି ରାଜସ୍ଥାନ ରେ, ଚୋରକୁ ଚୋର ହେଇକି ତାକୁ ଯେ ଆମେ ଚିହ୍ନିଥିଲେ, ସାଧୁ ଆତ୍ମକୃତ କରିଦେଲେ, ତାଙ୍କୁ ଆତ୍ମସାତ କରିଦେଲେ, ଭୃତ୍ୟ କରିଦେଲା ପରେ ସେଭଳି ଘଟମ ସାଧୁ ବୋଲି ସମସ୍ତେ ତାଙ୍କୁ ସେଭଳି ସମ୍ମାନ ଦେବେ, ସାଧୁ ନିଜର କରିନେ। ସେଟା ସାଧୁଙ୍କ କତିକି ଆସିଲେ, ସାଧୁ କହିଲେ, ଆରେ ତୁମେ ଆମ ଦରବାରକୁ ଆସିଛ, କଣ କଥା, ଆମ ଆଶ୍ରମ କାହିଁକି ଆସିଛ? ଆଜ୍ଞା ମୁଁ ଘଟମ, ଆପଣ ମୋ ନାଁ ଶୁଣିଥିବେ ନା? ହଁ, ମୁଁ ଆପଣଙ୍କର ଚେଲା ହେବି। ମୋର ଚେଲା ହବ? ଏ ତ ବଡ଼ ସାଧୁ, ତ ବଡ଼ କରୁଣାମୟ ହୃଦୟ କହିଲେ, ଆରେ ଏତେ ବଡ଼ ଚୋର ଆଜି ଆସିଛି ଆଶ୍ରୟ ନେବା ପାଇଁ, ଠିକ ଅଛି। କହିଲେ, ବାପା ତୁ ମୋର ଶିଷ୍ୟ ହବୁ ଯେ, କିନ୍ତୁ ମୋର କଥାଟି ମାନିବୁ, ତିନୋଟି କଥା ମାନିବୁ, ତୁ ତିନୋଟି କଥା ମାନିବୁ। କିନ୍ତୁ ସେ କହିଲା, ମୁଁ ଆପଣଙ୍କର ଶିଷ୍ୟ ହେବି, କିନ୍ତୁ ଗୋଟିଏ ସର୍ତ୍ତ, ଚୋରି ଛାଡ଼ିବିନି। ମୋ ବାପା କହୁଛି ମୁଁ ଚୋରି କେବେ ଛାଡ଼ିବିନି। କିନ୍ତୁ ସାଧୁ ତାଙ୍କୁ ନିଜର କରନ୍ତି, ସାଧୁ ଯାହାକୁ ନିଜର କରେ ନିଅନ୍ତି, ସାଧୁ କେବେ ତାଙ୍କର ଦୋଷ ଦେଖନ୍ତି ନା। କହିଲା, ଠିକ ଅଛି ବାପା, ତୁ ଚୋରି କରିବୁ, କିନ୍ତୁ ମୋର ତିନୋଟି କଥା ମାନିବୁ। କହିଲା, ଆଜ୍ଞା ମାନିବି, କିନ୍ତୁ ମୋ ବାପା କହିଛି ମୁଁ ଚୋରି ଛାଡ଼ିବି ନା, ଏଟା ଆମର କୌଳିକ ବୃତ୍ତି। କହିଲା, ତୁ ଚୋରି କର, କିନ୍ତୁ ମୋର ତିନୋଟି କଥା ମାନିବୁ ନା, କଣ ମାନିବୁ? କାରଣ ସାଧୁ ତାଙ୍କୁ ନିଜର କରିଦେଲେ। ପ୍ରହ୍ଲାଦ ଯୋଉ କଥା କହୁଛନ୍ତି, କୃତ ଆତ୍ମ ସନାତନ ସୁରସିଣ ଭଗବାନ ଗୃହୀତ, ମୋ ହସ୍ତ ଧରିକି ଏ କାମ ରୂପକ ଅହି କୂପରୁ ମୋତେ ନାରଦ ମୁନି ହାତ ଧରିକି ଆଣିକି ମନ୍ତ୍ର ରାଜ ଉପଦେଶ ଦେଇ ମୋତେ କୃତାର୍ଥ କରିଦେଇଛନ୍ତି। ନହେଲେ ମୁଁ ହିରଣ୍ୟକଶିପୁର ପୁତ୍ର, ଏ ବହିର୍ମୁଖ ସମାଜରେ ମୁଁ ପଡ଼ିକି ରହିଥିଲି, ମୁଁ କେମିତି ଉଦ୍ଧାର ହେଇଥାନ୍ତି? ମୋତେ ସାଧୁ ଉଦ୍ଧାର କରିଛି, ମୁଁ ତ ସେଇ ଦିନରୁ କୃତାର୍ଥ ହେଇଯାଇଛି, ସେଥିପାଇଁ ମୁଁ ସଂଶୟ ଏହା କହୁଛି ପ୍ରଭୁ, ଆପଣ କାହିଁକି ମୋତେ ଅଲଗା ଭାବୁଛନ୍ତି? ଏବଂ ଯେତେବେଳେ ଘଟମ ଏ କଥା କହିଛନ୍ତି, ସାଧୁ କହିଲେ, ଠିକ ଅଛି ବାବା, ତୁ ତିନୋଟି କାମ କରିବୁ, ସବୁବେଳେ ସତ୍ୟ କଥା କହିବୁ। କହିଲେ, ଆଜ୍ଞା କହିବୁ, କିନ୍ତୁ ଚୋରି କରିବି ନା? ହଁ, ତୁ ଚୋରି କର, ସତ୍ୟ କଥା କହିବୁ, ଯେଉଁଠି ମନ୍ଦିର ଦେଖିବୁ ମନ୍ଦିରରେ ସେଇଠି ଠିଆ ହବୁ, ମନ୍ଦିରରେ ଦୁଇ ଟାଇମ୍ ସକାଳ ଆଉ ସନ୍ଧ୍ୟା ତୁ ଆରତୀ ପାଖରେ ଠିଆ ହବୁ, ଏତିକି ତୋର ଆଦେଶ, ମୋର ଏତିକି ଆଦେଶ ତୁ ପାଳନ କର, ତୁ ସବୁବେଳେ ସତ୍ୟ କଥା କହିବୁ, ଆଉ ମନ୍ଦିର ଯେଉଁଠି ଦେଖିବୁ ଆରତୀ ହେଉଛି ସେଠି ଆଉ ମଙ୍ଗଳ ଆରତୀ ସନ୍ଧ୍ୟା ଆରତୀ। କହିଲେ, ଆଜ୍ଞା କରିବି, କିନ୍ତୁ ଚୋରି କରିବି। ସାଧୁ କହିଲେ, ଯା ତୁ ଚୋରି କର। ଘଟମ ଏଠି ରହିଛି, କିନ୍ତୁ ସାଧୁଙ୍କ ଆଶ୍ରମରେ ରହିଛି, କିନ୍ତୁ ଚୋରମାନଙ୍କ ସହିତ ତାର ବନ୍ଧ ଅଛି, ସେ ପୁଣି ଗଲା ଏକାକି ଯାଇଛି ଆଜି, ଆଉ କାହାକୁ ନେଇନି, ଆଲବର ରାଜାଙ୍କର ଦରବାରକୁ। ଆଜି ତା ଜୀବନ ପରିବର୍ତ୍ତନ ହେଉଛି, ଦେଖନ୍ତୁ, କିନ୍ତୁ ସତ୍ୟକୁ ଆଶ୍ରୟ କରିଛି, ସାଧୁଙ୍କର କଥା ପାସ। ଜଣେ ମହନ୍ତ ମହାଜନଙ୍କର ଗୋଟିଏ କଥାକୁ ଜୀବନ ଯଦି ପାଳନ କରିଛି, ଗୋଟିଏ କଥାକୁ, ତା ଜୀବନ କୃତାର୍ଥ ହେଇଯିବ ନିଶ୍ଚିତ। ଗୋଟିଏ କଥାକୁ ସେ, ମୁଁ ମୋ ଗୁରୁଦେବଙ୍କର ଏହି ଆଦେଶଟାକୁ ମୁଁ କଡ଼ାକଡ଼ି ଭାବେ ପାଳନ କରିବି, ଗୋଟିଏ ଆଦେଶକୁ, ତା ଜୀବନ କୃତାର୍ଥ। ଦେଖନ୍ତୁ ଆଜି ଘଟମର ଜୀବନ କୃତାର୍ଥ ହେଇଗଲା, ସାଧୁ ତାକୁ ଗ୍ରହଣ କରିନେଇଛନ୍ତି, ସେ ସାଧୁକୁ ବି ଆଜି ଗ୍ରହଣ କରିନେଲା ସାଧୁଙ୍କର ବଚନକୁ। କହିଲା ନା ମୁଁ ଚୋର ହେଲେ ବି ଚୋରି କରିବି, କିନ୍ତୁ ତାଙ୍କ ଆଗରେ ଶପଥ କରିଛି ନା ମୁଁ ତିନିଟା ଆଦେଶକୁ ପାଳନ କରିବି, ଆରତୀରେ ଠିଆ ହେବି, ଦୁଇ ଆରତୀରେ ଆଉ ସତ୍ୟ କଥା କହିବି। ଆଜି ଯାଉଛି ଆଲବର ରାଜାଙ୍କ ଦରବାରକୁ ଚୋରି କରିବା ପାଇଁ। ଯେତେବେଳେ ଆଲବର ରାଜାଙ୍କ ଦରବାର ଭିତରେ ପଶୁଛି, ଆଜି କୋଉ ବେଶରେ ପଶୁଛି? ସେନାପତି ବେଶରେ। ଯେତେବେଳେ ସେନାପତି ବେଶରେ ପଶୁଛି, ଦରବାରବାଳମାନେ ପଚାରୁଛନ୍ତି କେସ୍ ନା ଚୋର, ତାର ଗୁରୁଦେବଙ୍କ କଥା ମନେ ପଡୁଛି, କେସ୍ ନା ଚୋର, ମୁଁ ଚୋର। ଦରବାରବାଳମାନେ କହିଲେ ନାରେ ଏ ଚୋର କେବେ ହେଇନଥିବ, ଚୋର କଣ ଦେଖିବ, ଚୋର ବୋଲି କହିବେ ତ ସେନାପତି ବେଶ ବି ଛାଡ଼ିଦେ 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 ତାକୁ ଛାଡ଼ିଦେଲା। ସେ ଗୁରୁଦେବଙ୍କ କଥା ମନେ କରୁଛି, ଆରେ ଗୁରୁଦେବ ତ କହିଲେ ସତ୍ୟ କହିବି, ମୁଁ ସତ୍ୟ କହିବି। ଦ୍ୱିତୀୟ ଦରବାଳ ପାଖରେ ପହଞ୍ଚିଗଲା, ଦ୍ୱିତୀୟ ଦରବାଳ କହୁଛନ୍ତି କେସ୍ ନା ଚୋର। ଦ୍ୱିତୀୟ ଦରବାର ଟିକେ ସନ୍ଦେହ କଲେ, କଣ ଚୋର ବୋଲି କହିଲାଣି, ଅଟକିବା ପାଇଁ ଚାହିଁଲେ। କିନ୍ତୁ ଚିନ୍ତା କଲାରେ ପ୍ରଥମ ଦରପାଳ ଛାଡ଼ି ଦେଇଛନ୍ତି ମାନେ ସେ ତ ପୁରା ଆଡ୍ରେସ୍ ନେଇକି ଛାଡ଼ିଥିବ ନା, ଆମେ ଅଟକିବାଟା ଭୁଲ ହେଇଯିବ। କିନ୍ତୁ ସେନାପତି ଡ୍ରେସ୍ ପିନ୍ଧୁଛନ୍ତି, ଆମକୁ ଆମକୁ ଫାଶି ହେଇଯିବ, ଛାଡ଼ିଦେ 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 ଗଲ। ରାଣୀ ମା ଆଲବରଙ୍କ ରାଣୀ ସବୁ ସୁନ୍ଦର ଅଳଙ୍କାରକୁ କାଢ଼ିକି ତାଙ୍କର ପଲଙ୍ଗ କରି ରଖିଛନ୍ତି, ସବୁ ଜିନିଷକୁ ରଖିଛନ୍ତି, ଶୋଇଛନ୍ତି, ସବୁ ଉଠେଇକି ଆଲ୍ଲା ସବୁ ଯାହା ସୁନ୍ଦର ସୁନ୍ଦର ଅଳଙ୍କାର ରାଣୀଙ୍କର ଧରିକି ଆସୁଛି। ଆଜି ତା ଜୀବନର ଶେଷ ଦିନ, ସାଧୁ ତାକୁ ଆତ୍ମସାତ କରିସାରିଛନ୍ତି ନା, ଆଉ ସାଧୁକୁ ବି ସେ ଆଜି ଗ୍ରହଣ କରିନେଇଛି ଗୋଟିଏ ବଚନକୁ, ସତ୍ୟ କଥା ମୁଁ କହିବି ଆଉ ଗୁରୁଙ୍କର ଆଦେଶକୁ ପାଳନ କରିବି। ସଂକଳ୍ପ ସାଧୁ ଭଗବାନଙ୍କୁ କିଛି କରିବାକୁ ପଡ଼ିବ ଆଜ୍ଞା, ଭଗବାନ ସର୍ବସମର୍ଥ ପୁରୁଷ ହେଲେ ବି ତାଙ୍କୁ କୃପା କରିବାକୁ ପଡ଼ିବ। ଗଜେନ୍ଦ୍ରକୁ କୃପା କରିବା ପାଇଁ, ଧ୍ରୁବକୁ କୃପା କରିବା ପାଇଁ ପ୍ରଭୁଙ୍କୁ ଆସିବାକୁ ପଡ଼ିଲା, କିନ୍ତୁ ସାଧୁକୁ କରିବାକୁ କିଛି ପଡ଼ିବନି। ସାଧୁ ଯଦି ଗୋଟେ ଜୀବ ପାଇଁ ସଂକଳ୍ପ କେବଳ କରିଦେବ, ଭଗବାନ ସେ କାର୍ଯ୍ୟ ସମ୍ପାଦନ କରିବେ। ସାଧୁ ସଂକଳ୍ପ ବଳରେ କରିବାକୁ ପଡ଼ିବ, ଭଗବାନଙ୍କୁ ନିଜେ କରିବାକୁ ପଡ଼ିବ। ଏତିକି ସାଧୁ ଆଉ ଭଗବାନ ଭିତରେ ପାର୍ଥକ୍ୟ ଆମର ଆଚାର୍ଯ୍ୟମାନଙ୍କର ମତ। ପ୍ରଭୁଙ୍କୁ ଭକ୍ତ ବାସ୍ତବରେ ପ୍ରଭୁ କିଛି କରିବେ, ନ କରିକି ସେ ରହିପାରିବେନି, କିନ୍ତୁ ଭକ୍ତର ଏତେ ଶକ୍ତି, ଭଗବାନଙ୍କୁ ସେ ଏମିତି ହୃଦୟରେ ବାନ୍ଧିକି ରଖିଛି, ସେ କେବଳ ସଂକଳ୍ପ କରିବ ଗୋଟେ ଜୀବ ପାଇଁ, ପ୍ରଭୁ ଏ ଜୀବକୁ ଆପଣ ଉଦ୍ଧାର କରନ୍ତୁ, ବାସ୍ ଭଗବାନ ବାଧ୍ୟ ହେବେ ତାକୁ ଉଦ୍ଧାର କରିବା ପାଇଁ। ଭକ୍ତ କେବଳ ସଂକଳ୍ପରେ ସବୁ କରିବ, କିନ୍ତୁ ଭଗବାନ ସଂକଳ୍ପରେ ସବୁ କରିପାରିବେନି, ସର୍ବସମର୍ଥ ହେଲେ ବି ସେ କରିପାରିବେନି। ଭଗବାନ ସଂକଳ୍ପ କରିକି ଏ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି, କିନ୍ତୁ ସଂକଳ୍ପ କରିକି ଦ୍ରୌପଦୀକୁ ସୁଖ ଦେଇପାରିବେନି, ସଂକଳ୍ପ କରିକି ସୁଦାମକୁ ସୁଖୀ କରିପାରିବେନି, ସଂକଳ୍ପ କରିକି ଭଗବାନ ଶବରୀକୁ ସୁଖୀ କରିପାରିବେ। ସର୍ବସମର୍ଥ ପୁରୁଷ ହେଲେ ତାକୁ ଆସିବାକୁ ପଡ଼ିବ, ତାକୁ ଲୀଳା କରିବାକୁ ପଡ଼ିବ ଭକ୍ତ ସାଙ୍ଗରେ। କିନ୍ତୁ ଭକ୍ତ ସଂକଳ୍ପ ଭଗବତ ସଂକଳ୍ପଠାରୁ ବହୁ ଉର୍ଦ୍ଧ୍ୱରେ। ଭଗବାନଙ୍କୁ ଉଦ୍ଧାର କରିବା ପାଇଁ, ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ଗରୁଡ଼ ଧରିକି ଆସିଲେ। ଦେଖନ୍ତୁ ନାରଦ ମୁନି ସଂକଳ୍ପ କରିଦେଇଛନ୍ତି ପ୍ରହ୍ଲାଦ ମହାରାଜଙ୍କ ପାଇଁ, ଆଜି ଘଟମ୍ ପାଇଁ ସାଧୁ ସଂକଳ୍ପ କରିଦେଇଛନ୍ତି, ହଁ ଏ ଚୋର ହେଲାକୁ ମୁଁ ଉଦ୍ଧାର କରିବି, ବାସ୍ ତା ରାସ୍ତା ଫିଟିଯାଉଛି, ସବୁ ଅଳଙ୍କାରକୁ ଧରି ଯିବି କେମିତି, ସେନାପତି ବେଶରେ ତ ଆସିଛି, ଫେରିବି କେମିତି, ରାଜାର ଘୋଡ଼ା ନେଇକି ଯିବି। ରାଜାର ସବୁ ଭଲ ଘୋଡ଼ା ଥିଲା, ସେ ଘୋଡ଼ାକୁ ବାହାର କଲା, ରାଜାର ଘୋଡ଼ାକୁ ବାହାର କରିକି ଯେତେବେଳେ ଗଲା ଫେରୁଛି, ଦରପାଳ ଅଟକେଇଲେ, କହିଲେ କିଏ ନା ଚୋର। ଦରପାଳ ଫେରିବା ଯୋଉ ଫେରିବା ଗେଟ୍ରେ ଦରପାଳ ମାନେ କହିଲେ, ଇଏ କଣ ଚୋର ବୋଲି କହୁଛି, ନା 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 ଏ ସେନାପତି ବୋଧେ ମଧ୍ୟ ରାତିରେ କିଛି କାର୍ଯ୍ୟ ଅଛି ଆସିଥିଲେ, ଇଏ କଣ ଚୋର ବୋଲି ମିଛରେ ବୋଧେ ଆମକୁ ରାଗିକି କହୁ ଚୋର ବୋଲି ଛାଡ଼ିଦେ 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 ଛାଡ଼ିଦେଲେ। ଯେତେବେଳେ ରାତି ପାହି ଆସିଲାଣି, ଘଟମ୍ ଅଳଙ୍କାର ନେଇ ରାଜାଙ୍କ ଘୋଡ଼ାରେ ଚଢ଼ି ଯାଉଛି, ରାଜା ଘୋଡ଼ାକୁ ଚଢ଼ିଛନ୍ତି, ଆଉ ଏମାନେ ସନ୍ଦେହ କଲେନି, ବେଶ ପିନ୍ଧିଛି ସେନାପତିଙ୍କର ବେଶ, ଛାଡ଼ିଦେଲେ ତରପାଳମାନେ। ଯେତେବେଳେ ଗଲେ କିଛି ବାଟ ଯାଇଛନ୍ତି, ମନ୍ଦିରର ଘଣ୍ଟା ଶୁଭିଲା, ଘଟମ୍ଙ୍କର ଗୁରୁଦେବଙ୍କ କଥା ମନେ ପଡ଼ିଲା, ରେ ଗୁରୁଦେବ ତ କହିଛନ୍ତି ମଙ୍ଗଳ ଆରତୀରେ ଠିଆ ହେବୁ ଠାକୁରଙ୍କ ଆଗରେ, ଆରତୀ ହେଉଛି। ଏଣେ ଭୋର ଭୋର ହେଲେ ରାଣୀ ମା କାନ୍ଦୁଛନ୍ତି, ମୋର ଅଳଙ୍କାର କିଏ ଚୋରି କରି ନେଇଗଲା, ଆଉ ଯେମିତି ସେତେବେଳେ ରାସ୍ତା ନେଲେ ଚୋରି ହୁଏ, ଘଟମ୍ଙ୍କୁ ଧରାଯାଏ, ଆଉ କିଏ ଆସିଥିବ, ଘଟମ୍ ଆସିଥିବ, ଆଉ ସୈନ୍ୟମାନେ ଗଲେ ଧାଇଁ ଧାଇଁକି, ଇଏ ଗଲାବେଳକୁ ଇଏ ତ ଠିଆ ହେଇଛି, ଆଉ ଇଏ ଠିଆ ହେଇଛି ପ୍ରଭୁଙ୍କ ଆଗରେ। ଗୁରୁଦେବ କହୁଛନ୍ତି ଆରତୀ ନ ସରିଲେ କେବେ ଆସିବୁନି ମନ୍ଦିରରୁ, ଆରତୀ ସରିବ ପ୍ରଣାମ କରିକି ଆସିବ, ଆଜ୍ଞା ଆରତୀ ଚାଲିଛି, ପ୍ରଣାମ ଆସିକି ପହଞ୍ଚିଗଲେଣି, ରାଜାଙ୍କର ସେନାମାନେ ଧରିଲେ ଆଉ ଘଟମ୍ଙ୍କୁ, ଆଉ କହିଲେ ଘଟମ୍ ଚାଲ ତୁମେ ଚୋରି କରୁଛ ନା, ମୁଁ ଚୋରି କରିଛି, ତ କହିଛି ମୁଁ ସତ୍ୟ କଥା କହିବି, ଗୁରୁଦେବ କହିଛି ସତ୍ୟ କଥା କହିବି, ସେ ମନା କରୁ ମୁଁ ଚୋରି କରିନି ବୋଲି, ମୁଁ ଚୋରି କରିଛି। ରାଜାଙ୍କ ପାଖକୁ ନିଆଗଲା ଘଟମ୍ଙ୍କୁ, राजा पाखे घट मुझे ठिया कर दिगला राजा पचार घट तुम चोरी कर चोरी कर तुम्हें केमती चोरी कल मुझे सेनापति बेस आसली तुम कई अटकैले ना आज्ञा अटकैले जिते अटकैले तुम्हें कौन कह कहली मुझे चोर बोली ना तुम्हें चोर कहला पर छाड़देले आज्ञा छाड़देले तुम्हें गला बेले कौन कह गला मुझे चोर कहीकि जा राजा को ये खोली खोली कहते आज्ञा मुझे चोर कहीकि पशिची चोर कहीकि जा आपण राणी अलंकार को लेकिन जा गुरु दीक्षा नहीं सत्य कथा कह राजा को ये राजा हृदय तरली गला राजा कहला अच्छा कि अद्भुत घटन किंतु राजा से गोटे अद्भुत वस्तु देखिले तार सत्यतार तार निष्ठार गुरु निष्ठार गोटे अद्भुत जिनस से राजा कला घोड़ा को लेकिन जाते ए धड़ा घोड़ा को लेकिन जाते कि राजा घोड़ा को तो धरिक आसनिक मान से घोड़ा कला हो जाए राजा आश्चर्य अरे घटम तुम एत सत्य ना मो गुरु आश्रय गुरु पदाश्रय सत्य कथ कह घटम को चाहिए राजा ता घोड़ा को चाहिए घोड़ा बंधा होती राजा कह मो घोड़ वर्ण कारण से घोड़ा हूँ अति सुलक्षण घोड़ा तार वर्ण परिवर्तन कर्ण रु चिन्ह राजा अरे ये तो से घोड़ा ये धड़ा घोड़ा कला ही ना कला घोड़ा धड़ा हो कला घोड़ा था से धड़ा हो घटम तुम्हें चोर ना चोर हूँ मु बहुत धन संपत्ति पर लोक को तुम आ रखी तुम चोरी कर ठीक कर मोर गोटे अनुरोध तुम्हें चोर नुह तुम भगवान भक्त तुम्हें साधु तुम आ जीवन चोरी करना मुझको प्रत वर्ष 200,000 मुद्रा देवी तुम्हें भगवान भजन कर देखिल आखि आगे तुम सत्यता प्रतिपादन तुम गुरु निष्ठा आज अश्वर वर्ण पर घटम से दिन चोरी छाड़दे आसले गुरुदेव निकट कह गुरुदेव मु आपण वचन को सत्य मानी मुझे कृतार्थ हो गली मैं चोरी करना गुरु कहे कहीं आज्ञा आपण का आश्रय नहीं आज राजा कला घोड़ा आज धड़ा हो गला आप जहाँ कही थे ठाकुर को दर्शन कली सत्य कथ कहली आप मत कृतार्थ करूँ मैं चोरी कार्य करी मुझे आपण पाख रही बहुत बड़ फेमस साधु सी घटम घटम दास सीता नाम भी परिवर्तन कले ना ये साधु कृपा नारद मुनि से कथा प्रहलाद महाराज से कथ कहते ए वजन निपति प्रभाई कूपे कामाभिकाम अनुज प्रपन्ना प्रसंगात कृतात्म सात सुरक्षिणा भगवान गृहित स्वयं कथन विसृजे तभत्य सेवा कहतु आप जो संशय कहली कहली आपणकर भृत्य सेवा को मु कि छाड़ी चक्रतिपद अर्थ करथा प्रहलाद जुक्ति कर भगवान नृसिंहदेव को प्रभु जथा कर्मी ज्ञानी जोगिना फलप्राप्त साधन त्यजंती मु कर्मी नुहे मुदी नारद शिष्य स्वयं मुंकर भृत्य भृत्य कर्मी ज्ञानी जोगी साधन फल पाईले से मैंने आपण को भूली जाती एवं साधन फल जहाँ निकट रही था भूल जाती ये कहते जथा कर्मज्ञानी कर्मी ज्ञानी जोगिन फलप्राप्त साधन त्यजंती भक्ति मार्ग ही साधन सी फल भगवंत प्राप्त अभी ध्रुवादीना साधु संगादि साधन स्पुहा भक्ति मार्ग ना कर्म ज्ञान जुगरे साधन फल मिलगला मैंने साधन अंग को से मैंने करती ना प्रभात कहते भगवान यदि कहे तुम्हें कहीं पुणी तुम नारद द्वारा यदि कृतार्थ हल नारद द्वारा मत प्राप्त हल मु तो तुम मस्तक हस्त रखी सारे पुणी कहीं नारद सेवा वृत्त सेवा कथ कौ पुणी कहीं तुम्हें गुरुदेव सेवा कथ कौ ये कौन सी कथा कर्मी ज्ञानी जोगी साधन को त्याग कर दिखती भक्ति मार्ग साधन त्याग कर जाए ना तार प्रमाण मुझे प्रहलाद कहते ध्रुव ध्रुव तो भगवान को पाइले कि भक्ति मुहु प्रहोता तुई मे प्रसंगा भूयात अनंत महत मलाशयान पांच वर्ष बड़ा भगवान को दोहर देने भगवान बर जा ध्रुव कह प्रभु आस्ता वरम रखत से बर मोर बर दरकार काचं विचिन्ना अपि दिव्य रत्नम बरं मजाजी स्वामिनी कृतार्थ मु कृतार्थ हेगली आ बरदेव तो मत गोटे बर दिं ये बर मग ध्रुवादीन साधु संगादि स्पृह भक्ति मुहु प्रभवता तो ये प्रसंग भूया अनंत महता मलाशयान स्वामी पाद चक्रवर्ती अर्थ लिखिंस देखिए अनंत हे अनंत आपणकर अमल मल शून्य जड़े साधु जहां निकट में भक्ति मुहु भक्ति मुहु प्रभवता तो ये प्रसंग आपण कृष्ण कथा रूपक नदी प्रवाहित होहा निकट में जी सबुबले कृष्ण कथा भक्ति रूपक नदी में मज्जित होती साधु मान संग दरकार भगवान को देखु ध्रुव जी जाते राज्य मांगापी भगवान को ये कथा मगुच साधन स्पृहा भक्ति त्याग कराए ना जिते उन्नत स्तर गली साधु संगटा सब मुख्य अंग कृष्ण भक्ति जन्म मूल हाय साधु संग कृष्ण भक्ति जन्म मूल हाय साधु संग कृष्ण भक्ति जन्म पुनः देह मुख्य अंग कृष्ण भक्ति जन्मे सनातन भूषण कहते एक कहते कृष्ण भक्ति जन्म मूल हए साधु संग साधु संग भगवान नृसिंहदेव कहते संशय बया कहीं कहल संशय बया कहीं कहले तुम्हें तो कृतार्थ हो सारी नारद मुनि तुमको कृतार्थ कर सारी नारद मुनि कृपार मत प्राप्त है मु तुम मस्तक हस्त देली कि संशय बया कहीं कहल एक कर्मी ज्ञानी जोगी साधन स्पृहा को छाड़ दिखती कि भक्त भक्ति राज्य रे भक्ति साधन को छाड़े ना साधु संघ को छाड़े ना यार सिद्धांत श्वेत चरितंत्र महाप्रभु कहते सनातन गोस्वामी सनातन कृष्ण भक्ति जन्म मूल हए साधु संघ साधु संघ हूँ कृष्ण भक्तिर मूल जन्म मूल किंतु कृष्ण प्रेम जन्मे देह पुण्य मुख्य अंग कृष्ण प्रेम जन्मीगला पर मुख्य अंग क्योंटा पुणी साधु संघ भक्ति रे एकाकी ना आम गोस्वामी मान जीवन से आज्ञा समस्ते एकाकी अलग अलग निज निज कुटीर रोते कि इष्ट गोष्ठी करने आसिक पहुंच भक्त संघ साधन स्पृहटा के भक्त संघ न भक्ति आस्वाद्य हे ना भक्त संघ बिना भक्ति प्रसन्न हे ना भक्ति भी प्रसन्न हे आस्वाद्य हूँ भक्ति से मु संशय बया कहली कहते ननु समीपाद अर्थ कर ननु वृत्तस्य नारदस्य अनुग्रहण त्वया अत्यंत अनुकंपितया अस्मि अयमेव च मम परम अनुग्रह तुम्हें नारदंकर अनुग्रह रे नारदंकर कृपा द्वारा मोर कृपा प्राप्त हो गल एव च मम परम अनुग्रह मु तुमको परम अनुग्रह करिछि न पुनरेव इति तुच्छ मत प्राण रक्षण दि नारद मुनि प्रहलाद कहते आपण कौन भावुंत आपण मत कृपा करछंदी बोली प्रभुपा जी बहुत सुंदर प्रपट लिखते गोपी पद गोपी भर्त पद कमल दास 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 मुझे पचार तुम्हें किए ना भक्त आम भक्त भगवान श्रीकृष्ण भक्त यह आम परिचय नहीं आमर परिचय कौन आम कृष्ण भक्तंकर भक्त गोपी भर्तुपाद कमल दास दासान दास प्रहलाद महाराज कहना मुझे भक्त मुझे भक्तंकर भक्त ये परिचय देवाक पड़ो ये कहते आपण कौन नृसिंहदेव प्रश्न कर चईदम तया मदनुग्रहार्थे कृतमीति तू अन्य अर्थमीति आह मुझे तो कृतार्थ कर एक कहीं कहून मुझे कृपा करहन प्रभु मुझे आपण कृपा पाइबा योग्य व्यक्ति भगवान कह कहीं मुझे तो प्राण रक्षा करने मुझे निज नृसिंह रूप से आसली ना 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 एट मिथ्या कथा प्रहलाद दैन्य को देखु जगत समस्ते
କହୁଛନ୍ତି ଭଗବାନ ନୃସିଂହଦେବଙ୍କର ଅବତାର କାହା ପାଇଁ?
ପ୍ରହ୍ଲାଦଙ୍କ ପାଇଁ। କିନ୍ତୁ
ପ୍ରହ୍ଲାଦ କଣ କହୁଛନ୍ତି? ପ୍ରଭୁ ମୋ ପାଇଁ ଆପଣଙ୍କର ଅବତାର ନେଇନି।
ଆପଣଙ୍କର ଭକ୍ତଙ୍କର ବାକ୍ୟକୁ ସତ୍ୟ ରକ୍ଷା କରିବା ପାଇଁ ଆପଣ ଆସିଛନ୍ତି, ଅବତାର ନେଇଛନ୍ତି। ନାରଦ ମୁନିଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ ଆପଣ ଆସିଛନ୍ତି। ଆପଣ କଣ ମୋ ପ୍ରାଣକୁ ରକ୍ଷା କରିବା ପାଇଁ? ମୁଁ କଣ ଏତେବେଳେ ଭକ୍ତ? ଏଠି କହୁଛନ୍ତି
ଭୋ ଅନନ୍ତ, ସମୀପାତ କହୁଛନ୍ତି ଭୋ ଅନନ୍ତ ଯତ୍ ଏତତ୍ ମତ୍ ପ୍ରାଣ ରକ୍ଷଣ ମାମ ହନ୍ତୁ ଉଦ୍ୟତ ସ ମତ୍ ପିତୁ ବଧସ୍ୟ ତତ୍ ଉଭୟ ସ୍ୱଭୃତ୍ୟ ଋଷି ବାକ୍ୟମ ବାକ୍ୟମୃତମ ସତ୍ୟ ବିଧାତୁ ଇତି ଅହଂ ମନ୍ୟେ। ମୋ ପିତା ଯେତେବେଳେ ମୋତେ ମାରିବା ପାଇଁ ଉଦ୍ୟତ ହେଲେ, ଆପଣ ମୋତେ ରକ୍ଷା କରିବେ ଆପଣ ଆଭିଲା ପାଇଁ ନାହାନ୍ତି।
ପ୍ରହ୍ଲାଦଙ୍କ ଭାବ ଦେଖନ୍ତୁ,
ଜଗତ କହୁଛି ସତ୍ୟ ବିଧାତ ନିଜ ଭୃତ୍ୟ ଭାଷିତ। ସୁଖଦେବ ଗୋସ୍ୱାମୀ ନାରଦ ମୁନି କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, କିନ୍ତୁ ପ୍ରହ୍ଲାଦ କହୁଛନ୍ତି ନାଇଁ ପ୍ରଭୁ। ପ୍ରହ୍ଲାଦଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ ଆସିଛନ୍ତି, କିନ୍ତୁ ପ୍ରହ୍ଲାଦ ସେଟା ମାନୁନାହାନ୍ତି। ପ୍ରହ୍ଲାଦ କହୁଛନ୍ତି ନାଇଁ 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 ନାଇଁ, ଆପଣଙ୍କ ଭୃତ୍ୟକୁ ବାକ୍ୟକୁ ସତ୍ୟ କରିବା ପାଇଁ ଆପଣ ଆସିଛନ୍ତି। ମୋ ପିତା ଯେତେବେଳେ କହିଲେ ମୋ ବିନା ଜଗଦୀଶ୍ୱର କେହି ଅଛନ୍ତି କି? ଯଦି ଅଛନ୍ତି ସେଟା ତ ରକ୍ଷା କରନ୍ତୁ। ଏହା କହି ଯେତେବେଳେ ଖଡ୍ଗ ଧରିକି ମୋତେ ମାରିବା ପାଇଁ ଆସିଲେ, ଆପଣ କଣ ମୋତେ ରକ୍ଷା କରିବା ପାଇଁ ଆସିଛନ୍ତି? ନା, ଆପଣଙ୍କର ଭୃତ୍ୟ ବାକ୍ୟକୁ, ନାରଦ ମୁନିଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ ଆସିଛନ୍ତି। ପ୍ରହ୍ଲାଦ ମହାରାଜ ଏ କଥା କହୁଛନ୍ତି, କେତେ ଦୈନ୍ୟ ଦେଖନ୍ତୁ, କାହିଁ ଅସୁର କୂଳରେ ଜାତ, କାହିଁ ପିତା ଅତି ଉଗ୍ର, କାହିଁ ତାଙ୍କର ପୁତ୍ର କରୁଣାର ଶେଷ ସୀମାରେ ପହଞ୍ଚନ୍ତି। ଇଏ ତ ସପ୍ତମ ସ୍କନ୍ଦର ବାସନା ନା। ମହତ୍ କୃପାରୁ, ଆଜି ନାରଦ ମୁନିଙ୍କ କୃପାରୁ ତାଙ୍କର ଚିତ୍ତର ଆଦ୍ରତା ଏଭଳି ହେଇଯାଇଛି, କୃପା ବୀଜ, ନାରଦ ମୁନିଙ୍କର କୃପା ବୀଜ ଏଭଳି ଉଦ୍ରେକ ହେଇଛି, ଆଜି ନିଜକୁ ନିଷ୍କିଞ୍ଚନ ଅକିଞ୍ଚନ ବୋଲି ଗାନ କରୁଛନ୍ତି। କେବେ ମାନୁନାହାନ୍ତି ଭଗବାନ ମୋ ପାଇଁ ଆସିଛନ୍ତି ବୋଲି। ଜଗତ କହୁଛି ପ୍ରହ୍ଲାଦଙ୍କ ପାଇଁ ନୃସିଂହ ଆସିଛନ୍ତି, କିନ୍ତୁ ପ୍ରହ୍ଲାଦ କଣ କହୁଛନ୍ତି? ପ୍ରଭୁ ଆପଣଙ୍କ ଭୃତ୍ୟକୁ ବାକ୍ୟକୁ ସତ୍ୟ କରିବା ପାଇଁ ଆପଣ ଆସିଛନ୍ତି। ମୋ ଭଳିଆ ନିଜ ଲୋକ ପାଇଁ ଆପଣ ଆସିବେ କେତେ ନା? ଏଠି ପ୍ରତିପାଦନ କରୁଛନ୍ତି, ଅତସ୍ତବ ଭକ୍ତ ବଶତ୍ୱା ଭକ୍ତ କୃପାନୁଗାମିନୀ ଏବ ଲୋକେଶୁ ତତ୍ କୃପା ଦୃଷ୍ଟ୍ୱା ନ ତୁ ତ୍ୱଂ ସ୍ୱଭକ୍ତମ ଅନାଶ୍ରିତାନଂ କାଶ୍ଚିତ୍ ଅପି କୃପୟସି। ମୁଁ ଗୋଟେ ପ୍ରମାଣ ଦଉଛି, ପ୍ରହ୍ଲାଦ କହୁଛନ୍ତି ଯେ ଆପଣଙ୍କର ଭକ୍ତ ବଶ୍ୟତାଟାକୁ ଆପଣ ଦେଖେଇଛନ୍ତି, ଆପଣ କେମିତି ନାରଦ ମୁନିର ବଶ ଏଇଟାକୁ ଆପଣ ଦେଖେଇଛନ୍ତି। ଆଉ ମୁଁ ଗୋଟେ କଥା ଶିଖିଲି ଏବଂ ଲୋକମାନଙ୍କୁ ଆପଣ ଗୋଟେ କଥା ଶିକ୍ଷା ଦେଇଛନ୍ତି। ଏଠି କହୁଛନ୍ତି ଯିଏ ଆପଣଙ୍କର ଭକ୍ତ ନୁହେଁ, ନ ତୁ ତ୍ୱମ ସ୍ୱଭକ୍ତ ସିଏ ଅନାଶ୍ରିତାନ, ଯିଏ ଆପଣଙ୍କ ଭକ୍ତକୁ ଆଶ୍ରୟ କରିନେଇ କାଶ୍ଚିତ ଅପି କୃତୟତି, ଆପଣ କେବେ ତାକୁ କୃପା କରନ୍ତି ନା। ଏ ଯୋଉ ନୃସିଂହଦେବଙ୍କର ଅବତାର ହେଲା, ପ୍ରହ୍ଲାଦ କହୁଛନ୍ତି ଆପଣ ଯୋଉ ଅବତାର ଦେଇଛନ୍ତି ଆପଣଙ୍କର ଭୃତ୍ୟ ବାକ୍ୟକୁ ସତ୍ୟ କରିବା ପାଇଁ, ଏବଂ ଦ୍ୱିତୀୟ ଅର୍ଥ ଆପଣ ଜଗତକୁ ଦେଖେଇବା ପାଇଁ, ଯେଉଁମାନେ ମୋର ଭକ୍ତର ଅନୁଗାମୀ ନୁହନ୍ତି ସେମାନେ ମୋର କୃପା ପାଇପାରିବେ ନା, ଆପଣ ସେଥିପାଇଁ ଆସିଛନ୍ତି। ଏବଂ ବିଶେଷତଃ ସେ କହୁଛନ୍ତି ମୋର ମୋ ମା, ଏଠି କହୁଛନ୍ତି ମନ ମାତା ମତ ଅର୍ଥମ ପ୍ରାତିତେ ନ, ମୋ ମା କେତେ ସୁନ୍ଦର ଅର୍ଥ କରିଛନ୍ତି, ମୋ ମା ମୋ ପାଇଁ ପ୍ରାର୍ଥନା କରିଥିଲେ। କାହାକୁ ପ୍ରାର୍ଥନା କରିଥିଲେ? ନାରଦ ମୁନି। କାରଣ କୟାଦୁ ଯେତେବେଳେ ଗର୍ଭବତୀ ଥିଲେ, ପ୍ରହ୍ଲାଦ ତାଙ୍କ ଗର୍ଭରେ ଥିଲେ, ନାରଦ ମୁନି ତାଙ୍କୁ ରଖିଲେ ନିଜ ଆଶ୍ରମରେ। ନାରଦ ମୁନି ଜଣେ ସାଧୁ, ନିଷ୍କଳଙ୍ଗ ସାଧୁ, କିନ୍ତୁ ତାଙ୍କ ଜୀବନରେ ପ୍ରଥମେ ଜଣେ ନାରୀକୁ ନିଜ ଆଶ୍ରମ ଭିତରେ ରଖିଲେ। କାହା ପାଇଁ? ପ୍ରହ୍ଲାଦଙ୍କ ପାଇଁ। ନାରୀ ଗର୍ଭବତୀ ଅଛନ୍ତି, ସ୍ୱାମୀ ନାହାନ୍ତି, କିନ୍ତୁ କହିଲେ ମା ତୁମେ ନିର୍ଭୟରେ ମୋ ଆଶ୍ରମ ରୁହ, ନିର୍ଭୟରେ ତୁମେ ମୋ ଆଶ୍ରମ ରୁହ। ସେ କହିଲେ ମୁଁ ସତୀ ନାରୀ। କହିବା ତ ସତୀ ଆଜ୍ଞା, ସେଥିପାଇଁ ତ ଗୋଟେ ଭକ୍ତ ସନ୍ତାନକୁ ଜନ୍ମ ଦେଇପାରିଲେ, ଏତେ ସତୀ। ସେ କହିଲେ ମୁଁ ଆପଣଙ୍କ ଆଶ୍ରମ ରହିବି, ଆପଣଙ୍କର ସେବା କରିବି, କିନ୍ତୁ ଦୁଇଟି ସର୍ତ୍ତ ମୋର। ମୁଁ କେତେ ଦିନ ଆପଣଙ୍କ ଆଶ୍ରମ ରହିବି? ଯେବେ ମୋ ସ୍ୱାମୀ ଯେପର୍ଯ୍ୟନ୍ତ ନ ଫେରିଛନ୍ତି ମୁଁ ଆଶ୍ରମ ରହିବି। ଏବଂ ଦ୍ୱିତୀୟ ମୋର ଗୋଟିଏ ପ୍ରାର୍ଥନା, ମୋ ଗର୍ଭରେ ଯେଉଁ ସନ୍ତାନ ଅଛି ତାକୁ ମୋ ଇଚ୍ଛା ପ୍ରସବ, ମୋ ଇଚ୍ଛା ତଳେ ତାକୁ ପ୍ରସବ କରିବି।
ଆଉ ମୋ ଗର୍ଭକୁ ଆପଣ ସୁରକ୍ଷା ଦେବେ, ତାର ମଙ୍ଗଳ କାମନା କରିବେ। ପ୍ରହ୍ଲାଦ ସେଇ କଥା ହିଁ ଆଜି ଭଗବାନ ନୃସିଂହଦେବ କହୁଛନ୍ତି, ପ୍ରଭୁ ଆପଣ କଣ ମୋର ମୋତେ ମୋ ପିତା ଘରେ ମାରିବା ପାଇଁ ଉଦ୍ୟତ ହେଲେ କଣ ଆପଣ ମୋ ପାଇଁ ଅବତାର ନେଇଛନ୍ତି? ନା, ଆପଣଙ୍କର ଭକ୍ତ ନାରଦ ମୁନି ତାଙ୍କର ବାକ୍ୟକୁ ସତ୍ୟ କରିବାକୁ ଆପଣ ଆସିଛନ୍ତି, କାରଣ ସିଏ କହିଥିଲେ ମୋର ମାଙ୍କୁ ତୁମର ଗର୍ଭର ମଙ୍ଗଳ କ୍ଷମର ଦାୟିତ୍ୱ ମୁଁ ନେଲି। ଆପଣଙ୍କ ଭକ୍ତ ସଙ୍କଳ୍ପ କରିଛନ୍ତି, ଆପଣଙ୍କର ଭକ୍ତଙ୍କ ସଙ୍କଳ୍ପକୁ ଆପଣ ପୂରଣ କରିଛନ୍ତି, ମୋତେ କାହିଁକି କହୁଛନ୍ତି? ମୋତେ କୁହନ୍ତୁ ନା ଯେ ମୁଁ ଆପଣ ମୋ ପାଇଁ ଆସିଛନ୍ତି ବୋଲି, ନା ଆପଣ ନାରଦ ମୁନି ପାଇଁ ଆସିଛନ୍ତି। ଏବଂ ଦ୍ୱିତୀୟ ଉଦାହରଣ ଦେଉଛନ୍ତି, ଋଷି ପର୍ଯ୍ୟଚର ତତ୍ର ଭକ୍ତ୍ୟା ପରମୟା ସତୀ, ଋଷିଙ୍କୁ ସେବା କରୁଥିଲେ କୟାଦୁ ସତୀ, ସିଏ ପରମ ଆନନ୍ଦରେ ସେବା କରୁଥିଲେ। କାହିଁ କରୁଥିଲେ? ଅନ୍ତର୍ବର୍ତ୍ତୀ ସ୍ୱଗର୍ଭସ୍ୟ କ୍ଷମାୟ ଇଚ୍ଛା ପ୍ରସୂତେ, ଏଇ କଥାଟା କହୁଛନ୍ତି। ନାରଦ ମୁନିଙ୍କୁ ଯୋଉ ସେବା କରୁଥିଲେ ଆଶ୍ରମରେ କୟାଦୁ ଦୁଇଟି କାମନା ପାଇଁ, ଗର୍ଭ କ୍ଷମାୟ, ପ୍ରହ୍ଲାଦ ସେ କଥାକୁ ମନରେ ପକେଇ ଦେଉଛନ୍ତି, ମୋ ମା ମୋର ମଙ୍ଗଳ ପାଇଁ ନାରଦ ମୁନିଙ୍କର ସେବା କରିଛନ୍ତି, ସାଧୁ ସେବାରେ ଏଇଟା ହଉଛି ଫଳ। ଆଉ ନାରଦ ମୁନି କହିଥିଲେ ଠିକ ଅଛି ମା, ତୁମେ ଭୟ କରନି, ଆଦୌ ତୁମେ ଆଦୌ ଭୟ କରନି, ତୁମର ସନ୍ତାନ କେହି କିଛି ବିନଷ୍ଟ କରିପାରିବେନି, ତେଣୁ ମୋ ପିତା ଯେତେବେଳେ ମୋତେ ମାରିବା ପାଇଁ ଆସିଲେ ସେଥିପାଇଁ ଆପଣ ଆପଣ ନାରଦ ମୁନିଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ ଆସିଲେ, ମୋ ବାକ୍ୟକୁ ସତ୍ୟ କରିବା ପାଇଁ ଆସିନାହାନ୍ତି, ମୋ ପାଇଁ ଆପଣ ଆସିନାହାନ୍ତି। ଭଗବାନ ନୃସିଂହଦେବଙ୍କୁ ସ୍ଥଗିତ କରିଦେଲେ, ସ୍ଥଗିତ କରିଦେଲେ, କେତେ କଠୋର ହୃଦୟ ତାଙ୍କର ହେଇଥିଲା ସେତେବେଳେ, ଏତେ ଉଗ୍ର ମୂର୍ତ୍ତି, ଦିଗ୍ଗଜମାନେ ଆତଙ୍କିତ ହଉଛନ୍ତି, ଦିଗ୍ଗଜମାନେ ଆତଙ୍କିତ ହଉଛନ୍ତି, କିନ୍ତୁ ସେ ପୁରା ନୀରବ ଭାଇ ପ୍ରହ୍ଲାଦ ସ୍ତୁତି କରି ଆସମରେ ଭଗବାନ ନୃସିଂହଦେବ ଗୋଟି ଗୋଟି କରି ଶୁଣୁଛନ୍ତି, ଗୋଟି ଗୋଟି କରି ଉତ୍ତର ଦେଉଛନ୍ତି, ପିତା ପୁତ୍ରଙ୍କର ଉତ୍ତର ଭଳି ଯୁକ୍ତିତର୍କ ଚାଲିଛି। ସେତେବେଳେ ଏପରେ ଆଠଟି ଶ୍ଳୋକକୁ ମୁଁ ଛାଡ଼ି ଦେଉଛି, କଥା ସରିବେ ନା, କାଲି ଗୋଟିଏ ଦିନ ଅଛନ୍ତି। ଆଠଟି ଶ୍ଳୋକରେ ସେ ପ୍ରତିପାଦନ କରିଛନ୍ତି, ଯୁକ୍ତି ଦେଇକି ଭଗବାନ ନୃସିଂହଦେବଙ୍କୁ ଯୁକ୍ତି ଦେଇକି ପ୍ରତିପାଦନ କ'ଣ କରିଛନ୍ତି? ସ୍ୱାମୀପାଦ କହୁଛନ୍ତି, ଅଷ୍ଟବିଶ ଶ୍ଳୋକେ ଯତ୍ ଉକ୍ତମ୍, ଯେ ଆପଣଙ୍କର କୃପାର ବୈଷମ୍ୟତା ନାହିଁ, ଆଉ ଆପଣ ଯେଉଁ ମୋତେ କୃପା କରିଛନ୍ତି, ଆପଣଙ୍କ ଭକ୍ତର ବାକ୍ୟକୁ ସତ୍ୟ କରିବା ପାଇଁ ଆପଣ ମୋତେ କୃପା କରିଛନ୍ତି, ଆପଣଙ୍କର ପକ୍ଷପାତତା ନାହିଁ, ଏଇଟାକୁ ପ୍ରତିପାଦନ କରିବାକୁ ଯାଇ ଆଠଟି ଶ୍ଳୋକ କହିଛନ୍ତି। ସେ ଆଠଟି ଶ୍ଳୋକ ମୁଁ କହୁନି, ଯତ୍ ଉକ୍ତମ୍ ପକ୍ଷପାତେନ ରକ୍ଷଣମ୍ ତତ୍ ବିପକ୍ଷ ବଧଶ୍ଚ ସତ୍ୱ ଉପାଧିକମ୍ ନ ତୁ ସ୍ୱତ ଇତି ଉପସଂହାରତି। ଉପସଂହାର କରୁଛନ୍ତି ଯେ ଆପଣ ଯେଉଁ ଭକ୍ତକୁ ସୁରକ୍ଷା ଦିଅନ୍ତି, ଅଭକ୍ତକୁ ବିନାଶ କରନ୍ତି, ଏଇଟା ଉପାଧିକ, ସତ୍ୱଗୁଣର ଏଇଟା ଉପାଧି, ଏଇଟାକୁ ପ୍ରତିପାଦନ କରି ବହୁତ ସୁନ୍ଦର ଭାବରେ, ବହୁତ ତତ୍ତ୍ୱ ସୁନ୍ଦର ସୃଷ୍ଟି ଭଗବାନ କେମିତି କରୁଛନ୍ତି, କେମିତି ଏ ଜଗତକୁ ସୁରକ୍ଷା ଦେଉଛନ୍ତି, ସବୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସେ ଆଠଟି ଶ୍ଳୋକକୁ ବିଶ୍ରାମ ଦେଉଛନ୍ତି, ବର୍ତ୍ତମାନ କହୁଛନ୍ତି ଇଥମ୍, ଏଇଭଳି ଭାବରେ ଏହା ପୂର୍ବରୁ ଅବତାର କଥା କହିଛନ୍ତି, ଯେଭଳି ହୟଗ୍ରୀବ ଅବତାର ଆପଣ ନେଇଥିଲେ, ଇଥମ୍ ଏଇଭଳି ଭାବରେ ନୃ ତୀର୍ଯ୍ୟ ଋଷି ଦେବ ଯଶା ଅବତାରେ, ଆପଣ ଆପଣଙ୍କର ବାକ୍ୟକୁ, ଭକ୍ତର ବାକ୍ୟକୁ ସତ୍ୟ କରିବା ପାଇଁ କେବଳ ନାରଦ ମୁନିଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ ନୃସିଂହ ରୂପ ନେଇନାହାନ୍ତି, ଆପଣ ସବୁ ଅବତାରରେ ଆପଣଙ୍କର ଭକ୍ତର ବାକ୍ୟକୁ ସତ୍ୟ କରିବା ପାଇଁ ଆପଣ ଆସିଛନ୍ତି। ଗୋଟିଏ ଗୋଟିଏ ନାଁ ଦେଉଛନ୍ତି, ନୃ ରାମଚନ୍ଦ୍ର ମହାପ୍ରଭୁଙ୍କ ଅବତାର ଆପଣ ହେଇଥିଲେ, ତୀର୍ଯ୍ୟ ବରାହ ଅବତାର ଆପଣ ହେଇଥିଲେ, ଋଷି ପରଶୁରାମ ଅବତାର ଆପଣ ହେଇଥିଲେ, ଦେବ ବାମନଦେବ ଅବତାର ଆପଣ ହେଇଥିଲେ, ଝସା ଅବତାର ମତ୍ସ୍ୟକୃମ ଅବତାର ଆପଣ ହେଇଥିଲେ। କାହିଁକି ହେଇଥିଲେ? ନା ଲୋକାୟ ବିଭାବୟସି ହଂସୀ ଜଗତ ପ୍ରତିପାନ, ଲୋକଙ୍କୁ ଏ ଜଗତକୁ ବିଧାୟ ବିବାହ ପାଳନ କରିବା ପାଇଁ ହଂସୀ ଆପଣ ପାଳନ କରନ୍ତି, ଆପଣ ବଦ୍ଧ କରନ୍ତି, ଆଉ ଅସୁରମାନଙ୍କୁ ବି ନଷ୍ଟ କରନ୍ତି ଆପଣ। କିନ୍ତୁ ଏଇଠି କଳିଯୁଗରେ ଚୈତନ୍ୟ ମହାପ୍ରଭୁଙ୍କ କଥା କୁହାହେଇଛନ୍ତି, ପ୍ରହ୍ଲାଦ ମହାରାଜ ତାଙ୍କ ପୁତ୍ରୀ କହୁଛନ୍ତି, ଏଠି କହୁଛନ୍ତି, ଧର୍ମ ମହାପୁରୁଷ ପାଶି ଯୁଗାନ ବୃତ୍ତମ, ପ୍ରତି ଯୁଗରେ ଆପଣ ରାମ ଅବତାରରେ ମତ୍ସ୍ୟ କୁର୍ମ ବାମନ ନୃସିଂହ ପରଶୁରାମ ଏସବୁ ଅବତାର ଆପଣ ଯେଉଁ ଆସନ୍ତି ମହାପୁରୁଷମାନଙ୍କୁ ସୁରକ୍ଷା ଦେବା ପାଇଁ, ଆଉ ଯୁଗ ଧର୍ମ ଯୁଗାନ ବୃତ୍ତମ ଯୁଗ ହିସାବରେ ଆପଣ ବିଭିନ୍ନ ଚରିତ ଏଇ ଜଗତରେ ପ୍ରକାଶ କରନ୍ତି, କିନ୍ତୁ କଳିଯୁଗରେ ଛନ୍ନ କଲୌ ଯତ୍ ଅଭାବ ସ୍ତ୍ରୀଯୋଗ ଅଥ ସତ୍ତ୍ୱମ୍, ଆପଣ କଳିଯୁଗରେ ଛନ୍ନ ଅବତାର ରୂପରେ ଆସନ୍ତି, କଳିଯୁଗରେ ଆପଣ ଛନ୍ନ ଅବତାର ରୂପରେ ଆସନ୍ତି, ସେଥିପାଇଁ ଆପଣଙ୍କୁ ତ୍ରିଯୁଗ ବୋଲି କୁହାଯାଏ। କଳିଯୁଗରେ ଭଗବାନ ଛନ୍ନ ଅବତାର ରୂପରେ ଆସିଥିଲେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ। କୃଷ୍ଣ ବର୍ଣ୍ଣମ୍ ତିଶା କୃଷ୍ଣମ୍ ସଙ୍ଗ ପଙ୍ଗସ୍ତ୍ର ପାର୍ଶ୍ୱଦମ୍ ଯଜ୍ଞେ ସଂକୀର୍ତ୍ତନ ପ୍ରାୟ ଜଗନ୍ତ ଇସୁ ମେଦାସ। ଯେମିତି ସାଧାରଣ ଲୋକମାନେ ଲେଖୁଛନ୍ତି ଚୈତନ୍ୟ ମହାପ୍ରଭୁ ଜଣେ ମହାପୁରୁଷ, ସ୍କୁଲ ମାନଙ୍କରେ ଆମେ ଦେଖୁଛୁ ଯୀଶୁ ପାଖରେ, ମହାତ୍ମା ଗାନ୍ଧୀଙ୍କ ପାଖରେ, ନେତାଜୀ ସୁଭାଷ ବୋଷଙ୍କ ପାଖରେ ଚୈତନ୍ୟ ମହାପ୍ରଭୁ ରଖାଯାଉଛି ଜଣେ ମହାପୁରୁଷ। ଠିକ ଅଛି, ଆପଣଙ୍କୁ ଆପଣ ଓଡ଼ିଶା ଲୋକ, ଆପଣ ତିନୋଟି ପ୍ରମାଣ ଆପଣଙ୍କ ଆଗରେ ଦିଆଯାଉଛି। ଏ ତିନୋଟି ପ୍ରମାଣ ଯଦି ବର୍ତ୍ତମାନ କଳିଯୁଗରେ ଯିଏ ଭଗବାନ କହିଛନ୍ତି, ଭଗବାନ ହେଇଛନ୍ତି, ସେ ଯଦି ପ୍ରତିପାଦନ କରିଦେବେ ତାହେଲେ ଆମେ ତାଙ୍କୁ ଜାଣିଦେବୁ ସେ ଭଗବାନ ବୋଲି। ଓଡ଼ିଶା ଭୂମି ପ୍ରମାଣ ଦେବ ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି, ଆଉ କେଉଁ ଭୂମି ନାହିଁ, ବେଙ୍ଗଲ ଭୂମି ଦେଇପାରିବେନି। ମହାପ୍ରଭୁ ବେଙ୍ଗଲରେ ଆସିଥିଲେ ସୁଦ୍ଧା ବେଙ୍ଗଲରେ ଏଭଳି ପ୍ରମାଣ ମହାପ୍ରଭୁ ରଖିନାହାନ୍ତି, ଓଡ଼ିଶା ଭୂମିରେ ରଖିକି ଯାଇଛନ୍ତି ତିନୋଟି ଜାଗାରେ। ଗୋଟିଏ ଜାଗା ହେଉଛି କଟକର ଚହଟା ଘାଟ, ଆପଣଙ୍କର ଆମର ଯେଉଁ ଅଛି ଗଡ଼ଗଡ଼ିଆ ଘାଟର ବିପରୀତ ଘାଟ, ଗଡ଼ଗଡ଼ିଆ ଘାଟ ଅଛନ୍ତି ସେ ମହାନଦୀର ଆରପଟ ଘାଟ ଚହଟା ଘାଟ, ପାଷାଣ ତରଳି ଯାଇଛି, ମହାପ୍ରଭୁଙ୍କର ପାଦପଦ୍ମା ଆଜି ବି ଅଛନ୍ତି, ଯାଆନ୍ତୁ ଦେଖି ଆସିବେ। ଦ୍ୱିତୀୟ ସ୍ଥାନ ଶ୍ରୀମନ୍ଦିର, ଶ୍ରୀମନ୍ଦିରର ଗରୁଡ଼ ଖମ୍ବା ପଛରେ ଯେଉଁ ଭୋଗଦ୍ୱାର ଅଛନ୍ତି, ଭୋଗଦ୍ୱାରେ ପ୍ରଭୁଙ୍କର ଅଙ୍ଗୁଷ୍ଠୀ ଚିହ୍ନ, ପାଦ ଚିହ୍ନ ମଧ୍ୟ ସେଠି ଥିଲେ, ଯେଉଁ ଚୈତନ୍ୟ ଦେବଙ୍କର ପାଦପଦ୍ମ ଲେଖା ହେଇଛନ୍ତି ଆପଣ ଗଲାବେଳକୁ ଉତ୍ତର ଦ୍ୱାରକୁ ଡାଣ ପାଖରେ ଦେଖିବେ ଶ୍ରୀ ଚୈତନ୍ୟ ଦେବଙ୍କର ପାଦପଦ୍ମ, ସେଟା ସ୍ଥାପନ କରାଯାଇନି, ସେ ସେଇ ଶିଳା ଯେଉଁ ଶିଳା ଉପରେ ମହାପ୍ରଭୁ ଦଣ୍ଡାୟମାନ ହେଇକି ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ, ଯେଉଁ ସମୟରେ ସେ ମହାପ୍ରଭୁଙ୍କର ଅଙ୍ଗୁଷ୍ଠୀ ଚିହ୍ନ ରହିଛି ସେହି ସମୟରେ ସେ ଶିଳା ସେଇଠି ତରଳିଛନ୍ତି ପାଦ ଚିହ୍ନ, କିନ୍ତୁ ଭକ୍ତମାନେ ମାଡ଼ିବେ ବୋଲି ରାଜା ତାଙ୍କୁ ନେଇକି ରଖିଥିଲେ ରାଜଦରବାରରେ, ମାଡ଼ିବେ ଅପରାଧ ହବ, ସାଧୁମାନେ ରାଜାଙ୍କ ନିକଟରୁ ମାଗିକି ଆଣିକି ସେଠି ସ୍ଥାପନ କରାଇଲେ। ଆଉ ଅଙ୍ଗୁଷ୍ଠୀ ଚିହ୍ନ ଆଜି ବି ଚୈତନ୍ୟ ମହାପ୍ରଭୁଙ୍କର ଅଙ୍ଗୁଷ୍ଠୀ ଚିହ୍ନ ଅଛନ୍ତି। ଏବଂ ତୃତୀୟ ପ୍ରମାଣ ଦେବେ ଆଲାରନାଥ ବ୍ରହ୍ମଗିରି, ଚୈତନ୍ୟ ମହାପ୍ରଭୁ କୃଷ୍ଣ ଜଗନ୍ନାଥଙ୍କ ବିରହରେ ଅଣସର ଘରେ ଜଗନ୍ନାଥ ଅଛନ୍ତି, ମହାପ୍ରଭୁ କାନ୍ଦି କାନ୍ଦିକି ଯାଇଛନ୍ତି, ଆଲାରନାଥଙ୍କୁ ଦର୍ଶନ କରି ସେ କିଭଳି ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି, ଏବଂ ମସ୍ତକ ଚିହ୍ନ, ହସ୍ତ ଚିହ୍ନ, ବକ୍ଷ ଦେଶର ଚିହ୍ନ, ପାଦ ଚିହ୍ନ ସବୁ ପଥରରେ ଗଢ଼ିଛନ୍ତି, ସବୁ ଚିହ୍ନ ଅଛନ୍ତି, ଯାହା ଦର୍ଶନ କରିଆସି ତାଙ୍କର କଥାଟି କୁହାଯାଉଛନ୍ତି। ଏବଂ କଳିଯୁଗ ଶେଷରେ ଆସିବେ କଳିକି ଅବତାର, କଳିଯୁଗର ଆୟୁଷ 432,000 ବର୍ଷ ବର୍ତ୍ତମାନ ଚୈତନ୍ୟ ମହାପ୍ରଭୁ ଭଗବାନ ନିଜେ ଛନ୍ନ କଳୌ, କିନ୍ତୁ କେବେ ଭଗବାନ କହିନାହାନ୍ତି, ନିଜକୁ କେବେ ଭଗବାନ ବୋଲି କେହି କହିଲେ ସେ କାନ୍ନା ହାତ ଦେଇଦିଅନ୍ତି, କାରଣ ସେ ଭକ୍ତ ଭାବ ନେଇକି ଆସିଥିଲେ। କଳିଯୁଗ ଶେଷରେ ଆସିବେ କଳିକି ଅବତାର, ବର୍ତ୍ତମାନ ଭଗବାନଙ୍କର କୌଣସି ଅବତାର ନାହାନ୍ତି, କୌଣସି ଅବତାର ନାହାନ୍ତି, ଯିଏ ବି କହୁଛନ୍ତି ଇଏ ଆମର ଚୈତନ୍ୟ ମହାପ୍ରଭୁଙ୍କର ଅବତାର, ଇଏ କହୁଛନ୍ତି ସିକିଏ, ଆଉ କିଏ କହୁଛନ୍ତି ଇଏ ତାଙ୍କର ଅବତାର, ସିଏ ତାଙ୍କର ଅବତାର, ନା ଏସବୁ ମିଥ୍ୟା, ଏସବୁ ସିଦ୍ଧି ପ୍ରାପ୍ତ ହୋଇଛନ୍ତି। ଆହୁରି ବଡ଼ ବଡ଼ ସିଦ୍ଧି ଲୋକମାନେ ସବୁ ଆସିବେ କଳିଯୁଗରେ ଭଗବାନ ହେବେ, କିଛି ଅସୁବିଧା ନାହିଁ, କିନ୍ତୁ ଏମାନେ ଭଗବାନ ନୁହନ୍ତି, ମନେ ରଖନ୍ତୁ। ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ଯେଭଳି ଆପଣ ସବୁ ଯୁଗରେ ଅବତାର ହେଇ ସାଧୁମାନଙ୍କୁ ରକ୍ଷା କରନ୍ତି, ଏଠି କହୁଛନ୍ତି ଛନ୍ନ କଲୌ ଯତ୍ ଅଭାବ, କଳିଯୁଗରେ ଆପଣ ଛନ୍ନ ଅବତାର ରୂପରେ ଆସନ୍ତି, ସେଥିପାଇଁ ଆପଣଙ୍କୁ ତ୍ରିଯୁଗ ବୋଲି କୁହାଯାଏ। ଭଗବାନଙ୍କର ଗୋଟିଏ ନାମ ତ୍ରିଯୁଗ, ତିନିଟା ଯୁଗରେ ଭଗବାନ ଆସନ୍ତି, ଚତୁର୍ଥ ଯୁଗରେ ଆସନ୍ତିନି କି, ଆସନ୍ତି। ଏଠି କହୁଛନ୍ତି ଟିକାରେ ତ୍ୱମ୍ କଲୌ ଛର୍ଣ୍ଣ ଅନ୍ୟାଦିୟ ରୂପ ଭାବାଭ୍ୟାମ, ଆପଣଙ୍କ ରୂପ ଆପଣଙ୍କର ଭାବ ଅଲଗା, କଳିଯୁଗରେ ଛନ୍ନ ରୂପରେ ଆସନ୍ତି। ଅତ ଏବଂ ତ୍ୱମ୍ ତ୍ରିଯୁଗ ଇତି ପ୍ରସିଦ୍ଧମ୍, ଆପଣ ତିନି ଯୁଗ ତ୍ରିଯୁଗ ବୋଲି ପ୍ରସିଦ୍ଧ। ତ୍ରିଯୁଗର ଅର୍ଥ କହୁଛନ୍ତି ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କର, ଚୈତନ୍ୟ ମହାପ୍ରଭୁ ପୁରୀ ଆସିକି ପହଞ୍ଚନ୍ତି, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେ ବୃହସ୍ପତିଙ୍କର ଅବତାର ଥିଲେ, ବହୁତ ବଡ଼ ବିଦ୍ୱାନ, ଆଉ ଗୋପୀନାଥ ଆଚାର୍ଯ୍ୟ ତାଙ୍କୁ ଭେଟିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରି ସେ କହୁଛନ୍ତି ଏ ତ ଭଗବାନ, ଗୋପୀନାଥ ଆଚାର୍ଯ୍ୟ କହୁଛନ୍ତି ଏ ତ ଭଗବାନ, ସର୍ବପ୍ରଥମେ ଦେଖନ୍ତୁ ନା ନା କଳିଯୁଗରେ ଭଗବାନଙ୍କର ଅବତାର ନାହିଁ। କଳିଯୁଗରେ ଭଗବାନଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ। ତୁମେ ବିଦ୍ୱାନ କେମିତି କହୁଛ ଯେ କଳିଯୁଗରେ ଭଗବାନଙ୍କର ଅବତାର ଅଛି ବୋଲି? ସେତେବେଳେ ଗୋପୀନାଥ ଆଚାର୍ଯ୍ୟ କହୁଛନ୍ତି, ଦେଖ କଳିଯୁଗରେ ଭଗବାନଙ୍କର ଲୀଳାବତାର ନାହିଁ, କିନ୍ତୁ ଯୁଗାବତାର ଅଛି। ଭଗବାନ କଳିଯୁଗରେ ଅଲଗା ଯୁଗ ଭଳି ଅବତରଣ କରିକି ଲୀଳା କରୁନାହାନ୍ତି, ସେଥିପାଇଁ ଲୀଳାବତାର ନାହିଁ, ସେଥିପାଇଁ ତ୍ରିଯୁଗ କୁହାଯାଇଛି। କିନ୍ତୁ ଭଗବାନ କଳିଯୁଗରେ ଆସନ୍ତି ଯୁଗାବତାର ରୂପରେ, ଆରମ୍ଭରେ ଆସିଛନ୍ତି ଆଉ ଶେଷରେ ଆସିବେ, 432,000 ବର୍ଷ ପରେ ଆସିବେ କଳିକି ଅବତାର। ସମ୍ବଲ ଗ୍ରାମରେ ବ୍ରାହ୍ମଣ କୂଳରେ ପିତାଙ୍କର ନାମ ବିଷ୍ଣୁ ଯଶା। ଭାଗବତ ରଚନା ହେଇଛି, ଦ୍ୱାଦଶ ସ୍କନ୍ଦ ଅଛନ୍ତି, ପ୍ରଥମ ସ୍କନ୍ଦରେ ଅଛନ୍ତି, କଳିଯୁଗରେ ଶେଷରେ ଆସିବେ କଳିକି ଅବତାର ସ୍ପଷ୍ଟ ଅଛନ୍ତି। ଗୋପୀନାଥ ଆଚାର୍ଯ୍ୟ ବହୁତ ସୁନ୍ଦର ଭାବରେ ବୁଝିବା ପାଇଁ ଯାଉଛନ୍ତି। ଦେଖ ସାର୍ବଭୌମ, ତୁମେ ଶାସ୍ତ୍ରର ବିଜ୍ଞ ପ୍ରବୀଣ, ତୁମେ କାହିଁକି ବିଶ୍ୱାସ କରୁନ ଯେ ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି? ଯେତେ ବୁଝେଇଛନ୍ତି ସେ ମାନି ନାହାନ୍ତି। ଶେଷରେ ସେ ଲାଷ୍ଟରେ କହିଛନ୍ତି ଗୋପୀନାଥ ଆଚାର୍ଯ୍ୟ, ଦେଖ ତୁମର ଭଗବାନଙ୍କ ଉପରେ କୃପା ନାହିଁ, ଭଗବାନ ତୁମ ଉପରେ କୃପା କରିନାହାନ୍ତି, ସେଥିପାଇଁ ତୁମେ ଜାଣିପାରୁନ ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି। ଆଉ ସାର୍ବଭୌମ କହୁଛନ୍ତି, ଗୋପୀନାଥ ତୁମର ଯେ ଭଗବାନ, ତୁମେ ଭଗବାନଙ୍କର କୃପା ପାଇଛ ବୋଲି ପ୍ରମାଣ କ'ଣ? ତୁମେ ଯଦି ମତେ କହୁଛ ମୁଁ ଭଗବାନଙ୍କର କୃପା ପାଇନି, ତୁମେ ଭଗବାନଙ୍କ କୃପା ପାଇଛ ବୋଲି ପ୍ରମାଣ କ'ଣ ଅଛି? ଗୋପୀନାଥ ଆଚାର୍ଯ୍ୟ କହୁଛନ୍ତି, ମୁଁ ଭଗବାନଙ୍କୁ ଜାଣିପାରୁଛି, ଏଇଟା ତ ଭଗବାନଙ୍କ କୃପାର ଲକ୍ଷଣ, ମୁଁ ଭଗବାନଙ୍କୁ ଜାଣିପାରୁଛି। ସେ କହୁଛନ୍ତି ଈଶ୍ୱରର ଲେସ କୃପା ନାହିଁ କତ ମତେ, ଈଶ୍ୱରର ଲେସ କୃପା ନାହିଁ କତ ମତେ, ଅତଏବ ଈଶ୍ୱର ତତ୍ତ୍ୱ ନା ପାର ଜାଣିତେ, ଅତଏବ ଈଶ୍ୱର ତତ୍ତ୍ୱ ନା ପାର ଜାଣିତେ। ସାର୍ବଭୌମ କହେ ଆଚାର୍ଯ୍ୟ କହ ସାବଧାନେ, ସାର୍ବଭୌମ କହେ ଆଚାର୍ଯ୍ୟ କହ ସାବଧାନେ, ତୁମାର ଈଶ୍ୱର କୃପା ଇତେ କି ପ୍ରମାଣେ, ତୁମାର ଈଶ୍ୱର କୃପା ଇତେ କି ପ୍ରମାଣେ। ତୁମକୁ ଯେ ଈଶ୍ୱର କୃପା କରିଛନ୍ତି ଏହାର ପ୍ରମାଣ କ'ଣ? ଏଇଟା ଶୁଣିକି କଳିଯୁଗରେ ଯେ ଭଗବାନଙ୍କର ଚେଲା ସିଏ କହିବ ଭାବିବା ଉଚିତ ନୁହେଁ ଯେ ଆମ ଭଗବାନ ତୁମକୁ କୃପା କରୁନା ସେଥିପାଇଁ ତୁମେ ଜାଣିପାର, ତୁମେ ତାଙ୍କୁ ଜାଣିପାର। ସିଏ ଏଇଟା ଶୁଣିଲେ ପୁଣି ଏଟାଣି ନେଇ ପଳେଇବେ। ମୁଁ ସତ କଥା କହୁଛି, ଆପଣମାନେ ବାହାରକୁ ଯାଉନାହାନ୍ତି, ଜାଣିନାହାନ୍ତି କେତେ ପ୍ରୋବ୍ଲେମ ଭଗବାନଙ୍କୁ ନେଇ। ଥରେ ବାହାରକୁ ଯାଇ ପ୍ରବଚନ ଦିଅନ୍ତୁ, କେତେ ବାବାଙ୍କ ଚେଲା ଆପଣଙ୍କ ପାଖକୁ ଆସିବେ, ଶେଷରେ ଯେଉଁମାନେ ଥିଲେ ଦେଖିବେ କେତେ କଥା ସିଏ ଆମକୁ ପଚାରିଲେ, କ'ଣ ଆଜ୍ଞା କରିବୁ, ଭଗବାନଙ୍କର ମନ୍ତ୍ର କରିବୁ? ଆପଣ ତ ସବୁଆଡ଼ୁ ଶାସ୍ତ୍ରରୁ କାଟିକି କହୁଛନ୍ତି ମହାମନ୍ତ୍ର କଳିଯୁଗରେ ସାର, କିନ୍ତୁ ଭଗବାନଙ୍କର ଯେଉଁ ଅବତାର ମାନେ ଆସୁଛନ୍ତି ତାଙ୍କ ମନ୍ତ୍ର କରିବୁ କା ନାହିଁ, ଏମିତି ପଚାରୁଛନ୍ତି ଡାଇରେକ୍ଟ ଲେଖିକି ସାର ମାନେ ପଚାରନ୍ତି, ଲେଖିକି ରହୁଛନ୍ତି ଭଗବାନଙ୍କ ଅବତାର ମାନେ ଯେଉଁ ମନ୍ତ୍ର ଦେଇଛନ୍ତି ଏମିତି ଲେଖିକି ଦେଇଛନ୍ତି, ମାନେ ଭଗବାନଙ୍କ ଅବତାର ମାନେ ମନ୍ତ୍ର ଦେଇଛନ୍ତି, ଭଗବାନଙ୍କ ଅବତାର କଳିଯୁଗରେ କିଏ ଅଛନ୍ତି? ଏ କଳିଯୁଗରେ ଚେଲା ମାନେ ଯେତେବେଳେ ଶୁଣିବେ ସିଏ ସେୟା କହିବେ, ସିଏ ସେଇ ଶ୍ଳୋକଟା ଗୋଟେ ଶ୍ଳୋକ ବା କହୁଛନ୍ତି ଗୀତାର ସେଇ ଶ୍ଳୋକଟାକୁ ନେଇକି, ମୂଳୟବ ନା ବି ଜାଣନ୍ତି, ମୂଢ ଲୋକମାନେ ଜାଣିପାରିବେନି, ଆମ ଭଗବାନଙ୍କୁ ମୂଢ ଲୋକମାନେ ଜାଣିପାରିବେ, ସେ ମନୁଷ୍ୟ ରୂପରେ ଆସିଛନ୍ତି, ଅବଜାଣାନ୍ତି ମାନଙ୍କଟା, ସେ ଗୀତାର ଶ୍ଳୋକ କହିଦେଉଛନ୍ତି, ସେ ଟାଣି ଘୋଷାରିକି ନେଇକି ପକାଉଛନ୍ତି ଭଗବାନଙ୍କ ପାଖରେ, ଆମ ଭଗବାନ ପାଇଁ କ'ଣ କହିବ ଆପଣ? ଏ ସେ ଭାବିବା ଉଚିତ ନୁହେଁ ଯେ ତାଙ୍କ ଭଗବାନ ଆମକୁ କୃପା କରିନାହାନ୍ତି ସେଥିପାଇଁ ଆମେ ସେ ଭଗବାନଙ୍କୁ ଜାଣିପାରୁନୁ, ନା ସେ ସେଭଳିଆ ଭଗବାନ ନୁହନ୍ତି। ଇଏ ଭଗବାନ କଳିଯୁଗରେ ଯେଉଁ ଭଗବାନ ହେଇଛନ୍ତି ବୁଢ଼ା ବୁଢ଼ୀ ବା ଇଏ ଅଧା ବୁଢ଼ା ନିଶୁଆ, ଇଏ ଭଗବାନ ଭଗବାନ ନୁହନ୍ତି। ଏମାନଙ୍କ ପରେ ବହୁତ ସମାଜକୁ ଯଦି କ୍ଷତି କେହି କରିଥାନ୍ତି, ଏମାନେ ବହୁତ କ୍ଷତି କରିଦେଇଛନ୍ତି, ଆପଣ ବିଶ୍ୱାସ କରିପାରିବେନି। ଗୋଟେ ପିଲା ପାରାଲିସିସ୍ ହେଇଛି, ତାର ନାମ ସତ୍ୟ, 9 ଦିନ ପ୍ରବଚନ ହେଲା, ଆମେ ଯେଉଁ ଘରେ ରହୁଛୁ ତାର ଘର ପାଖରେ ତାର ଘର, ସେ ପ୍ରତିଦିନ ଆସିବ ଗୋଟେ ଗୋଟେ ପ୍ରଶ୍ନ ପଚାରିକି ଯିବ, ପ୍ରତିଦିନ ତାର ଗୋଟିଏ ସନ୍ଦେହ, ତାର ଏମାନେ କିଏ? ଯଦି କୃଷ୍ଣ ଭଗବାନ ଜରାସବ ତାଙ୍କୁ ମାରି ନାହାନ୍ତି, ସିଏ ଅଛନ୍ତି ଏପର୍ଯ୍ୟନ୍ତ, ତାହେଲେ ଏମାନେ ସବୁ କିଏ? ଗୋଟେ ଛୋଟ ପିଲା ତାକୁ ଭଗବାନ ତା ପ୍ରାରବ୍ଧବଶତ ଏଭଳି ଦଣ୍ଡ ଦେଇଛନ୍ତି, ସେ ପାରାଲିସିସ୍ ପେସେଣ୍ଟ, କିନ୍ତୁ ସିଏ ମାନୁନି, ସେ କହୁଛି ନା କଳିଯୁଗ ଯୋଉ ସିଏ ତ ଇଏ ବାବା ତ ଭଗବାନ, ସିଏ ତ ପାଞ୍ଚ ଜଣ ଭଗବାନଙ୍କ ନାଁ କହୁଛି, ଛୋଟ ପିଲାର କଥା ଏଇ ଜିନିଷ ଆସିଛି। ସମାଜରେ ଗୋଟେ ରୋଗ ହେଇଯାଇଛି ବର୍ତ୍ତମାନ ଭଗବାନ, ଏ ରୋଗକୁ କାଢ଼ିକି ଭାଗବତ କୋପାଡ଼ିଦେବେ, ଭାଗବତ କାଢ଼ିକି ଅପରେସନ୍ କରିଦେବେ, ଇଏ କେହି ଭଗବାନ ନୁହନ୍ତି, ସବୁ ଅଭଗବାନ, ସବୁଠୁ ପାପି ଲୋକେ ମାନେ, ଖୋଲା କଥା। ଆପଣଙ୍କୁ କଷ୍ଟ ଲାଗିପାରେ, ବ୍ୟକ୍ତି ଅତ୍ୟନ୍ତ ପାପାସକ୍ତ ନହେଲେ ନିଜକୁ କେବେ ଭଗବାନ ବୋଲି କହିବେନି। ଶିଶୁପାଳ, ଦନ୍ତବକ୍ର, ରାବଣ, କୁମ୍ଭକର୍ଣ୍ଣ ଅତ୍ୟନ୍ତ ପାପାସକ୍ତ ହେଲା ପରେ ସେମାନେ ନିଜକୁ ଭଗବାନ ବୋଲି ଡିକ୍ଲେୟାର କରିଛନ୍ତି, ନିଶ୍ଚିତ ଏମାନେ ସବୁ ପାପି ଲୋକ, ମାନେ କ'ଣ ଜଗତର କଲ୍ୟାଣ କରିବେ, କ'ଣ କଲ୍ୟାଣ କରିବେ, ନିଜକୁ ଭଗବାନ ବୋଲି କହୁଛନ୍ତି। ଆଜ୍ଞା, ମଳମୂତ୍ର କଫବାତ ପିତର ସ୍ୱର ଧରିଛ, ତୁମେ ଭଗବାନ ବୋଲି କହିଦେଉଛ, ଏତେ ସାହସ ତୁମର, ତୁମେ ଜଗତର ଦ୍ରଷ୍ଟା, ତୁମେ ଜଗତକୁ ଦେଖିପାରୁଛ, ଜୀବନ ଅନ୍ତରକୁ ଦେଖିପାରୁଛ, ତୁମ ଫ୍ଲାଇଟ ଲେଟ୍ ହେଇଗଲେ ତୁମ ଫ୍ଲାଇଟ ତୁମେ ଚଲେଇ ପାରିବ, ହଁ ଇଣ୍ଡିଗୋ ଫେଲ ହେଇଗଲେ ତୁମେ ଆସିପାରିବନି ବାପା, ତୁମେ ଭଗବାନ ଅଛ, ଚାଲ ଜଗନ୍ନାଥ ପାଖକୁ ତୁମ ଭଗବତ ଦେଖିବ। ଯେଉଁମାନେ ଭଗବାନ ସାରିଛନ୍ତି ଡାକନ୍ତୁ, ଜଣେ ଭଗବାନ ଯେଉଁମାନେ ସାରିଛନ୍ତି ଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ତାଙ୍କର ଭଗବତ ତାଙ୍କର ଐଶ୍ୱର୍ଯ୍ୟକୁ ଦେଖେଇଦେବେ, ତାହେଲେ ଆମେ ଜଗନ୍ନାଥଙ୍କୁ କହିବୁ ଶ୍ରୀମନ୍ଦିରରେ ଆଉ ଜଗନ୍ନାଥ ରହିବେନି, ସେ ଭଗବାନ ବସେଇ ଡାକିଲେ ତ ଯିବେନି, ଶ୍ରୀମନ୍ଦିର ଯାଇପାରିବେନି। ଆଉ ଚୈତନ୍ୟ ମହାପ୍ରଭୁ ଭଗବାନ ତାର ପ୍ରମାଣ, ଜଗନ୍ନାଥଙ୍କ ଆଗରେ ଇଏ ଅଚଳ ଭଗବାନ ସଚଳ ଭଗବାନଙ୍କ ଆଗରେ ଅଚଳ ଭଗବାନ ଲୀଳା ପ୍ରକାଶ କରି ଦେଖେଇଦେଲେ, ପାଷାଣକୁ ତରଳେଇ ଦେଲେ ମହାମନ୍ତ୍ର, ଆଉ କଣ ପ୍ରମାଣ ନେବେ, ଆଉ କଣ ପ୍ରମାଣ ନେବେ, ଆପଣ ପ୍ରମାଣ ଦରକାର, କିଛି ପ୍ରମାଣ ନାହିଁ। ଓଡ଼ିଶାରେ ଏତେ ମାୟାବାଦ ମାତିଛି, ସଫା ହେଇଯିବ ସଂସ୍କୃତି, ଭାଗବତ ସଂସ୍କୃତି ଲୋକ କିଛି ମାନିବେନି, ପୁରା ମହାମନ୍ତ୍ର ପ୍ରଚାର ଆପଣ କରିବେ। ଜଣେ ବାବା ଆସିଲେ ବର୍ଷେ ତଳେ ସେ ପ୍ରଶ୍ନ ପଚାରିଥିଲେ, ପୁଣି ସେ ପ୍ରଶ୍ନ ଏ ବର୍ଷ ପଚାରିଲେ, ଆଜ୍ଞା ଏଇ ମହାମନ୍ତ୍ର ନୁହେଁ, ଆଉ ଗୋଟେ ମହାମନ୍ତ୍ର ଅଛି, ମାନେ କେଉଁଠି ଆପଣ ନା ଚୈତନ୍ୟ ଭାଗବତରେ ଲେଖା ହେଇଛି, ଆଣିଲେ ଚୈତନ୍ୟ ଭାଗବତ ନା ଜଗାଇ ମାଧାଇକି କହୁଛନ୍ତି ଏଇ ଏଇ ନାମ ନୁହେଁରେ ମାଧାଇ ଆଉ ଏକ ନାମ ଅଛି। ମୁଁ କହିଲି କେଉଁଠି ଅଛି ଦେଖା, ଆଣ ବହି, ସେ ଏମିତି ସେ ଅଲଗା ସମ୍ପ୍ରଦାୟର ଲୋକ, ତୁମେ ସମସ୍ତେ ଗୁରୁ ହୁଅନ୍ତୁ, ତୁମେ ଶହଶହ ସମ୍ପ୍ରଦାୟ ତିଆରି କର, କିନ୍ତୁ ସନାତନ ଧର୍ମକୁ ମୁଁ ଗୋଟିଏ କଥା କହିକି ଆସିଲି, ସବୁ ସାର୍ ମାନେ ମାନିଲେ ସେ ଜିନିଷକୁ। ଆଜି ହିନ୍ଦୁ ମୁସଲମାନ ଧର୍ମ ଖ୍ରୀଷ୍ଟିଆନ ଧର୍ମ ଭିତରେ ତାଙ୍କ ଧର୍ମର ଫାଟ ହେଇନି, ଫାଟଟା ବାହାରକୁ ଦେଖାଯାଉନି, ତାଙ୍କର ଧର୍ମଶାସ୍ତ୍ରରେ ଫାଟଟିଏ ତିଆରି ହେଇନି ନା, ତାଙ୍କର ମନ୍ତ୍ରରେ ଫାଟ ତିଆରି ହେଇନି, ତାଙ୍କ ଈଶ୍ୱରରେ ଫାଟ ତିଆରି ହେଇନି, କିନ୍ତୁ ସନାତନ ଧର୍ମର ପତନ ହେଉଛି। ଏତେ ଏତେ ବଡ ବୁଦ୍ଧିଜୀବୀ ଆଉ ଧାର୍ମିକ ନେତା ଥାଏ, ଏତେ ପତନ ହେବାର କାରଣ ଏ ନେତାମାନେ ସନାତନ ଧର୍ମର ଧର୍ମଶାସ୍ତ୍ରକୁ ମାନୁନାହାନ୍ତି, ଗୀତାକୁ ମାନୁନାହାନ୍ତି, ଏମାନେ ଈଶ୍ୱରକୁ ମାନୁନାହାନ୍ତି, ସନାତନ ଈଶ୍ୱର ଭଗବାନ ଜଗନ୍ନାଥକୁ ଏମାନେ ମାନୁନାହାନ୍ତି। ହଜାର ଈଶ୍ୱର ହିନ୍ଦୁମାନେ ତିଆରି କରିଛନ୍ତି, ମୁସଲମାନ ଖ୍ରୀଷ୍ଟିଆନ ମାନେ ହିନ୍ଦୁ ଶାସ୍ତ୍ରକୁ ମାନୁଛନ୍ତି, କିନ୍ତୁ ହିନ୍ଦୁ ଶାସ୍ତ୍ରକୁ ହିନ୍ଦୁମାନେ ମାନୁନାହାନ୍ତି। ଏଇଥିପାଇଁ ସନାତନ ଧର୍ମର ପତନ ହେଉଛି, ଆଉ ଲୋକମାନେ ଦିନକୁ ଦିନ ନାସ୍ତିକ ହେଇ ମ୍ଳେଚ୍ଛ ଯବନ ଠାରୁ ହୀନ ହେଉଛନ୍ତି। ଆଜ୍ଞା, ଆମ ଝିଅ ବୋହୂମାନେ ଆପଣ ଯାଆନ୍ତୁ ବିଦେଶରେ ଦେଖି ଆସିବେ, ତାଙ୍କର ପୁଅ ଝିଅମାନେ ଏତିକି ମୋବାଇଲ ବ୍ୟବହାର କରୁନାହାନ୍ତି, ତାଙ୍କ ଦେଶରୁ ମୋବାଇଲ ବାହାରିଛି, ତାଙ୍କ ଦେଶରେ ଡଷ୍ଟବିନ୍ରେ ଯେଉଁ ମୋବାଇଲ ପଡ଼ିଛି, ଏ ଏ ଦେଶର ବଡ଼ ବଡ଼ ଅଫିସରମାନେ ସେ ମୋବାଇଲ ଧରୁଛନ୍ତି, କିନ୍ତୁ ଆମର ଅବସ୍ଥା ଆଜି କ'ଣ ହେଲାଣି, ଲୋକମାନେ ସନାତନ ଧର୍ମର ଏଇଭଳି ଅପପ୍ରଚାର ହେଇ ଲୋକମାନେ ଧର୍ମଟା ଗୋଟେ ଫାର୍ସ ବୋଲି ମନେ କଲେଣି, ସେମାନେ ଭାବୁଛନ୍ତି ଧର୍ମ ମାନେ ବାବାମାନେ ଗୋଟେ ବ୍ୟବସାୟ କରୁଛନ୍ତି, କିଛି ଚେଲା ଆଉ କିଛି ଟଙ୍କା ଆଉ ଉପଭୋଗ କରିବେ। ସବୁ ଶିକ୍ଷିତ ଲୋକ ମୁଣ୍ଡରେ ଏଇଟା ପଶିଛି, ବାବାମାନେ କେବଳ ଗୋଟେ ଫାର୍ସ କରୁଛନ୍ତି, ଟଙ୍କା ପଇସା କିଛି ରୋଜଗାର କରିବେ, କିଛି ପ୍ରେଷ୍ଟିଜ ପାଇବେ, ସେମାନେ ଗୋଟେ ବେପାର କରୁଛନ୍ତି, ସନାତନ ଧର୍ମକୁ ପୁରା ସେମାନଙ୍କର ଘୃଣା ମନୋଭାବ ଚାଲି ଆସିବ, ସେଥିପାଇଁ ସେମାନେ ଦିନକୁ ଦିନ ଭୌତିକତା ବଢ଼ୁଛି ସେମାନଙ୍କର, ଏଥିରେ ଇଣ୍ଟରେଷ୍ଟ ନାହିଁ, ସ୍ପିରିଚୁଆଲ ଇଣ୍ଟରେଷ୍ଟ କିଛି ନାହିଁ, ଏ ପରିଣାମ ହେଇଛି, ବିଷମ ପରିଣାମ। ଭଗବାନ କଳିଯୁଗ ଶେଷରେ ଆସିବେ, କଳିକି ଅବତାର ରୂପରେ ଆସିବେ, ବିଷ୍ଣୁ ଦଶା ପିତାଙ୍କର ନାମ ବ୍ରାହ୍ମଣ କୂଳରେ ଆସିବେ, କଳିଯୁଗ ଶେଷରେ ଆସିବେ, ସ୍ପଷ୍ଟ ଭାଗବତଙ୍କର ଚାହିଁଛନ୍ତି। ଆଉ ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରଭୁ ହେ ନୃସିଂହ, ଆପଣ କଳିଯୁଗରେ ଛନ୍ନ କଳୌ, କଳିଯୁଗରେ ଛନ୍ନବତାର ରୂପରେ ଆସନ୍ତି। ଲୀଳା କରନ୍ତି, ଲୀଳାବତାର ରୂପରେ ଆସନ୍ତି, ଯୁଗାବତାର ରୂପରେ ଆସନ୍ତି।
ମହାଭାଗବତ ହୟ ଚୈତନ୍ୟ ଗୋସାଇ, ମହାଭାଗବତ ହୟ ଚୈତନ୍ୟ ଗୋସାଇ। ଏଇ କଳି କାଳେ ବିଷ୍ଣୁ ଅବତାର ନାହିଁ, ଏଇ କଳି କାଳେ ବିଷ୍ଣୁ ଅବତାର ନାହିଁ। ଅତଏବ ତ୍ରିଯୁଗ କହି କହି ବିଷ୍ଣୁ ନାମ, ଅତଏବ ତ୍ରିଯୁଗ କରି କହି ବିଷ୍ଣୁ ନାମ। କଳି ଯୁଗେ ଅବତାର ନାହିଁ ଶାସ୍ତ୍ର ଜ୍ଞାନ, କଳି ଯୁଗେ ଅବତାର ନାହିଁ ଶାସ୍ତ୍ର ଜ୍ଞାନ।
ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଗୋପୀନାଥ ଆଚାର୍ଯ୍ୟଙ୍କୁ କହୁଛନ୍ତି, ଆରେ ଶାସ୍ତ୍ର ଜ୍ଞାନରେ ମୁଁ ପ୍ରବୀଣ, ମୁଁ କହୁଛି କଳି ଯୁଗରେ ଭଗବାନଙ୍କର ଅବତାର ନାହିଁ। ପ୍ରତି ଯୁଗେ କରେନ୍ କୃଷ୍ଣ, ପ୍ରତି ଯୁଗେ କରେନ୍ କୃଷ୍ଣ ଯୁଗାବ ନା, ଅତଏବ ତ୍ରିଯୁଗ କହି, ତ୍ରିଯୁଗ କରି କହି ବିଷ୍ଣୁ ନାମ। ବିଷ୍ଣୁଙ୍କର ଗୋଟିଏ ନାମ ତ୍ରିଯୁଗ, କାହିଁକି ନା କଳି ଯୁଗେ ଅବତାର ନାହିଁ ଶାସ୍ତ୍ର ଜ୍ଞାନ, କଳି ଯୁଗରେ ଭଗବାନଙ୍କର ଅଲଗା ଅବତାର ନାହିଁ। କିଏ କହୁଛନ୍ତି? ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଚୈତନ୍ୟଙ୍କୁ, ଚୈତନ୍ୟ ମହାପ୍ରଭୁ ଜଣେ ମହାଭାଗବତ ଯେମିତି ସାଧାରଣ ଲୋକମାନେ କହୁଛନ୍ତି, ଚୈତନ୍ୟ ମହାପ୍ରଭୁ ଜଣେ ମହାଭାଗବତ। ଆଚ୍ଛା, ଆପଣ ଜଗନ୍ନାଥଙ୍କର ଆଜି ବି ଓଡ଼ିଶାର ଲୋକମାନେ ଜଗନ୍ନାଥଙ୍କର ପ୍ରତିନିଧିକୁ ମାନୁଛନ୍ତି, କାହାକୁ? ଗଜପତି ରାଜାଙ୍କୁ ମାନୁଛନ୍ତି। ଦେଖନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ସମୟରେ ମହାପ୍ରଭୁ କ'ଣ କରିଥିଲେ? ପ୍ରତାପ ରୁଦ୍ରଙ୍କୁ ବୈଷ୍ଣବ କରିଦେଇଥିଲେ, ବିଷ୍ଣୁ ଭକ୍ତ କରିଦେଇଥିଲେ। ଓଡ଼ିଶା ଲୋକମାନଙ୍କର ବେଶୀ ରାଗ, ଏଥିପାଇଁ ଗାଳି ଦିଅନ୍ତି ଲେଖିକି, ଚୈତନ୍ୟ ମହାପ୍ରଭୁ ଆସିକି ଓଡ଼ିଶାକୁ ମାଇଚିଆ କରିଦେଲେ, ସେ ରାଜାଙ୍କୁ ବୈଷ୍ଣବ କରିଦେଲେ, ବହୁତ କ୍ରୋଧ ସେମାନଙ୍କର। ଓଡ଼ିଶାର ଲୋକମାନେ ତ ବୀରତ୍ୱ ଅଛି ତାଙ୍କର, ଓଡ଼ିଶା ଲୋକମାନଙ୍କର ବୀରତ୍ୱ ଅଛି। ଭଗବାନଙ୍କ ଶରଣ, ଜଗନ୍ନାଥଙ୍କ ଶରଣ ନହେଲେ ସେମାନେ ତାଙ୍କ ବୀରତ୍ୱକୁ ପ୍ରତିପାଦନ କରିପାରିବେ? ବର୍ତ୍ତମାନ କରିପାରୁଛନ୍ତି? ତୁମେ ବର୍ତ୍ତମାନ ଓଡ଼ିଶାର ଲୋକ ଚୈତନ୍ୟ ମହାପ୍ରଭୁ ଭିଡ଼ ବୋଲି କହୁଛ, ବର୍ତ୍ତମାନ ମାଓବାଦୀମାନେ କୋରାପୁଟ ଫୁଲବାଣୀରେ ନାଟତାମସା କରୁଛନ୍ତି, ଦେଖାଅ ତୁମର ବଳ, ଦେଖାଅ ଦେଖାଅ। ତୁମର ପୋଲିସ ଅଛନ୍ତି, ଭ୍ୟାନ ଅଛନ୍ତି, ବନ୍ଧୁକ ଅଛି, ଲଗା ଦେଖିବା। ସାଧାରଣ ଲୋକକୁ ତୁମେ କଣ୍ଟ୍ରୋଲ କରିପାର ନା? ଚୈତନ୍ୟ ମହାପ୍ରଭୁ କାହିଁକି ପ୍ରତାପ ରୁଦ୍ରକୁ ବୈଷ୍ଣବ କଲେ? ତୁମର ସେ ଜ୍ଞାନ ଅଛି? ପ୍ରତାପ ରୁଦ୍ର କାହାର ଅବତାର ତୁମର ଜ୍ଞାନ ଅଛି? ତୁମେ ଜାଣିଛ? ଆଉ ଓଡ଼ିଶାର ଦଳେ ଅଛନ୍ତି ସିଏ ଏକ ନମ୍ବର ବଦମାସ, ସେ ମୋ ହାବଡ଼ରେ କେବେ ପଢ଼ୁନାହାନ୍ତି, ସିଏ ବଦମାସ ଅଛନ୍ତି ଦଳେ କହିବେ। ଚୈତନ୍ୟ ମହାପ୍ରଭୁଙ୍କୁ କଣ କୀର୍ତ୍ତନ କରି କରି ଝୁଣ୍ଟି ପଡ଼ିଲେ, ତାଙ୍କ ଗୋଡ଼ରେ ଘା ହେଲା, ତାଙ୍କୁ ପଣ୍ଡାମାନେ ବାଡ଼େଇକି ମାରିଦେଲେ, ମାରିଦେଇକି ପୋଡ଼ି ପକେଇଲେ। ଆରେ ଭାଇ ଠିକ ଅଛି, ପଣ୍ଡାମାନେ ଏହା କରିଛନ୍ତି, ପଣ୍ଡାମାନେ ତ ବଡ଼ ଭଦ୍ର ଲୋକ, ଏଇଟା କରିଛନ୍ତି ପଣ୍ଡାମାନେ, ଜଗନ୍ନାଥଙ୍କ ସେବକ ଏଇ କାମ କରିବେ କେବେ? ହେଲା କରିଛନ୍ତି ସବୁ, ଯେତେ ଯଦି ଚୈତନ୍ୟ ମହାପ୍ରଭୁଙ୍କୁ କେଉଁଠି ପୋଡ଼ି ପାଡ଼ି ଦେଲେ, ତାଙ୍କ ଚେଲାମାନେ ତ ଥିଲେ ସେଠି, କେଉଁଠି ସମାଧି ଦେଇଥିଲେ? ଦେଖିବା ଚୈତନ୍ୟ ମହାପ୍ରଭୁଙ୍କୁ ସମାଧି ଦେଖିଲେ ମୋତେ, ଦେଖନ୍ତୁ ତୁମର ବାପା ମରିଗଲା ବେଳକୁ ତୁମେ ରାସ୍ତା କଡ଼ରେ ଗୋଟେ ସମାଧି ଇଟାରେ ମୂର୍ତ୍ତି ଠିଆ କରିଦେଉଛ। ଆଉ ଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷ ଲକ୍ଷ ସେବକ ଥିଲେ, ପ୍ରତାପ ରୁଦ୍ର ଥିଲେ, ଏତେ ବଡ଼ ସେବକ ଥିଲେ, ତାଙ୍କର ସମାଧିଟା ଦେଖେଇଲ କେଉଁଠି ସମାଧି ହେଉଛି? ଚୈତନ୍ୟ ମହାପ୍ରଭୁ ମହାଭାଗବତ ଦେଖନ୍ତୁ, ଆପଣ ଶାସ୍ତ୍ରକୁ ଧରନ୍ତୁ, ଲୋକମତ ଧରିଲେ ହବନି। ଏ ଲୋକମତରେ ଆମର ଗୁରୁଦେବ ଯେମିତି କୁହନ୍ତି, ଏ ଲୋକର ଆଜିକାଲି ଯେଉଁ ସବୁ ଧର୍ମ ନେତା ହେଇଛନ୍ତି, ଏ ଅନ୍ଧକୁ କ୍ଷୀରର ବର୍ଣ୍ଣ ଦେଖାଉଛନ୍ତି, ଦୁଧର ରଙ୍ଗ ଯେମିତି। ଅନ୍ଧ ପଚାରିଲା, ରେ ଭାଇ ଦୁଧର ରଙ୍ଗଟା କେମିତି କି? ଅନ୍ଧ ପଚାରୁଛି ତା ବନ୍ଧୁକୁ, ବନ୍ଧୁ କହୁଛି ଦୁଧର ରଙ୍ଗଟା ସାଧା, ମ ଅନ୍ଧକୁ କୁହା ହଉଛି ସାଧା। ଇଏ ଯେମିତି ଚେଲାମାନେ ପଚାରୁଛନ୍ତି ବାବାଙ୍କୁ, ବାବା ସେ ଉତ୍ତର ଦଉଛନ୍ତି, ଆରେ ଦୁଧ ରଙ୍ଗଟା କେମିତି ନା ସାଧା, ଅନ୍ଧକୁ ସାଧା କେମିତି କହିବ? ଅନ୍ଧ କଣ ଜାଣିଛି ସାଧା କଣ, କଳା କଣ ନା ବଗ ଭଳିଆ ଧଳା? ଅନ୍ଧକୁ ବୁଝା ହଉଛି ଏ କଳିଯୁଗର ଧର୍ମାନ୍ଧ ମାନଙ୍କୁ, ଏ ଧର୍ମାନ୍ଧ ନେତାମାନେ ବଗର ବଗ, ଏ କଣ କ୍ଷୀରର ଦୁଧ ରଙ୍ଗ ବୁଝିଲା ବୁଝାଉଛନ୍ତି। ସେଥିରେ ମହାପ୍ରଭୁଙ୍କୁ ପଡ଼ି ଦିଆଗଲା, ମାରି ଦିଆଗଲା, ସେ ମରିଗଲେ। ଅନ୍ଧ ପଚାରୁଛି ଭାଇ ଧଳା ସାଧାଟା କ'ଣ କି ନା ବଗ ଭଳିଆ ଧଳା ମ ତା ବନ୍ଧୁ ବୁଝାଉଛି। ବଗ ଭଳିଆ ଧଳା ବଗ କେମିତି କିହ ଅନ୍ଧ କ'ଣ ଦେଖିଛି ବଗ କେମିତି ହାତଟାକୁ ଅଙ୍କା କଲା ଭାଇ କ'ଣ ଏମିତି ତୁ ବୁଝେଇ ପାରିବି ତୋ ହାତଟା ତୁ ଅନୁଭବ କରିବୁ ତ ହଲ ଭିତରେ ପଶିଗଲେ ଆଲୁଅକୁ ଦେଖିଦେଲେ ତୁ ଅନୁଭବ କଲା ଭଳିଆ ତୁ ଅନୁଭବ କରିବୁ ହାତଟା ଖାଲି ଦେ ହାତଟା ଦେଲା ସେ ଧରଲା ତ ଅନ୍ଧ ହାତ କେମିତି ଅଣ୍ଡାଳିକି ଯେତେବେଳେ ଏଇଠି ପଳେଇଲା ମୁଣ୍ଡୁ ଭଲ ହେଲା ଏଇଟା ବଙ୍କା ଜାଗା ତ ମୁଣ୍ଡୁ ଭଲ ହେଲା କହିଲା ଭାଇ ବୁଝିଗଲି ଆଉ ଜୀବନରେ କେବେ ଦୁଗ୍ଧ ପିଇବିନି କ୍ଷୀର ପିଇବିନି କ୍ଷୀର ପିଇଲେ ତଣ୍ଟ ଲାଗିବ ବାପା ମୁଁ ମରିଯିବି କ୍ଷୀରର ରଙ୍ଗଟାକୁ ବୁଝିଲା ବଗ ଭଳିଆ ବଙ୍କା ଏ କଳି ଯୁଗରେ ଧର୍ମାନ୍ଧ ନେତାମାନେ ଏ ଅନ୍ଧ ଲୋକମାନଙ୍କୁ ଏହା ବୁଝାଉଛନ୍ତି ଶାସ୍ତ୍ରକୁ ଛାଡ଼ି ଏଥିପାଇଁ ସନାତନ ଧର୍ମର ବହୁତ ଅଧପତନ ହେଇଛି ଆପଣମାନେ ଖରାପ ଭାବିବେ ନା ମୁଁ କାହାକୁ ରାଗିକି କହୁଛି କି ନିରାଟ ସତ୍ୟ କଥା ଆମର ସଂସ୍କୃତି କି ତା ଭାଗବତ ସଂସ୍କୃତି ହଜାର ବାବା ହୁଅନ୍ତୁ ସମାଜରେ ହଜାର ପ୍ରଚାର ହଉ ବହୁତ ଆନନ୍ଦର କଥା କିନ୍ତୁ ସମସ୍ତେ ଆସ ଗୀତା ଭାଗବତର ବାଣୀ ନାମ ପ୍ରଚାର କର ଜୀବର କଲ୍ୟାଣ ହଉ ସମସ୍ତେ ବାବା ହୁଅନ୍ତୁ ସମସ୍ତେ ଚେଲା ଗ୍ରହଣ କରନ୍ତୁ କିନ୍ତୁ ଆମ ଆମ ଭିତରେ ଯେଉଁ ଫାଟ ତିଆରି ହେଉଛି ଏ ଫାଟକୁ ନେଇ ଦ୍ୱିତୀୟ ଲୋକମାନେ ପଶୁଛନ୍ତି ଆଉ ଆମ ସନାତନ ଧର୍ମୀର ଲୋକମାନେ ଇଣ୍ଟରେଷ୍ଟ ହରେଇ ଦେଉଛନ୍ତି ତାଙ୍କର ସ୍ପିରିଚୁଆଲ ଇଣ୍ଟରେଷ୍ଟ ହଉ ନାହିଁ ଭିତରେ କଳି 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 ଲାଗିଲାଣି ଆଉ ଇଏ କହୁଛି ସିଏ ଭଗବାନ ସିଏ କହୁଛି ସିଏ ଭଗବାନ ସିଏ କହୁଛି ସିଏ ଇଏ କିଛି ଭଗବାନ ନାହିଁ ମଦ ମାଂସ ହଉଛି ଆମର ଭଗବାନ ଚାଲ ଖାଅ ଆରାମସେ ରୁହ ଏଗୁଡ଼ା ସବୁ ବେକାର ଫାର୍ସ ଏହା ହେଇଛି ଏହା ହେଇଛି ବର୍ତ୍ତମାନ ଏ ସତ୍ୟ ଯେତେବେଳେ ସାର୍ବଭୌମ କହୁଛନ୍ତି ଚୈତନ୍ୟ ମହାପ୍ରଭୁ ହଉଛନ୍ତି ମହାଭାଗବତ କଳିଯୁଗରେ ତ୍ରିଯୁଗ କଳିଯୁଗରେ ଲୀଳାବତାର ନାହିଁ ସେତେବେଳେ ଗୋପୀନାଥ କାର୍ଯ୍ୟ ଶେଷରେ କହିଲେ ଈଶ୍ୱରର ଲେଶ କୃପା ଅୟାଛି ଯାହାରେ ସେହି ସେ ଈଶ୍ୱର ତତ୍ତ୍ୱ ଜାଣିବାରେ ପାରେ ଯାହାକୁ ଈଶ୍ୱର କୃପା କରିବେ ସେ ଜାଣିପାରିବ ତୁମକୁ ମୁଁ ଶାସ୍ତ୍ର ପ୍ରମାଣ ଦଉଛି ସେତେବେଳେ ଏହି ଶାସ୍ତ୍ର ପ୍ରମାଣ ଦେଇଥିଲି ଭଗବାନଙ୍କର ଚାରୋଟି ବର୍ଣ୍ଣ ଗର୍ଗାଚାର୍ଯ୍ୟ କହିଥିଲେ ଶୁକ୍ଳ ରକ୍ତ ଥାପିତ ଇଦାନି କୃଷ୍ଣତା ଗତା ସତ୍ୟ ଯୁଗରେ ଭଗବାନ ଶୁକ୍ଳ ବର୍ଣ୍ଣ ତୃତୀୟରେ ରକ୍ତ ବର୍ଣ୍ଣ ଦ୍ୱାପରରେ କୃଷ୍ଣ ବର୍ଣ୍ଣ ଆଉ କଳି ଯୁଗରେ ପୀତ ବର୍ଣ୍ଣ ପୀତବର୍ଣ୍ଣ ବୋଲି ପ୍ରମାଣ କେଉଁଠି ମହାଭାରତରେ ସୁବର୍ଣ୍ଣ ବର୍ଣ୍ଣ ହିମାଙ୍ଗ ବରାଙ୍ଗ ଚନ୍ଦନାଙ୍ଗତି ସନ୍ୟାସ ନିଷ୍ଠା ସନ୍ଧି ପରାୟଣ ଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷଣ ବାୟୁପୁରାଣ ଅଗ୍ନିପୁରାଣ ଆଦିପୁରାଣ ମହାପ୍ରଭୁ ଭଗବାନ ପ୍ରହ୍ଲାଦ ମହାରାଶିଆ କହୁଛନ୍ତି ପ୍ରଭୁ ନୃସିଂହଦେବ ଆପଣ ଛନ୍ନ କଳୌ କଳିଯୁଗରେ ଛନ୍ନ ଅବତାର ରୂପରେ ଆସନ୍ତି ଏଇଠି ପ୍ରହ୍ଲାଦ ମହାରାଜ ପ୍ରଭୁ ଭଗବାନଙ୍କର ତତ୍ତ୍ୱ କହିକି ନିଜର ବର୍ତ୍ତମାନ ଦୈନ୍ୟ ଅବସ୍ଥାକୁ ପ୍ରତିପାଦନ ଆରମ୍ଭ କଲେ ଏଇଠୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ଆପଣ ଏତେ କରୁଣା କରୁଛନ୍ତି କିନ୍ତୁ ମୋ ଭଳିଆ ନିଷ୍ପେଷିତ ଲୋକ ଅସୁରକୂଳରେ ଜନ୍ମ ହେଇକି ଆପଣଙ୍କର ଲୀଳା ଏତେ ଲୀଳା ସୁନ୍ଦର ଲୀଳା କରୁଛନ୍ତି ମୋର କିନ୍ତୁ ରତି ଜନ୍ମ ନୈତାନ ମନସ୍ତବ କଥା ସୁବିକୁଣ୍ଠନାଥ ସମ୍ପ୍ରିୟତେ ଦୁରିତ ଦୁଷ୍ଟମ ସାଧୁ ତୀବ୍ରମ କାମାତୁର ହର୍ଷ ଶୋକ ଭୟ ଏଷଣାର୍ଥମ ତସ୍ମିନ୍ କଥା ତବ ଗତି ବିମୃଶ୍ୟାମି ଦୀନ ହେ ପ୍ରଭୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ମୁଁ କେବେ ମୋ ଭଳି ଦୀନ ଭୟ ଶୋକ ଆର୍ତି ଏଷଣା ଦ୍ୱାରା ମୁଁ ନିଷ୍ପେଷିତ ହେଉଛି ମୁଁ କେତେବେଳେ ମୁଁ ଆପଣଙ୍କ ଚରଣ କମଳ ପ୍ରାପ୍ତ ହେବି ଆଉ ମୋର ମନ ଆପଣଙ୍କ କଥାରେ ଲାଗୁନି ଏଠି କହୁଛନ୍ତି ନୈତାନ ମନସ୍ତବ କଥା ସୁ ବିକୁଣ୍ଠନାଥ ସମ୍ପ୍ରିୟତି ଦୁରିତ ଦୁଷ୍ଟମ ଅସାଧୁ ତୀବ୍ରମ ଏ ତୀବ୍ର ଅସାଧୁମାନଙ୍କ ପାଖରେ ରହି ମୁଁ ଦୁଃସଙ୍ଗରେ ମୁଁ ବହୁ କଷ୍ଟ ପାଉଛି ଆଉ ମୋର ମନ ଆପଣଙ୍କ ଚରଣ କମଳରେ ଲାଗୁନି ଏଠି କହୁଛନ୍ତି ଚକ୍ରିତ୍ପାଦ ତତ ଏବ ମୁହୁର ଅପି ଅବତୀର୍ଣ୍ଣ ଅବତୀର୍ଯ୍ୟମ ତ୍ୱଂ ସିଓ ରୂପ ଗୁଣ ଲୀଳା ମୃତ ବର୍ଷସି ହେ ନୃସିଂହଦେବ ଆପଣ ପ୍ରତି ମୁହୂର୍ତ୍ତରେ ସୁନ୍ଦର ରୂପ ଲୀଳା ଗୁଣ ବର୍ଷଣ କରୁଛନ୍ତି ଜୀବ ପାଇଁ କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ତଥାପି ତଦପି ଅସ୍ମାକମ୍ ପାପିଷ୍ଟମ ମନ ତତ ନ ପ୍ରେଣନ୍ତି ମୋ ମନ ମୁଁ ଏଭଳି ପାପି ମୋର ମନ ଆପଣଙ୍କ ଲୀଳା କଥାରେ ଲାଗୁ କାହିଁକି ଲାଗୁନି ନା ଦୁର୍ବିଷୟ ଗର୍ତ୍ତ ହେବ ମୁହୁ ପତିତ ବିଷୟ ରୂପକ ଗର୍ତ୍ତରେ ମୁହୁ ମୁଁ ବାର ବାର ପତିତ ହେଉଛି ଏ ସତ୍ୟ ଆଜ୍ଞା ପ୍ରହ୍ଲାଦ ମାନେ ନିଜ ପାଇଁ କହୁନାହାନ୍ତି ଯେଉଁମାନଙ୍କର ମନ ବିଷୟ ଆବିଷ୍ଟ ଯେ ବିଷୟ ରୂପକ ଗୃହାନ୍ତକ ଉପରେ ପଡ଼ିଛନ୍ତି ସେ ପ୍ରଭୁ ଯେତେ କରୁଣା ବର୍ଷଣ କଲେ ବି ଜଗନ୍ନାଥ ଯେତେ ଲୀଳା କଲେ ବି ତାଙ୍କ ପ୍ରତି ତାଙ୍କର ମନ ଯିବ ନା କେବେ ଯିବ ନା ଏଠି କହୁଛନ୍ତି ନନୁ ଅତି ସ୍ୱାଦାଦି ଅପି କଥା ସୁ କେମିତି ନ ପ୍ରିୟତେ। ନୃସିଂହଦେବ କହୁଛନ୍ତି ମୋ କଥା ତ ଭାରି ସ୍ୱାଦୁ, ଏ କଥାରେ କାହିଁକି ତୁମର ପ୍ରୀତି ହଉନି। ନୃସିଂହଦେବ କହୁଛନ୍ତି ପ୍ରହ୍ଲାଦ କଣ କହୁଛନ୍ତି, ଦୁରିତ ଦୁଷ୍ଟମ ଯଥା ପିତ ଦୃଷ୍ଟ ରସନା ସୀତାସୀ ଇତି ଅର୍ଥ। କୃଷ୍ଣ କଥା ମଧୁର, ପ୍ରହ୍ଲାଦ କହୁଛନ୍ତି, ନୃସିଂହଦେବ କହୁଛନ୍ତି ମୋ କଥା ତ ମଧୁର, ତୁମେ କାହିଁକି ଆସ୍ୱାଦନ କରିପାରୁନା, ନା ପିତ ରୋଗ ମତେ ପ୍ରଭୁ ହେଇଯାଇଛି। ପିତ ରୋଗ ହେଇଗଲେ ଯେଭଳି ସୀତା ମିଶ୍ରୀ ମିଶ୍ରୀ ଯେଭଳି ପିତା ଲାଗେ, ମତେ କୃଷ୍ଣ କଥା ସେଭଳି ପିତା ଲାଗୁଛି। ପ୍ରହ୍ଲାଦ କହୁଛନ୍ତି, ଏଠି କହୁଛନ୍ତି ଏ ଶୁଣା କାହିଁକି ପିତା ଲାଗୁଛି, ନା ତୀବ୍ରମ ଦୁର୍ବାରମ, ଏ ବିଷୟ ହେଉଛି ଦୁର୍ବାର। ଏ ଶୁଣା ଧନାଦି ବାସନା ତସ୍ମିନ ମନସି ତବମ ଗତି ତତ୍ତ୍ୱମ କଥମ ବିଶ୍ୱସାମି। ମୋ ମନ ଭିତରେ ଏ ଯୋଉ ଏଷଣା ରହିଛି ଧନ ପୁତ୍ର ଦ୍ୱାରା, ଏ ଏଷଣା ସବୁ ରହିଯାଇଛି, ଏଟା ମୁଣ୍ଡରେ ମୋର ରହିଯାଇଛି, ଏଥିରେ କଣ ଆପଣଙ୍କ କଥା ମତେ ଭଲ ଲାଗୁଛି, ମତେ ପିତ ରୋଗୀ ଭଳି ପିତ ରୋଗୀକୁ ମିଶ୍ରି ପିତା ଲାଗିଲା ଭଳି ଆପଣ ମୁହୁମୁହୁ ଲୀଳା ବର୍ଷଣ କରୁଥିଲେ ବି, ରସ ବର୍ଷଣ କରୁଥିଲେ ବି ମତେ ଭଲ ଲାଗୁନି, ସଂସାର ଲୋକ ଏଟା ଭଲ ଲାଗିବ ନା ଆଜ୍ଞା। ଆଦୌ କୃଷ୍ଣ କଥା ଯୋଉମାନଙ୍କର ଏଷଣା ଏଇଠି କହୁଛନ୍ତି ନା, କାମାତୁର ହର୍ଷ ଶୋକ ଭୟ ଏ ଶୁଣାମ, ଯାହା ଅନ୍ତରରେ କାମର ଭରପୁର ହେଇକି ରହିଛି ଆଜ୍ଞା, ଯାହା ଅନ୍ତରରେ ସଂସାର ପ୍ରତି ଭୟ ଭରପୁର ହେଇକି ରହିଛି, ଯେ ଧନ ଶୋକ ଭୟ ଆର୍ତି ଏଷଣାରେ ଯାହାର ମନ ସମ୍ପୂର୍ଣ୍ଣ ପରିପ୍ରାପ୍ତ ହେଇକି ରହିଛି, ତାକୁ କୃଷ୍ଣ କଥା ଭଲ ଲାଗିବ, କେବେ ଭଲ ଲାଗିବ। ପ୍ରହ୍ଲାଦ ମାନେ ଏକଥା କହିଦେଉଛନ୍ତି। ଆଉ ଆଚ୍ଛା ଯୁକ୍ତି ଆସିବ, ପ୍ରହ୍ଲାଦ ମହାରାଜ ଏଭଳି କଥା କାହିଁକି କହୁଛନ୍ତି ନୃସିଂହଦେବଙ୍କ ପାଖରେ, ସେ ତ ଭକ୍ତ, ଏଠି କହୁଛନ୍ତି ନା, ଯଦ୍ୟପି ମହାଭାଗବତସ୍ୟ ପ୍ରହ୍ଲାଦସ୍ୟ ମନ ନ ପ୍ରାକୃତମ, ପ୍ରାକୃତ ଲୋକ ଭଳି ମହାଭାଗବତ ପ୍ରହ୍ଲାଦଙ୍କର ମନ ନୁହେଁ, ତଥାପି ଅତି ଦୈନ୍ୟାଦୟାତ ଏବ ପ୍ରେମିକ ଲୋକସ୍ୟ ଉକ୍ତି ନ ବିରୁଦ୍ଧେ। ପ୍ରେମିକ ଲୋକ ଦୈନ୍ୟରେ ଏ କଥା ସବୁ କୁହନ୍ତି, ଯେଉଁମାନେ ଭକ୍ତିର ଅତି ଉନ୍ନତ ସ୍ତରକୁ ଯାଆନ୍ତି ତାଙ୍କର ଲକ୍ଷଣ ହେଲା ସେମାନେ ସମସ୍ତ ଜଗତରେ ନିଚ ବୋଲି ନିଜକୁ ଜ୍ଞାନ କରନ୍ତି, ଯେଉଁମାନେ ଭକ୍ତି କ୍ଷେତ୍ରରେ ଅଗ୍ରଗତି କରିନଥାନ୍ତି ସେମାନେ ନିଜକୁ ଉଚ୍ଚ ବୋଲି ଜ୍ଞାନ କରନ୍ତି। ପ୍ରେମୀ ଭକ୍ତମାନଙ୍କର ଲକ୍ଷଣ ଏଇଟା, ସେମାନେ ନିଜକୁ ଦେଖୁନାହାନ୍ତି କେମିତି କହୁଛନ୍ତି, ନୈତାନ ମନସ୍ତବ କଥା ସୁବିକୁଣ୍ଡ ନାତ, ମୁଁ ଆପଣଙ୍କ କଥାରେ ମୋଟେ ମୋର ମନ ଲାଗୁନି, କାହିଁକି ଏଠି କହୁଛନ୍ତି କାମାତୁର, ମୁଁ କାମରେ ଆତୁର, ହର୍ଷ ଶୋକ ଭୟ ଆର୍ତି ଇଏ ସବୁ ଏଷଣା ଲାଗିକି ରହିଛି ମତେ, ମୁଁ କେମିତି, ମୁଁ ମତେ ପିତ ରୋଗୀ, ମତେ ଆପଣଙ୍କର କୃଷ୍ଣ କଥା କେମିତି ଭଲ ଲାଗିବ, ଏଟା ତାଙ୍କର ଦୈନ୍ୟରେ କହୁଛନ୍ତି, ଆସି ମହାଭାଗବତ ନା ଦୈନ୍ୟରେ କହୁଛନ୍ତି। ଆଉ ବାସ୍ତବିକ ଯେତେ ମହାଜନ ମାନେ ସେ ସେଇ କଥା ହିଁ କହିଛନ୍ତି। ଆଉ ଇଏ ଜୀବ ପାଇଁ ଏଇଟା ଶିକ୍ଷା, ଜୀବ ଯେତେବେଳେ କାମ ହର୍ଷ ଶୋକ ଭୟରେ ଆତୁର ହେଇଯିବ ତା କୃଷ୍ଣ କଥା ଭଲ ଲାଗିବ, କେବେ ଭଲ ଲାଗିବ, କାମେ ମୋର ହତ ଚିତ ନାହିଁ ଜାନେ ନିଜ ହିତ, କାମେ ମୋର ହତ ଚିତ ନାହିଁ ଜାନେ ନିଜ ମନର ନା ଘୁଚେ ଦୁର୍ବାସ ନା ମନରେ ନା ଘୁଚେ ଦୁର୍ବାସ ମୋରେ ନାଥାଙ୍ଗି କରୁ ତୁମି ବାଞ୍ଛା କଳ୍ପ ତରୁ ମୋର ନାଥ ଅଙ୍ଗି କରୁ ତୁମି ବାଞ୍ଛା କରୁଣା ଦେ କ୍ୟୁକ ସର୍ବଜନା କରୁଣା ଦେ କ୍ୟୁକ ସର୍ବଜନା ମୋ ସମ ପତିତ ନାହିଁ ତ୍ରିଭୁବନେ ଦେଖ ଚାଇ ମୋ ସମ ପତିତ ନାହିଁ ତ୍ରିଭୁବନେ ଦେଖ ନରୋତ୍ତମ ପାବନ ନାମ ଧର ନରୋତ୍ତମ ପାବନ ନାମ ଧର ଘୁଷୁ ପ୍ରସଙ୍ଗ
नरोत्तम बड़ दुखी नाथ बोरे कर सुखी नरोत्तम बड़ दुखी तुमार भजन संकीर्तन तुमार अंतराय नाई पाय एई से परम भय अंतराय नाई पाय एई से परम भय निवेदन करियानु क्षण निवेदन करियानु क्षण
प्रार्थना करिसंदि केते बड़ महाजन राजा घर पुआ आज्ञा कार्तिक पूर्णिमा दिन घर छाड़ी गले संकल्प मात्रे दुई राजा पुआ को दुई राजा पुआ रामकृष्ण दुई जन राजा पुआ दुई जन नाम हरि आ राम दुई जन दुटा छेली धरिकी आसुछंदि छाग धरिकी देखु महात्मार स्वभाव किभली प्रेम पाइले अंतर केते दिन हो जाए ये कहते ना नरोत्तम बड़ दुखी कामे मोर हत चित नाई जाने निज हित मनरे मागुचे दुर्वासना मुई नाथ अंगी करु वही नाथ अंगी करु तुम्हें बांछा कल्पतरु करुणा देखु को सर्वजन प्रहलाद जी कहते मोर मन कामन कामातुर हर्ष शोक ये महाजन मान जो प्रेम प्राप्ति हो जाती प्रेम प्राप्ति अंतरटा दैन्य हो जाए ये महाभागवत मान लक्षण नरोत्तम दास ठाकुर आओ रामचंद्र कविराज सहित हाँ रामचंद्र कविराज सहित जाती गंगा स्नान करने गंगा स्नान कर फेर दुटा सुंदर राजकुमार दुटा मेष को लेकिन जाष छेड़ की नहीं जा छाग को नहीं देखीदे नरोत्तम दास ठाकुर देखीदे देखी कहते सुंदर छुआ दुटा हरि भजन करते जीवन टा सफल हाँ संकल्प देख साधु जी संकल्प मात्र जीव को भक्त करतर देखु नरोत्तम बड़ दुखी नीताय मोरे नरोत्तम बड़ दुखी नाथ मोरे कर सुखी तुम्हार भजन संकीर्तन भक्ति राज्य दैन्य आज्ञा संपत्ति मथा टेकबार बाट ये ना मता मथा नईकी चलिया पड़े सब विद्या बोध जीवन महाप्रभु कह बहु वाली रहा पड़ो नरोत्तम दास ठाकुर देखीदे कविराज को कहते रामचंद्र कविराज कविराज ये दुई युवक यदि प्रभु भजन कले जीवन कृतार्थ हो जाए ये कह मे दुई युवक चाहे नरोत्तम दास जो दुईज जहाँ चाहती दुईज कहते आज आमको उपदेश दिखा तो आपन को देखिए आमको बहुत शांति लगुच सेत नरोत्तम दास ठाकुर केवल ये कहले तुम्हें छाग दुईट कहीं जाऊ से कह आज राजकुमार जदुनंदन पिता नाम जदु कौन एम से राजा आम राजा पुह आम बापा दुर्गा पूजा करमें दुईट छाग को लेकिन जाऊ मोर बाबा बलिदेवे नरोत्तम दास ठाकुर देखने अरे सरल निष्कपट हृदय बाड़क दुईटा सत कथा कहले कहे बाबा तुम्हें हरिभजन कर तुम जीवन कल्याण हम खाली ये तुम हरिभजन कर तुम जीवन मुखर एत बाहरी दुईज कह दुईज युवक बाबा आपण कथा बहुत शांति लगुच आम घर को फेर गंगा स्नान कले छाग सेट रही गले दुईज राजकुमार दुईज नरोत्तम दास चलाइल पचर चल जीव को संकल्प कर जीवन को परिवर्तन कर प्रेम अधिकारी किंतु सी जो प्रेम भक्ति चंद्रिका लिखुं सी एक कहते नरोत्तम बड़ दुखी नाथ मरे कर सुखी मु दुखी हो सुखी कर तुम्हार भजन संकीर्तन ये भक्त भाव आज्ञा महाप्रभु दीर्घ 18 वर्ष कांदी कांदी ये पूरी भूमि गंभीर कांदी कांदी दिन कटे प्रहलाद महाराज से कहते नैतन मन तथा वैकुंठनाथ संप्रियति दुरित दुष्टम असाधु तीव्र मु बहिर्मुख हो जाए मु असाधु कामातुर हर्ष शोक भय एसनार्थम काम शोक भय आरती एसनारे मोर मन ग्रस्त हो जाए तस्मिन कथा तब गति विमुष्यामी दिन मो भाया दिन कि आपणकर गति लाभ कर अंतराय नाई पाए नरतनदास ठाकुर कहते ना अंतराय नाई पाए यही से परम भय जी संकल्प मात्रे भक्त को जीव को भक्त कर सी कहते मुझे अंतराय पाऊनि केमती आपण पाद पद्म को पाइल प्रहलाद सिया कहते मो भाया काम हर्ष शोक आरती एसणारे जार मन ग्रस्त सी केमती आप कथा को भल पाइब ताले आम शुणा नृसिंहदेव प्रश्न पचारे तुम्हें कहीं कीर्तन करूना कथा शुणा टी कष्ट तुम्हें टे कीर्तन कर मोर नाम कीर्तन कर तो बहुत शीघ्र मत पाइज प्रहलाद महाराज कहते प्रभु कीर्तन भी मोर हो जुहा प्रभुंकर नाम करने को भल पा गोटे श्लोक अच्छा नीतिशास्त्र सुलभम भगवत नाम जिह्वा च वशवर्तिनी ए जगत रे दुईटा जिनि सुलभ विशेषकर भगवान कर नाम सुलभ एटी कहते सुलभम भगवान नामम भगवान नाम को पैसा दे कि जिह्वा च वशवर्तिनी जिह्वा भी आम कंट्रोल रही आम जहां चाहूचे कहचे जिह्वा आम सुलभ तथापि नरकम जाति कि आश्चर्य मत कर याठ बड़ आश्चर्य कथा कौन अच्छी भगवान नाम सुलभ जिह्वा आम कंट्रोल अच्छी जीव नरक को जाऊपि नरकम जाति कि आश्चर्य मत पर प्रहलाद महाराज पचारे जे आप प्रभु नृसिंहदेव कहे ठीक अच्छे मो कथा शुणा को तुम मन लगुनि मो नाम कीर्तन कर प्रहलाद कह मो नाम कीर्तन करने मो जिह्वा मत मत साय कर मोर सब अंग मत सब आड़ को टाणुंट कल स्तुति सरी राज प्रहलाद महाराज को राजा करवाक पड़ो आर गोटे अनुरोध आप समस्ते बसवे मंदिर परिचालना कमिटी मत गोटे अनुरोध कर जनईबी आमर जो गुंडीचा मंदिर प्रभुंर स्थान आम परमारद्य गुरुदेव श्री श्रीमद गौरगोविंद स्वामी गुरु महाराज बहुत बड़ इच्छा था प्रभु जगन्नाथ जी स्वयं निजे आसमर मंदिर को जगन्नाथ निजे कथा कहीकि आम मंदिर को आसा कुआ ठाकुर आमर तीन ठाकुर कथा कुआ ठाकुर कथा कही सब श्री जगन्नाथ प्रभु दया प्रभु जगन्नाथ गुरुदेव प्रभुपाद इच्छा को पूर्ण करने जगह टी जगार आमर परम आराध्य श्रीपाद महाराज श्रीमद शिलान्यास ये जो इटे आम गुंडीचा मंदिर हाँपाई एवं यही जगार आम परमाराध्य पूज्यपाद श्री राधागोविंद दास गोस्वामी महाराज जी भागवत कथा को आरंभ कर स्थान जे आम भक्त मैंने चाहते जे ये आम तले भागवत कथा ये वर्ष कारण ये अनुष्ठान करवा बहुत व्यवसापेक्ष टेंट करी सब कार्य करवा से तले भागवत कथापी घर है बहुत बड़ा हल है प्रभु जगन्नाथ गुंडीचा मंदिर है से सरकार अनुमति दे सारी आपण मैंने जो निकट कलोन में भक्त मैंने सब बास कर जो मैंने बाहर आसान अनुरोध आपण मैंने सुचिंत भाव में भल भाव निचर बोली ज्ञान कर प्रभुंर कार्य कि हम आपर निज निजर बुद्धि शक्ति जहाँ कि आपणकर अच्छी कि सुंदर भाव कर मनोभाव को नहीं आप चिंताधारा को नहीं आपर मंदिर परिचालन कमिटी सहित कथबार्ता करेंगे आपणकर प्रपोजाल जोगुड़ी अच्छा आपरिवे आपर जहाँ सक्षम अच्छी साय करने आपड़े कि प्रभु अनुष्ठान सबुदिन ये चलो जगन्नाथ खुशी हे जगन्नाथ बाणी ये सनातन धर्म बाणी सबुदिन प्रचार हम एति आपण अनुरोध एवं वर्तमान आपण बस भागवत कमिटर जो मैंने भक्त मैंने अच्छा से କାରଣ ସେମାନଙ୍କ ସହଯୋଗରେ ଭାଗବତ ଅନୁଷ୍ଠାନ ଅଛି, ତାଙ୍କୁ ଟିକେ ଆପଣମାନେ ଉତ୍ସାହ ଦେବେ, ତାପରେ କଥାକୁ ବିଶ୍ରାମ ଦିଆଯିବ। ଜୟ ଗ୍ରନ୍ଥର ଆଶ୍ରମଦ ଭାଗବତମ କି
ଜୟ।
ପ୍ରଭୁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣ କି
ଜୟ।
ପ୍ରଭୁ ପାଜୀ ମହାରାଜ କି
ଜୟ।
ଜୟ ଗୌରଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁ ମହାରାଜ କି
ଜୟ।
ଜୟନନ୍ଦ କୋଟି ବୈଷ୍ଣବ ବୃନ୍ଦ କି
ଜୟ।
ରାଧାଗୋବିନ୍ଦ ଦାସ ଗୋସ୍ୱାମୀ ମହାରାଜ କି
ଜୟ।
ସମବେତ ଭକ୍ତ ବୃନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ
ହରେ ହରି। ଶ୍ରୀପାଦ ହଳଦ ଦାସ ପ୍ରଭୁ କି
ହରେ କୃଷ୍ଣ। ଆପଣମାନେ ସମସ୍ତେ ବସନ୍ତୁ, ମାତ୍ର 5 ମିନିଟ୍ ଆମେ ଟାଇମ୍ ନେବୁ। ବର୍ତ୍ତମାନ